नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिन्निति नामिने नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने नमस्ते सरस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे ओम नमः भगवते वासुदेवाय ओम नमः भगवते वासुदेवाय ओम नमः भगवते वासुदेवाय गतकाल पर्यंत आम्हाने भीष्मदेवंकर स्तुतिर दुईटी स्तुति आम्ही पाठ करीतले साउंड खाली जेमती ॲडजस्ट कर हरे कृष्ण हा प्रथमे भीष्मदेव इतिमती उपकल्पिता वित्कृष्णा ভগবতী সত্ত্বত পুঙ্গামে বিভগ্নি প্রথম স্তুতিরে গতকালি কইথিলে যে হে প্রভু মোর মৃত্যু সময়ের অন্তিম সময়ে আপনা আসিকি পহঞ্চন্তি মত প্রভু মত সমীপে আগত মো প্রভু মো সমীপকু আসিছন্তি কিন্তু মো সমীপকু যে প্রভু আসছন্তি তাঙ্কু কিছু উপায় কিছু উপহার দেওয়া কথা কিন্তু মো নিকটরে কোণসি বস্তু নাই উপহার দেওয়া পাই মমতাপদ বস্তু কিছু না কিংবা অহন্তাস্পদ বস্তু কিছু না মু শুদ্ধ মতি অর্পণ করছি এবং দ্বিতীয় শ্লোকরে ত্রিভুবন কমলম তমাল বর্ণম প্রভুঙ্কর রূপক বর্ণনা করছেন কাহকু মতি অর্পণ করছেন না কৃষ্ণকু সে কৃষ্ণ কিভাবে ত্রিভুবন কমনম তমাল বর্ণম তিন ভুবনের একমাত্র যে কমনীয় রূপ যাঙ্কর যে প্রভুঙ্কর এবং সে প্রভু অর্জুন রথরে উপবেশন করেছেন সূর্য কিরণ পড়ছি সূর্য কিরণরে ভগবানকর যে পীত বসন অছি সে অধিক নির্মল উজ্জ্বল আ পরিষ্কার আলঝল করুছি বপুর অলকা কুল আনবজব মুখমণ্ডল কোণ হয়েছি না তমাল বর্ণ ভাল প্রভুঙ্কর শরীর মুখমণ্ডল কুঞ্চিত কেশরে সব আবৃত হয়েকি রয়েছে আজয় সখে অর্জুন গোটিয়ে নাম বিজয় সে বিজয়ঙ্কর যে সখা কৃষ্ণ তাঙ্কি মোর মতি রো অনবদ্য মতি রো বিনা কোণী কামনা নকি মু মতি অর্পণ করছি মোর কিছু পাইবার না প্রভুঙ্ নিকট এত গতকাল আমি শুনে আজি তবে গতকালি সরিবা সময় কথা টিকি আমি কইপারলিনি ভীষ্মদেব বিশ্বনাথ চক্রবর্তী ঠাকুর তাঙ্কর টিকার লিখুছেন এই পূর্ব শ্লোকটি ত্রিভুবন কমনম তমাল বর্ণম আস্বাদিত চরে সাংগ্রামিক বীররসাবে সময়ে তন মাধুর্যেব চিত্রস্য আসক্তি বোধয়তি যে সাংগ্রামিক বীররসরে আবেশ হয়েছেন প্রভু ভীষ্মদেব আ ভগবান ভিতরে বীররসর আস্বাদ আদান প্রদান হচ্ছে যে সাংগ্রামিক সংগ্রামের লাগে যে বীররসরে প্রভু আবেশময় অবস্থার অনেক তন মাধুর্য এবং চিত্রস্য আসক্তি বোধয়তি ভীষ্মদেবঙ্কর স্তুতির স্পষ্ট জনাপড়ুছি সে প্রভু বীরবেশরে বীরের যোদ্ধাবেশরে আবিষ্ট থিলা বেলে রণক্ষেত্রে যে বেশ সেই বেশকু ভীষ্মদেব স্তুতি করছেন ଏଇ ବେଶରେ ଯେଉଁ ପ୍ରଭୁ ଦଣ୍ଡାୟମାନ ଅଛନ୍ତି ଚତୁର୍ଭୁଜ ଧରି ତାଙ୍କ ପାଦପଦ୍ମରେ, ଏଇ ବେଶ ପ୍ରତି ସେ ଆକୃଷ୍ଟ ନୁହନ୍ତି, ଏ ସ୍ତୁତିରୁ ସ୍ପଷ୍ଟ ଜଣାପଡ଼ୁଛନ୍ତି। ଏବଂ ପରବର୍ତ୍ତୀ ଶ୍ଳୋକ, ଅଲକାକୁଲେ ଆବୃତାନ ଅବ୍ଜମ ଯଦ ଉକ୍ତମ ତନ ମାଧୁର୍ଯ୍ୟମ ଏକ ମେବ ତ୍ୟକ୍ତୁମ ଅସମର୍ଥମ ବିଶିଷ୍ୟ ଆସୋଦୟାଦି। ପୂର୍ବ ଶ୍ଳୋକରେ ଯେଉଁ କହିଲେ ମୁଁ କାହାଙ୍କୁ ପ୍ରାର୍ଥନା କରୁଛି ନା ଯାହାଙ୍କର ମୁଖମଣ୍ଡଳ କୁଞ୍ଚିତ କେଶରେ ଆବୃତ ହୋଇଛି ମୁଁ ତାଙ୍କୁ ହିଁ ପ୍ରାର୍ଥନା କରୁଛି, ଏଇଟା କହିକି ତାଙ୍କର ମନ ସନ୍ତୁଷ୍ଟ ହେଇନି ପ୍ରଭୁଙ୍କର ରୂପ ବର୍ଣ୍ଣନା କରି। ଭଗବାନଙ୍କର ରୂପ ବର୍ଣ୍ଣନା କରି ଏ ଜଗତରେ କେହି ସାରିପାରିବେନି, ଏତେ ପ୍ରଭୁଙ୍କର କମନୀୟ ରୂପ। ଭୀଷ୍ମଦେବ କହୁଛନ୍ତି ମୁଁ ବର୍ତ୍ତମାନ ସେଇ ପ୍ରଭୁଙ୍କ ରୂପକୁ ଆଉ ଥରେ ବର୍ଣ୍ଣନା କରିବି। ସ୍ୱାମୀପାଦ କହୁଛନ୍ତି ବିଜୟ ସଖିତ୍ୱମେବ ଅନୁବର୍ଣ୍ଣୟନ ରତି ରତିଂ ପ୍ରାର୍ଥୟତେ। ବିଜୟଙ୍କର ସଖା ଯିଏ ଅର୍ଜୁନ ତାଙ୍କୁ ତାଙ୍କର ରୂପକୁ ବର୍ଣ୍ଣନା, ବିଜୟଙ୍କର ସଖା ଅର୍ଜୁନଙ୍କର ସଖା ଯିଏ କୃଷ୍ଣ ତାଙ୍କର ରୂପକୁ ବର୍ଣ୍ଣନା କରି ବର୍ତ୍ତମାନ ରତି ପ୍ରାର୍ଥନା କରୁଛନ୍ତି, ପ୍ରେମ ପ୍ରାର୍ଥନା କରୁଛନ୍ତି। ସାଂଗ୍ରାମିକ ବେଶରେ ଯେଉଁ ଅଛନ୍ତି ପ୍ରଭୁ, ଯୁଧି ତୁରଗର ଯୋ ବିଧୁମ୍ର ବିଶ୍ୱକ କଚଲୁଲିତ ଶ୍ରମ ବାର୍ଯ୍ୟ ଅଲଙ୍କୃତାସ୍ତେ ମମାନ୍ୟସିତ ସରେଇ ବିବିଦ୍ୟମାନ ତୋଚି ବିଲସତି କବଚେ ଅସ୍ତୁ କୃଷ୍ଣ ଆତ୍ମା। ପ୍ରଭୁଙ୍କର ସାଂଗ୍ରାମିକ ବେଶକୁ ବର୍ଣ୍ଣନା କରିଛନ୍ତି ଭଗବାନ ଶ୍ରୀକୃଷ୍ଣ। ଇଏ ନବମ ଦିନର ଘଟଣା, ତୃତୀୟ ଦିନରେ ବି ଯୁଦ୍ଧ ହେଇ, ତୃତୀୟ ଦିନରେ ପ୍ରଥମ ଥର ପାଇଁ ଭୀଷ୍ମଦେବ ଆଉ ଅର୍ଜୁନଙ୍କ ଭିତରେ ଭେଟ ହେଇଛି, ପୂର୍ବରୁ ଭେଟ ହେଇଛି କିନ୍ତୁ ତୃତୀୟ ଦିନର ଯୁଦ୍ଧ ଆଉ ନବମ ଦିନର ଯୁଦ୍ଧ ଦେବତାମାନେ ସାକ୍ଷୀ ରହିଛନ୍ତି। ଦେବତାମାନେ ମହାଭାରତରେ, ମୂଳ ମହାଭାରତରେ ଅଛନ୍ତି, ଦେବତାମାନେ କହୁଛନ୍ତି ପରସ୍ପର ଭିତରେ ଦୈବାସୁର ସଂଗ୍ରାମ ପରେ ଏଭଳି ଯୁଦ୍ଧ କେବେ ହେଇନି, ଏଭଳି ଭୟଙ୍କର ନବମ ଦିନରେ ଯୁଦ୍ଧ କରିଛନ୍ତି। ଆଉ ତୃତୀୟ ଦିନରେ ଭଗବାନ ଦୁଇଥର ଚକ୍ର ଧରିଛନ୍ତି ମହାଭାରତ ହିସାବରେ, ଏଠି ତ କେବଳ ନବମ ଦିନର କଥା କହୁଛନ୍ତି, ଭଗବାନ ରଥର ଚକ ଧରିକି ଥାଇବେ ଭୀଷ୍ମଦେବଙ୍କୁ ମାରିବା ପାଇଁ, କିନ୍ତୁ ତୃତୀୟ ଦିନ ବି ନିଜର ଚକ୍ରକୁ ଆହ୍ୱାନ କରି ଥାଇଥିଲେ ମାରିବା ପାଇଁ ଭୀଷ୍ମଦେବ। କାହିଁକି ନା ଭୀଷ୍ମଦେବ ଆଉ ଅର୍ଜୁନ ବଡ଼ ଦ୍ୱନ୍ଦ୍ୱ ପରିସ୍ଥିତିରେ ଅଛନ୍ତି, ଏ ଦୁଇ ଜଣ ମାନେ ଗୁରୁ ଶିଷ୍ୟ ଭଳି ଅତି ସ୍ନେହ ସମ୍ପର୍କ ଆଉ ଅତି ପ୍ରିୟ ଅର୍ଜୁନଙ୍କର ଭୀଷ୍ମଦେବ। ଭୀଷ୍ମଦେବ କେବେ ଚାହାନ୍ତି ନା ମୁଁ ଅର୍ଜୁନ ସହିତ ଭେଟିବି, ଆଉ ଅର୍ଜୁନ କେବେ ଚାହାନ୍ତି ନା ମୁଁ ଭୀଷ୍ମଦେବ ସହିତ ଯୁଦ୍ଧ କରିବି, କିନ୍ତୁ ଭଗବାନ ଜାଣନ୍ତି ଯେପର୍ଯ୍ୟନ୍ତ ଭୀଷ୍ମଦେବ ଅତିରଥି ଭୀଷ୍ମଦେବ ଦଣ୍ଡାୟମାନ ଥିବା ଯୁଦ୍ଧକ୍ଷେତ୍ରରେ କୁରୁବଂଶକୁ ନିପାତ କରିବା କାହା ପାଇଁ ସମ୍ଭବ ନୁହେଁ, ଆଉ ଅତିରଥି ଭୀଷ୍ମଦେବଙ୍କୁ ଯଦି କେହି ଯୁଦ୍ଧରେ ସାମ୍ନା କରିପାରନ୍ତି ସେ ହେଉଛନ୍ତି କେବଳ ଅର୍ଜୁନ। ପାଣ୍ଡବ ପକ୍ଷରେ କେହି ନଥିଲେ ତାଙ୍କୁ ସାମ୍ନା କରିବା ପାଇଁ, ତେଣୁ ଭଗବାନ କ'ଣ କରନ୍ତି ନା ଗଜକୁ ଅଙ୍କୁଶ, ଦୁଇଟା ଗଜ ଅଛନ୍ତି ଦୁଇ ଜଣ ଅଙ୍କୁଶ ମାରୁଛନ୍ତି, ସେପଟରେ ଦୁର୍ଯ୍ୟୋଧନ ଅଙ୍କୁଶ ମାରୁଛି କାହାକୁ ନା ଭୀଷ୍ମଦେବଙ୍କୁ, କାରଣ ଭୀଷ୍ମଦେବ ଯେତେବେଳେ ଅର୍ଜୁନଙ୍କୁ ଦେଖନ୍ତି ତାଙ୍କର ମନ ଲାଗିଲା ଯୁଦ୍ଧ କରିବା ପାଇଁ, ତାଙ୍କର ପିଲାଦିନର ଘଟଣା ଗୁଡ଼ିକ ସମ୍ବନ୍ଧରେ ପଡ଼ିଯାଏ, ଆଉ ଅର୍ଜୁନ ଯେତେବେଳେ ଭୀଷ୍ମଦେବଙ୍କୁ ଦେଖିଦିଅନ୍ତି ପିଲାଦିନରେ ତାଙ୍କୁ ଭୀଷ୍ମଦେବ କିଭଳି ଆଲିଙ୍ଗନ କରିଛନ୍ତି, କିଭଳି ଚୁମ୍ବନ କରିଛନ୍ତି, କିଭଳି ସେ ଅଳି କରିଛନ୍ତି ମନରେ ପଡ଼ିଯାଏ, ଦୁଇ ଜଣଙ୍କର ମନ ଲାଗେ ନା, ତେଣୁ ଭୀଷ୍ମଦେବଙ୍କର ଯେତେବେଳେ ମନ ନ ଲାଗେ ସେ ବାକ୍ୟବାଣ ଗୁଡ଼ିକ ତାଙ୍କ ସ୍ମରଣ ଆସେ, ଆଜି ଫେରିଲା ମାନେ ଦୁର୍ଯ୍ୟୋଧନ ପୁଣି ମୋତେ ବାକ୍ୟବାଣ ମାରିବ। ଆଉ ତୃତୀୟ ଦିନରେ ଏଭଳି ଭୟଙ୍କର ଯୁଦ୍ଧ ହେଉଛି, କେବଳ ସମସ୍ତ ଦେବତା ସହ ସୈନ୍ୟମାନେ ଦେଖୁଛନ୍ତି, ଦୁଇଟି ପତାକାର ଚିହ୍ନ କେବଳ ଦେଖାଯାଉଛି, ଭୀଷ୍ମଦେବଙ୍କର ତାଳଧ୍ୱଜର ଚିହ୍ନ, ଆଙ୍କର କପିଧ୍ୱଜର ଚିହ୍ନ। ହନୁମାନଜୀ ମହାରାଜ ସାକ୍ଷାତ ଭଗବାନ ଆହ୍ୱାନ କରିଥିଲେ ତାଙ୍କୁ ମହାଭାରତ ଯୁଦ୍ଧ ପୂର୍ବରୁ, ତାଙ୍କ ଋଣକୁ ଶୁଝିନଥିଲେ ନା ହନୁମାନଙ୍କ ଋଣଙ୍କୁ ରାମଚନ୍ଦ୍ରଙ୍କ ଅବତାରରେ ତାଙ୍କୁ ବଡ଼ କରିବା ପାଇଁ ପତାକାର ରଖିଲେ, ପତାକାର ଏମିତି ଚିତ୍ର ହିସାବରେ ନଥିଲେ ସ୍ୱୟଂ ଥିଲେ, ସମସ୍ତେ ଜାଣୁଥିଲେ ଗୋଟିଏ ଚିତ୍ର ଅଛି କି, କିନ୍ତୁ ଯେଉଁଆଡ଼େ ଅର୍ଜୁନଙ୍କ ରଥ ଯାଉଥିଲେ ହନୁମାନଜୀ ଯେଉଁ ଗର୍ଜନ କରୁଥିଲେ ଗର୍ଜନ ଦ୍ୱାରା ହିଁ କେତେ ସୈନ୍ୟ ମୃତ୍ୟୁବରଣ କରିଥିଲେ ହନୁମାନ ସାକ୍ଷାତ। ଯଦି କିଏ କୁହନ୍ତି ଭଗବାନଙ୍କର ରୂପ ଆଉ ଭଗବାନଙ୍କ ଭିତରେ ଭିନ୍ନ, ଏଇଟା ହେଉଛି ମହାଭାରତ ଯୁଦ୍ଧରେ ଗୋଟିଏ ପ୍ରମାଣ, ଅର୍ଜୁନ ରଥରେ ଯେଉଁ ପତାକା ଥିଲା ସେଥିରେ ହନୁମାନଙ୍କର ଚିହ୍ନ ଥିଲା, କିନ୍ତୁ ହନୁମାନ ସାକ୍ଷାତ ସେ ଯୋଉ ଅଙ୍କିତ ତାଙ୍କର ରୂପରେ ସେ ସାକ୍ଷାତ ରହୁଥିଲେ। ତେଣୁ ଦୁଇଟି ପତକା କେବଳ ଦେଖାଯାଉଛି, ରଥର ଅଗ୍ରଭାଗ ଦେଖାଯାଉଛି, ପୁରା ଶରତ ଦ୍ୱାରା ଆଚ୍ଛାଦିତ। ଦୁଇ ଜଣ ଯାକ ଭଗବାନ ଶ୍ରୀକୃଷ୍ଣ ଦେଖୁଛନ୍ତି ଅର୍ଜୁନ, ଅର୍ଜୁନକୁ ମାରିବା ପାଇଁ ପୁରା ଉଦ୍ୟତ ହେଇଗଲେଣି ଭୀଷ୍ମଦେବ, ଶରକୁ ଛାଇ ଦେଇଛନ୍ତି, ଭଗବାନ ଯେତେ ଚାହୁଁଛନ୍ତି ଅଟକିବା ପାଇଁ ବି ଅଟକି ପାରୁନାହାନ୍ତି। ଭୀଷ୍ମଦେବ ଅତି ଭୟଙ୍କର, ଯେତେବେଳେ ତାଙ୍କର ବାକ୍ୟବାଣ, ଦୁର୍ଯ୍ୟୋଧନର ବାକ୍ୟବାଣ ଭୀଷ୍ମଦେବଙ୍କ ମନକୁ ଆସେ, ସେ ମନ ଲଗେଇ ଯୁଦ୍ଧ କରନ୍ତି। ସେତେବେଳେ ଅର୍ଜୁନ କ'ଣ କରନ୍ତି, ସିଏ ମନ ଲଗେଇ ଯୁଦ୍ଧ କଲେ ଅର୍ଜୁନ ମନ ଲଗାନ୍ତି। ତେଣୁ ଭଗବାନ କ'ଣ କରନ୍ତି, ଅର୍ଜୁନଙ୍କୁ ଯେତେ କହନ୍ତି ତାଙ୍କ ମନ ଲାଗେନି। ଭଗବାନ ଦେଖିଲେ ଅର୍ଜୁନର, ଅର୍ଜୁନଙ୍କୁ ମୁଁ ରକ୍ଷା କରିପାରିବିନି। ଭଗବାନ ରଥରୁ ଧାଇଁଲେ, ଏ ତୃତୀୟ ଦିନରେ ଚକ୍ରକୁ ଧରିକି, ଚକ୍ରକୁ ଆହ୍ୱାନ କଲେ ଧାଇଁଲେ ମାରିବା ପାଇଁ। ଦଶମ ପଦକୁ ଯାଇଛନ୍ତି, ଦଶଟି ପାଦ ଗଣିକି ଯାଇଛନ୍ତି, ଅର୍ଜୁନ ଯାଇ ଗୋଡ଼ ଧରିଲେ, ପ୍ରଭୁ ଏ ଦୃଶ୍ୟକୁ ଆପଣ ଏତେ ଶୀଘ୍ର ଆସିଛନ୍ତି ଆଉ ଚକ୍ରକୁ ଆହ୍ୱାନ କରିଛନ୍ତି, ଏଇ ଦୃଶ୍ୟକୁ ସମସ୍ତେ ନ ଦେଖନ୍ତୁ, କାରଣ ଆପଣ ମିଥ୍ୟା ଜାରି ହେଇଯିବେ, ଆପଣ ପଳେଇ ଆସନ୍ତୁ। ଇତି ଭିତରେ ଶଙ୍ଖ ବାଜିଯାଇଛି, ସନ୍ଧ୍ୟା ସମୟ ହେଇଯାଇଛି, ଶଙ୍ଖ ବାଜିବା ମାତ୍ରେ ଯୁଦ୍ଧ ଶେଷ ହେଇଯାଇଛି। ତୃତୀୟ ଦିନ ଯୁଦ୍ଧ ସରିଯାଇଛି, ଅତି ଭୟଙ୍କର ଯୁଦ୍ଧ, ତାର ବର୍ଣ୍ଣନା ଦିଆହେଇଛନ୍ତି, ରକ୍ତ ନଦୀ ବହୁଛି, ସବମାନେ ପର୍ବତ ଆକାରରେ ପଡ଼ିଛନ୍ତି। ଭୀଷ୍ମଦେବ ଏତେ ଭୟଙ୍କର ଭାବରେ ଯୁଦ୍ଧ କରିଛନ୍ତି, ପାଣ୍ଡବମାନଙ୍କର ସୈନ୍ୟକୁ ପୁରା ବିନାଶ କରିଦେଇଛନ୍ତି, ବହୁ ନଷ୍ଟ କରିଛନ୍ତି। ଆଉ ଭୀଷ୍ମଦେବଙ୍କର ଅଠର ଦିନ ଭିତରେ, ସେ ଧରାଶାୟୀ ହେବା ପୂର୍ବରୁ ପ୍ରତିଦିନ ଗଣି ଗଣି 10,000 ମହାରଥୀଙ୍କୁ ମାରୁଥିଲେ, ସେ ସାଧାରଣ ଲୋକ ସାରା ଲଢ଼େଇ କରୁନଥିଲେ, 10,000 ମହାରଥୀଙ୍କୁ ମାରୁଥିଲେ। କିନ୍ତୁ ଏଇ ନବମ ଦିନର ବର୍ଣ୍ଣନା କହୁଛନ୍ତି, ନବମ ଦିନରେ 14,000 ରଥୀକୁ ମାରିସାରିଲେଣି। ଆଉ ଦ୍ୱିପହର ସମୟ, ମଧ୍ୟାହ୍ନ ସମୟ ଅତିକ୍ରମ କରିଯାଇଛି, ପାଣ୍ଡବମାନଙ୍କ ସୈନ୍ୟକୁ, ସେନାକୁ ଏଭଳି ଭାବରେ ଆକ୍ରମଣ କରୁଛନ୍ତି ଭୀଷ୍ମଦେବ, ଭଗବାନ ଶ୍ରୀକୃଷ୍ଣ ଦେଖିଲେଣି ଆଉ ଭୀଷ୍ମଦେବ କେହି ସମ୍ଭାଳି ପାରିବେନି। ତେଣୁ ସେ କହୁଛନ୍ତି, ଅର୍ଜୁନ ବର୍ତ୍ତମାନ ତୁମ ପିତାମ୍ମଙ୍କ ସାଙ୍ଗରେ ଯୁଦ୍ଧ କରିବାକୁ ପଡ଼ିବ, ଚାଲନ୍ତୁ। ଏବଂ ସେଦିନ ଯେଉଁ ଭୟଙ୍କର ଯୁଦ୍ଧ ହେଉଛି, ସେ ଯୁଦ୍ଧର ବିବରଣୀଟି ବର୍ତ୍ତମାନ ତିନୋଟି ଶ୍ଳୋକରେ ଦିଆଯିବ, ଏଇ ଗୋଟିଏ ଶ୍ଳୋକରେ, ପରେ ଅଛି ଦୁଇଟି ଶ୍ଳୋକରେ, ମଝିରେ ଆଉ ଦୁଇଟି ଶ୍ଳୋକ ଅଛନ୍ତି। ପ୍ରଭୁ ସେଦିନ ସବୁଠୁ ଅଧିକ ରଥ ହାଙ୍କିଛନ୍ତି, ସେଇଦିନେ ଦୁଇଟି ଦିନ ଭଗବାନଙ୍କର ଶରୀର ଆଉ ଅର୍ଜୁନଙ୍କର ଶରୀରକୁ କ୍ଳେଶ ଲାଗିଛି ଟିକେ, ଭଗବାନଙ୍କର ତ ଅପ୍ରାକୃତ ଶରୀର, ଆଉ ଅଶ୍ୱମାନେ ଥକିଛନ୍ତି, ଯେଉଁଦିନ ଜୟଦ୍ରଥ ସହିତ ଯୁଦ୍ଧ ହେଇଛି, ଆଉ ଯେଉଁଦିନେ ଏଇ ଦିନ ନବମ ଦିନ ଭୀଷ୍ମ ଆଉ ଅର୍ଜୁନଙ୍କର ଯୁଦ୍ଧ ହେଉଛି, ଭଗବାନ ଏତେ ରଥ ହାଙ୍କିଛନ୍ତି ଅର୍ଜୁନଙ୍କୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ କୌଶଳରେ। ଆଉ ପ୍ରଭୁଙ୍କର ଶରୀର କି ବଢ଼ିଯାଇଛି ସେଇଟାକୁ ବର୍ଣ୍ଣନା କରୁଛନ୍ତି ବର୍ତ୍ତମାନ। ସେ ବିଜୟ ସଖା କୃଷ୍ଣ ଯିଏ ଅର୍ଜୁନ ରଥରେ ରଥ ହାଙ୍କୁଥିଲେ, ତାଙ୍କର ରୂପ କିଭଳି ନା, ଯୁଧି ତୁରଗ ରଜ ବିଧ୍ରୁମ ବିଶ୍ରକ। ପ୍ରଭୁଙ୍କର ମୁଖମଣ୍ଡଳଟା କ'ଣ ହେଇଛି ନା, ଅଶ୍ୱର ଯେଉଁ ଖୁରାରେ ଉତ୍ଥିତ ଯେଉଁ ଧୂଳିକଣାରେ ପୁରା ମୁହଁ ବୁଡ଼ିଯାଇଛି। ଆପଣମାନେ ଦେଖିଥିବେ, ମୁହଁ ଯଦି ଧୂଳିରେ ବୁଡ଼ିଗଲା କିଏ ସୁନ୍ଦର ଦେଖା ହବ, ମୁହଁ ଡାଇ କୋଇଲା ଖଣ୍ଡେ ଯେଉଁମାନେ କାମ କରିକି ଆସୁଛନ୍ତି ବା ଲେବର କାମ କରିକି ଆସୁଛନ୍ତି ଦେଖିଲେ। କିନ୍ତୁ ଭଗବାନଙ୍କର ରୂପକୁ ବର୍ଣ୍ଣନା କରୁଛନ୍ତି, ଭୀଷ୍ମଦେବ ସେ ରୂପଟାକୁ ଦେଖିଛନ୍ତି, ଭୀଷ୍ମଦେବ ସେ ରୂପକୁ ଆସ୍ୱାଦନ କରି ବର୍ତ୍ତମାନ ମୃତ୍ୟୁ ସମୟରେ ପ୍ରଭୁ ଦଣ୍ଡାୟମାନ ହେଇଛନ୍ତି, ତାଙ୍କ ପାଖରେ କହୁଛନ୍ତି, ମୋର ସେଇ ପ୍ରଭୁ ଯିଏ ଅର୍ଜୁନର ରଥ ହାଙ୍କିଲା ବେଳେ ଯୁଧି ତୁରଗ, ଯୁଦ୍ଧରେ ତୁରଗ ଅଶ୍ୱର, ଯୁଧି ତୁରଗ ରଜ ଅଶ୍ୱର ରଜ ଗୁଡ଼ିକ ବିଧୁମ୍ର, ତାଙ୍କର କେଶ କ'ଣ ହେଇଛି ନା ବିଧୁମ୍ର ହେଇଯାଇଛି, ମୁଖମଣ୍ଡଳ ସହିତ କେଶ, ଆଉ କଚ ଲୁଳିତ ଶ୍ରମବାର୍ଯ୍ୟ ଅଳଙ୍କୃତ ଆସ୍ତେ। ମୁଖମଣ୍ଡଳକୁ କିଏ ଅଳଙ୍କୃତ କରୁଛି ନା ଶ୍ରମବାରି, ଭଗବାନଙ୍କର ଶରୀର ଚିନ୍ମୟ ଶରୀର, ଦେବତାମାନଙ୍କର ବି ଝାଳ ବାହାରେ ନା ଶରୀରରୁ, ଭଗବାନଙ୍କର କେମିତି ବାହାରିବ। ଭଗବାନ ଏଗୁଡ଼ିକ ଭକ୍ତ ପ୍ରେମ ଦ୍ୟୋତକ, ସ୍ୱାମୀପାଦ କହୁଛନ୍ତି, ଭକ୍ତର ପ୍ରେମକୁ ଦର୍ଶନ କରିବା ପାଇଁ ଯୋଗମାୟା ଏଗୁଡ଼ି ସବୁ ସୃଷ୍ଟି କରିଛନ୍ତି। ମୁଁ ଭକ୍ତ ପାଇଁ, ସଂସାର ଲୋକ ଯେଭଳି ସଂସାର ପାଇଁ ପରିଶ୍ରମ କରିକି କ୍ଳାନ୍ତ ହେଉଛି, ଭଗବାନ ଅର୍ଜୁନ ରଥକୁ ହାଙ୍କି ହାଙ୍କି ତାଙ୍କ ମୁଖମଣ୍ଡଳରେ କେଶ, ମୁଖମଣ୍ଡଳରେ ସମ୍ପୂର୍ଣ୍ଣ ଧୂଳି ବୁଡ଼ିଯାଇଛି, ଆଉ ଶ୍ରମବାରି ସବୁ ମୁଖକୁ ଅଳଙ୍କୃତ କରୁଛି, ବିନ୍ଦୁ ବିନ୍ଦୁ ମାନେ ଧୂଳି ପଡ଼ିଥିବ, ଧୂଳି କଣା ଉପରେ ପାଣି ପଡ଼ିଥିବ। ଆଉ ପ୍ରଭୁଙ୍କର ମୁଖ ହେଉଛି ଯେ ନବୀନ ମେଘ ଭଳି ମୁଖ, ଏହି ରୂପକୁ ଭୀଷ୍ମଦେବ ସ୍ମରଣ କରୁଛନ୍ତି। ବିଶ୍ୱନାଥ ଚକ୍ରଠାକୁ ଲେଖୁଛନ୍ତି, କେମିତି ପ୍ରଶ୍ନ କରନ୍ତି, ଭଗବାନ ତ ଏ ଅବସ୍ଥାରେ କେବେ ସୁନ୍ଦର ଲାଗୁନଥିବେ, କହୁଛି ନାଇଁ ତୁରଗର ଯାଇତି ସୁନ୍ଦରେ କିମ୍ ଅସୁନ୍ଦର ଇତି ନ୍ୟାୟ, ଗୋଟେ ନ୍ୟାୟ ଅଛି ସୁନ୍ଦରେ କିମ୍ ଅସୁନ୍ଦର, ସୁନ୍ଦର ଲୋକର ଅସୁନ୍ଦର କ'ଣ ଅଛି, ସୁନ୍ଦର ସବୁବେଳେ ସୁନ୍ଦର, ଯେମିତି ଆମେ ମଣିଷ ଆମେ ସୁନ୍ଦର ନାହିଁ, ଆତ୍ମା ଦଶ ହଜାର କୋଟି କେଶର ଦଶ ହଜାର ଭାଗେରୁ ଭାଗେ, ଚିନ୍ତା କର ସେ ଆତ୍ମାର ଶରୀର ରହିଛନ୍ତି ତାର ସୌନ୍ଦର୍ଯ୍ୟତା, ଆତ୍ମାର କିଞ୍ଚିତ ସୌନ୍ଦର୍ଯ୍ୟତା ସେ ପ୍ରତିଫଳିତ ହେଉଛି ଶରୀରରେ, ସେଇଟା ମଣିଷ କେତେ ସୁନ୍ଦର ରହୁଛି, ପୁଣି ସେ ଶରୀର ସବୁବେଳେ ରହୁନି, ଆତ୍ମା ରହିଛି ବୋଲି ଏତିକି ସୁନ୍ଦର ଟିକେ ଲାଗୁଛି, କଫ ବାତ ପିତର ଗୋଟେ ମିଶ୍ରଣ, ଏଇଟା ଶରୀରଟା କ'ଣ ସୌନ୍ଦର୍ଯ୍ୟଟା କ'ଣ, କଫ ବାତ ପିତ ତିନିଟା ମିଶିକି ଠିକ ଥିଲେ ଶରୀର ସୁନ୍ଦର ଦେଖାହବ, ବାତ ବଢ଼ିଗଲେ କି ପିତ ବଢ଼ିଗଲେ କି କଫ ବଢ଼ିଗଲେ ଶରୀର ଅସୁନ୍ଦର ହେଇଯିବ, କିନ୍ତୁ ଭଗବାନଙ୍କ ଶରୀର ତ ପରମାତ୍ମା ନା, ସିଏ ଅତି ସୁନ୍ଦର ଶରୀର, କିନ୍ତୁ ମଣିଷ ସୁନ୍ଦର କେମିତି, ଆମେ ବସ୍ତ୍ରଭୂଷଣ ପିନ୍ଧିଛେ ବୋଲି ସୁନ୍ଦର, ମଣିଷର ସୁନ୍ଦର ଆମ ଶରୀରକୁ ସୁନ୍ଦର କରୁଛି ବସ୍ତ୍ରଭୂଷଣ, ବସ୍ତ୍ରଭୂଷଣ ନ ପିନ୍ଧିଲେ କୌଣସି ମଣିଷ ସୁନ୍ଦର ଦେଖା ହବନି, ପଶୁପକ୍ଷୀ ବରଂ ସୁନ୍ଦର ଦେଖା, କିନ୍ତୁ ଭଗବାନ ଯେଉଁ ବସ୍ତ୍ର ପିନ୍ଧନ୍ତି, ଭଗବାନ ବସ୍ତ୍ର ଦ୍ୱାରା ସୁନ୍ଦର ହୁଅନ୍ତିନି, ବସ୍ତ୍ର ମାନେ ସୁନ୍ଦର ହୁଅନ୍ତି ଭଗବାନ ଦେହରେ ଲାଗିଗଲେ, ସୁନ୍ଦର କିମ୍ବା ସୁନ୍ଦର ନାୟମ, ସୁନ୍ଦର ଯେଭଳି ଭାବରେ ହେଲେ ବି ସୁନ୍ଦର, ପଶୁପକ୍ଷୀ ମାନେ ବିଚାର କରିପାରିବେ, ଦେଖନ୍ତୁ ଆପଣ ଗୋଟେ ପାଗଳା ବସ୍ତିବ ରାସ୍ତା କଡ଼ରେ, କୁକୁର ତାକୁ ଦେଖିଦେଲେ ଜାଣିଦେବେ ଏଇଟା ପାଗଳା ବୋଲି, କାହିଁକି ଏ ଡ୍ରେସ୍ ପିନ୍ଧିନି, ଏଇଟା ସୁନ୍ଦର ଲୋକ, ସେ ତାରି ଥାଳିରେ ବସି ଯାଇ ଖାଇବ, ପଶୁପକ୍ଷୀ ମାନେ ବି ଜାଣିଦେବେ ଏଇଟା ପାଗଳାଟା, ମଣିଷର ସୌନ୍ଦର୍ଯ୍ୟତା କୃତ୍ରିମ ବାହ୍ୟ ବସ୍ତୁ ଉପରେ ନିର୍ଭର କରେ, କିନ୍ତୁ ଭଗବାନଙ୍କର ସୌନ୍ଦର୍ଯ୍ୟତା ସବୁ ସମୟରେ ଭଗବାନ ଯେଉଁ ଯେଉଁ ବେଶରେ ଯାଆନ୍ତି ସୁନ୍ଦର ଦେଖାଯାଆନ୍ତି, ମଣିଷକୁ ସେ ବେଶ କରାହେଲେ ସୁନ୍ଦର ଦେଖାଯିବନି କେବେ ନାହିଁ, ଜଣେ ପଦଳା ଲୋକକୁ କୁହାଯିବ ତୁମେ ଗୋଟେ ବର୍ତ୍ତମାନ ମଲ୍ଲ ବେଶ ଧର, ତା ହାଡ଼ ଦେଖାଯାଉଥିବ ସେ କ'ଣ ଫାଇଟିଂ କରିପାରିବେ ନା କ'ଣ, ସୁନ୍ଦର ଦେଖା ହବ ନା କ'ଣ, ଆଜି ମୋଟା ହେଇଛି ତାକୁ କୁହାଯିବ ତୁ ଗୋଟେ ବର୍ତ୍ତମାନ ଦରିଦ୍ର ରାମଣ ବେଶ କର, ସେ କରିପାରିବେ, କିନ୍ତୁ ଭଗବାନ ତାଙ୍କର ସମଗ୍ର ଲୀଳା ଭିତରେ ଯେଉଁ ଯେଉଁ ସମୟରେ ବର୍ତ୍ତମାନ ସାରଥୀ ବେଶ ଧରିଛନ୍ତି, ସେ ସାରଥୀ ବେଶକୁ ଯିଏ ଦେଖୁଛନ୍ତି ସେ ପାଗଳ ହେଇଯାଉଛନ୍ତି, ଆରେ ସାରଥୀ ସମସ୍ତେ ଅଛନ୍ତି, କେତେ ରଥ ଚିନ୍ତା କରନ୍ତୁ ଆପଣ ବୁଲୁଥିବ ମହାଭାରତ ଯୁଦ୍ଧ ଭିତରେ, କିନ୍ତୁ କେହି କାହାକୁ ମାରି ନାହାନ୍ତି, ଯିଏ ବି ମରୁଛନ୍ତି କେବଳ ଭଗବାନ କୃଷ୍ଣଙ୍କୁ ଚାହିଁକି ମରୁଛନ୍ତି, କାରଣ ଭଗବାନଙ୍କର ରଥ ଆଉ ସ୍ୱତନ୍ତ୍ର ହନୁମାନଙ୍କର ଗର୍ଜନ, ପ୍ରଭୁଙ୍କର ଜ୍ୟୋତି, ପ୍ରଭୁଙ୍କର ରୂପ, ଯେଉଁମାନେ ଅର୍ଜୁନଙ୍କ ରଥ ଯାଉଛି ଯେଉଁ ଗର୍ଜନରେ ସୈନ୍ୟମାନେ ଯୁଦ୍ଧ କରୁ କରୁ ଭଗବାନ ଚାହିଁ ଦେଉଛନ୍ତି, ଚାହିଁ ଦେଲାବେଳକୁ ଅଲଗା ପକ୍ଷର ଲୋକମାନେ ଅସ୍ତ୍ର ଲଗାଉଛନ୍ତି ମରୁଛନ୍ତି, ସମସ୍ତେ ଭଗବାନ ଚାହୁଁଛନ୍ତି ମୃତ୍ୟୁବରଣ କରୁଛନ୍ତି, କାରଣ ଭଗବାନ ଅର୍ଜୁନ ରଥକୁ ବିଜୁଳି ଭଳି ବିଦ୍ୟୁତ ଭଳି ଚଳାଉଥିଲେ, ଗୋଟିଏ ଜାଗାର ରଖୁନଥିଲେ, ଯଦି କେହି ଅତିରଥୀ ମହାରଥୀ ଭେଟିଗଲେ ତ କିଛି ସମୟ ଯୁଦ୍ଧ, ନହେଲେ କୁରୁକ୍ଷେତ୍ର ଯୁଦ୍ଧ ଭାବରେ ଖାଲି ଭଗବାନ ଦେଖୁଥିଲେ କେଉଁଠି ପାଣ୍ଡବମାନଙ୍କର ସୈନ୍ୟକୁ କିଏ ମାରୁଛି, ଅର୍ଜୁନ ନେଇକି ସେଠି ପହଞ୍ଚାଉଥିଲେ, ତେଣୁ ଯେଉଁଠି ଯିଏ ବି ମାରୁଥିଲେ ସମସ୍ତେ ଭଗବାନ ରଥକୁ ଚାହୁଁଥିଲେ, ପ୍ରଭୁଙ୍କୁ ଚାହୁଁଥିଲେ, ତେଣୁ ସେତେବେଳେ ଭଗବାନ ଚାହିଁ ଦେଉଛନ୍ତି ଅପର ସୈନିକମାନେ ତାଙ୍କୁ ମାରିଦେଉଛି, ସବୁଠୁ ସୁନ୍ଦର ସାରଥି ଥିଲେ ଭଗବାନ, ସବୁ ଅବସ୍ଥାରେ ଭଗବାନ ସୁନ୍ଦର, ଚଣ୍ଡୀଦାସ କୃଷ୍ଣ ବଳରାମ ଯେତେବେଳେ ପଶୁଛନ୍ତି, ଏ ପ୍ରସଙ୍ଗରେ ମୁଁ ଆପଣଙ୍କୁ କହୁଛି ସୁନ୍ଦର କିମ୍ ଅସୁନ୍ଦର ନ୍ୟାୟ, ଭଗବାନ ସବୁ ସମୟରେ ସୁନ୍ଦର, କୁଞ୍ଚିତ କେଶ ଶ୍ରମବାରି ମୁଣ୍ଡରେ ସବୁ ଧୂଳି, ମୁଖରେ ଧୂଳି, କେଶ ହେଉଛି ଧୂଳି, ତା ଦେହରେ ଶ୍ରମବାରି ସବୁ ଲାଗିଛି, ରଥକୁ ହାଙ୍କି ନବମ ଦିନରେ ଏତେ ରଥ ହାଙ୍କିଛନ୍ତି ଆଉ କହିବାର ହିଁ ନାହିଁ, ଆଉ ମୁଖରେ ସବୁ ଶ୍ୱେଦବିନ୍ଦୁ ଅଛି, ଶ୍ରମବାରି ଅଛି, ଭୀଷ୍ମଦେବ ଏଇଟାକୁ ସ୍ମରଣ କରିଛନ୍ତି, କେତେ ସୁନ୍ଦର ସେ ରୂପ, ମୁଁ ଆସ୍ୱାଦନ କରିଛି ସେ ରୂପ, ଭଗବାନ ସବୁ ସମୟରେ ସୁନ୍ଦର, କୃଷ୍ଣ ବଳରାମ ଯେତେବେଳେ ପଶୁଛନ୍ତି ମଥୁରାପୁରକୁ, ମଥୁରାପୁର ଯେତେବେଳେ ପଶୁଛନ୍ତି କେଉଁ ବେଶରେ ଯାଇଛନ୍ତି, ଚଣ୍ଡୀଦାସ କିନ୍ତୁ ଅଲଗା କଥା ଲେଖିଛନ୍ତି, ତାଙ୍କ ନିଜ ବେଶରେ ଯାଇନାହାନ୍ତି, ଅକ୍ରୁ ଆଣିକି ପହଞ୍ଚେଇ ଦେଇଛନ୍ତି, ରଜକକୁ ମାରିବା ପୂର୍ବରୁ କୃଷ୍ଣ ବଳରାମ ବେଶ ପରିବର୍ତ୍ତନ କଲେ, ସେ ରାସ୍ତାରେ ରାସ୍ତାରେ ଭଗବାନ ତ ସବୁବେଳେ ସୁନ୍ଦର ନା, ସେ ଦାଣ୍ଡରେ ଯାଉଛନ୍ତି ପରିବର୍ତ୍ତନ କଲେ, କାହାକୁ ରଜକକୁ ମାରିଲେ, ରଜକର ଯେଉଁ ବେଶ ଗୁଡ଼ାକ ଥିଲା କାହାର କହିଲେ କଂସର ଯେଉଁ ବେଶ କପଡ଼ା ଧରିକି ଯାଉଛି ସିଏ ବହୁତ, ତାକୁ ମାରିଲେ, ମାରିକି ତାର ବେଶ ଗୁଡ଼ିକ ଆଣିକି କଂସର ବେଶ ସବୁ ପିନ୍ଧୁଛନ୍ତି, କିନ୍ତୁ ମଲ୍ଲ ବେଶରେ ଯାଉଛନ୍ତି କୃଷ୍ଣ ବଳରାମ, କୃଷ୍ଣ ବଳରାମ ଦେଖନ୍ତୁ ଦଶ ବର୍ଷର ଏଗାର ବର୍ଷ ସାଢ଼େ ଏଗାର ବର୍ଷ ଭିତରେ ପ୍ରଭୁଙ୍କର ବୟସ, ସେଇ ବେଶରେ ସେ ଯାଉଛନ୍ତି। ଚଣ୍ଡିଦାସ କହୁଛନ୍ତି ଯେତେବେଳେ ପଶିଲେ ମଥୁରାପୁରକୁ ତାଙ୍କର ଅବସ୍ଥା କିଭଳି।
ଏକଥା ଶୁନିଆ କୃଷ୍ଣ ବଳରାମ, ଏକଥା ଶୁନିଆ କୃଷ୍ଣ ବଳରାମ, ଲଇଲ ବସନ କାଢ଼ି ଲଇଲ ବସନ, ପରିଲା ବସନ ଭାଇ ଦୁଇ ଜଣ, ପରିଲା ବସନ ତାହେ ମଲ ବେଶ ଧରି ପ୍ରଭୁ, ତାହେ ମଲ ବେଶ କାଢ଼ିଆ ବସନ ମୃତ୍ତିକା ଭୂଷଣ, କାଢ଼ିଆ ବସନ ମୃତ୍ତିକା ଭୂଷଣ, ରାଜା ଦୁଲା ମାଖି ଗାୟ, ରାଜା ଦୁଲା ମାଖି ଗା, ନିବିଡ଼ ବସନ ବାନ୍ଧିଲ ସଘନ, ନିବିଡ଼ ବସନ ବାନ୍ଧିଲ, ପିତ ଧଡ଼ା ଦିଲ ତାୟ, ପିତ ଧଡ଼ା ଦିଲ ତାୟ।
ଚଣ୍ଡିଦାସ ତାଙ୍କ ପଦାବଳୀ ଲେଖୁଛନ୍ତି କୃଷ୍ଣ ବଳରାମ ସୁନ୍ଦର କିମ୍ ଅସୁନ୍ଦର, ସୁନ୍ଦର ସବୁ ସମୟରେ ସୁନ୍ଦର। ଅକ୍ର ଯେଉଁ ବେଶରେ ଆଣିଲେ, ଅକ୍ର କହୁଛନ୍ତି ପ୍ରଭୁ ଆମ ଘରକୁ ଆସନ୍ତୁ, ଅକ୍ରୁର ଅକ୍ରୁରଙ୍କର ଯେଉଁ ଆଣୁଛନ୍ତି ରଥରେ, ତାଙ୍କ ଉପରେ ଚଣ୍ଡିଦାସ ଏତେ ସୁନ୍ଦର କଥା ଆଲୋଚନା କରିଛନ୍ତି। ଆଜି ଚଣ୍ଡିଦାସଙ୍କ ପଦାବଳୀରୁ ମୁଁ ଦେଖୁଥିଲି ବହୁତ ସୁନ୍ଦର ଭଜନ ସଂରଚନା କରିଛନ୍ତି। ଅକ୍ରୁରଙ୍କୁ କହିଲେ, ଅକ୍ରୁର ମୋର ମନରେ ବହୁତ ବଡ଼ ଦୁଃଖ ଅଛି, ମୋ ବାବା ମା ବହୁତ ଦୁଃଖ ପାଉଛନ୍ତି, ମୁଁ କଂସକୁ ମାରିଲା ପରେ ତୁମର ଘରକୁ ଯିବି, ବର୍ତ୍ତମାନ ଯିବିନି, କୁବଜାକୁ ବି ସେୟା କହିଲେ। ବର୍ତ୍ତମାନ ଏଇ ବେଶ ଧରିକି ଯିଏ ଆସୁଛି, କଂସର ପୋଷାକ ପତ୍ର ସଫା କରିକି ଯିଏ ଆସୁଛି, ତାକୁ ମାରିଲେ, ମାରିକି ତାଙ୍କ ସବୁ ବସ୍ତ୍ର ନେଲେ, ଆଗେ ମାଗିଲେ ବସ୍ତ୍ର ଦେଲେନି। ଭଗବାନ ଜାଣିଦେବ ଆମକୁ କଂସକୁ ମାରିବାକୁ ପଡ଼ିବ, କିନ୍ତୁ କଂସକୁ ଏଇ ମଧୁର ବେଶରେ ମାରିବି, ମୁଁ କ'ଣ ଏଇ ବ୍ରଜ ବେଶରେ କଂସକୁ ମାରିବି ନା କ'ଣ, ଆସିଲା ବେଳେ ତ ବ୍ରଜ ବେଶରେ ଆସିଥିଲେ ନା। ଭଗବାନ କେତେ ସୁନ୍ଦର, ସାଙ୍ଗେ ସାଙ୍ଗେ ସମସ୍ତଙ୍କ ଆଗରେ ସେ ବସ୍ତ୍ର, କଂସର ବସ୍ତ୍ରକୁ ଆଣିଲେ, ସେ ବସ୍ତ୍ରକୁ କାଢ଼ିଲେ, ପରିଲା ବସନ କାଢ଼ି ପରିଲା ବସନ ଭାଇ ଦୁଇ ଜଣ ତାହେ ମଲ୍ଲ ବେଶ ଧରି, ସାଙ୍ଗେ ସାଙ୍ଗେ ମଲ୍ଲ ବେଶ ଧରିଲେ, କେମିତି ମଲ୍ଲ ବେଶ ଧରିଲେ, ଆରେ ମଲ୍ଲ ବାପୁ ହେଲେ ତ ଫାଇଟିଂ କରିକି ଆସିଥିବେ ନା କେଉଁଠି, ଯେମିତି ଦେଖିଛନ୍ତି ଷଣ୍ଢମାନେ, ଷଣ୍ଢମାନେ ପରସ୍ପର ଲଢ଼େଇ ଲାଗିକି ଆସିଥିବେ ବିଲରୁ, ସିଂହରେ ସବୁ ଲାଗିଥିବ କାଦୁଅ, ସିଂହ ଭାଙ୍ଗିଥିବ, ରକ୍ତ ସବୁ ଧାର ଧାରିକି ଝରୁଥିବ, ସେ ଶୋଭା ନା ଆଉ ବହୁତ ସୁନ୍ଦର ଲାଗେ। ସେଭଳି ଭଗବାନ କ'ଣ କରିବେ, ମଲ୍ଲ ବେଶରେ ଯିବେ ନା ଛୋଟ ଛୋଟ ପିଲା, ତେଣୁ କ'ଣ କରିଦେବେ ନା, ରାଜାର ଧୂଳିକି ମଥୁରାପୁରର ଧୂଳିକି ସବୁ କାଦୁଅକୁ ମୁହଁରେ ପଡ଼ିଲେ, ଦେହରେ ପଡ଼ିଲେ ସବୁ। ଏଠି କହୁଛନ୍ତି ବା କାଢ଼ିଲା ବସନ ମୃତ୍ତିକା ଭୂଷଣ, ଭୂଷଣ ଆଉ କିଛି ପିନ୍ଧିଲେ, ମଲ୍ଲ ବେଶରେ ଯିବେ ବର୍ତ୍ତମାନ ମାରିବେ କଂସକୁ, ଆଉ ମୃତ୍ତିକାକୁ ସବୁ ଭୂଷଣ କଲେ, ବସନକୁ କାଢ଼ି ପକାଇଲେ, ନିଜ ବସନକୁ ସବୁ କାଢ଼ିଲେ, ଆଉ ରାଜା ଧୂଲା ମାଖି ଗାଏ, ରାଜାର ଧୂଳିକୁ ମଥୁରାପୁରର ଧୂଳିକୁ ସବୁ ମାରିଲେ, ନିବିଡ଼ ବସନ ବାନ୍ଧିଲ ସଗନ ପିତା ଧଡ଼ି ଦିଲ ତା। କିନ୍ତୁ କୃଷ୍ଣ ବୋଲି କିଏ ଚିହ୍ନିବ, ସିଏ କୃଷ୍ଣ ତାଙ୍କ ବସନ କେବେ ଛାଡ଼ିବେନି, ରାଧାରାଣୀ ନୀଳ ବସନକୁ ତ୍ୟାଗ କରିବେନି, ଯେଉଁ ବସନ ପିନ୍ଧିଲେ ସେଥିରେ ନୀଳ ନିଶ୍ଚିତ କିଛି ଥିବ, ଆଉ କୃଷ୍ଣଙ୍କର ପିତ ନିଶ୍ଚିତ କିଛି ଥିବ, ତେଣୁ କଂସର ବସନ ଭିତରେ ପିତ ଧଡ଼ିର ବସନ ଅଛି, ସେ ବସନ କାଢ଼ିଲେ, ତେଣୁ ସଘନ ପୁରା କଷିକି ବାନ୍ଧିଲେ, ଯେମିତି ମଲ୍ଲ ବେଶରେ ବାନ୍ଧିଲେ ପିତ ଧଡ଼ିଲେ, ମଲ୍ଲ ବେଶରେ କାଦୁଅ ବୁଢ଼ା ହେଇଛି, ଧୂଳି ବୁଢ଼ା ହେଇଛି, ପ୍ରଭୁ ଯାଉଛନ୍ତି।
ନବୀନ ମଞ୍ଜରୀ ପର ଦୁଇ ଭାଇ, ନବୀନ ମଞ୍ଜରୀ ପରି ଦୁଇ ଭାଇ, ନବୀନ ମଞ୍ଜରୀ ପରି ଦୁଇ ଭାଇ, ନବୀନ ମଞ୍ଜରୀ ସମାନ ଦୁହାର ବେଶ, ସମାନ ଦୁହାର ଦେଖିଆ ମୂରତି ଅନୁପମ ବେଶ, ଦେଖିଆ ମୂରତି, ଦେଖିଆ ମୂରତି ଅନୁପମ ବେଶ, ଦେଖିଆ ମୂରତି ଭୁଲିଲା मथुरा देश भूलिला आहा भूलिला मथुरा देश भूलिला मथुरा
संपूर्ण मथुरा देश रे समस्ते भूलिगले प्रभु दले रंग क्षेत्र को पहुंचु प्रवेश करुछंती समस्त कंस आह्वान करी केमती मु समस्त आगरे कृष्ण बलराम को मारी कृष्ण को मारी किंतु नवीन मंजरी परी दुई भाई दुई भाई समान बेश नवीन मंजरी भली दुई जन समान बेश अति सुंदर काद सुंदर किम सुंदर ना कदर्म बुड़ी धूली बुड़ी मल बेश कंस यटा आस्वादन कर ଯେଭଳି ମିଶ୍ରୀଟାକୁ ପିତାଶକ୍ତ ବ୍ୟକ୍ତି ପିତ ହେଇଥିବା ବ୍ୟକ୍ତି କ'ଣ ଜଣ୍ଡିସ ହେଇଥିବା ଲୋକକୁ ପିତା ଲାଗେ ମିଶ୍ରୀ କଂସ କୃଷ୍ଣ ବଳରାମ ବେଶକୁ ଆସ୍ୱାଦନ କରିପାରିଲା ସେଥିପାଇଁ ସିଏ ଆକୁ ଆଦେଶ ଦେଉଛି କାହାକୁ କଂସ ଆଦେଶ ଦେଉଛି କୁବଳ ପିଡ଼ା ହସ୍ତି ଏ ଯା ଏ ଦୁଇ ଭାଇଙ୍କ ମା ଯେତେବେଳେ ଏ କଥା କହିଛନ୍ତି ଚଣ୍ଡିଦାସ ତାଙ୍କର ଶେଷ ପଦରେ ଲେଖୁଛନ୍ତି
ଚଣ୍ଡିଦାସ ଦେଖି ହାସିତେ ଲାଗିଲ ଚଣ୍ଡିଦାସ ଦେଖି ହାସିତେ ଲାଗିଲ ସୁନିଆ କଂସର କଥା ସୁନିଆ କଂସର ଯେ ଜନ ଗୋଲକ ସମ୍ପଦେ ତାସନେ ଯେ ଜନ ଗୋଲକ ସମ୍ପଦ କି ବାହଟ କର ଏଥା ତୁମି କି ବାହଟ କର
ଚଣ୍ଡିଦାସ କହୁଛନ୍ତି ଚଣ୍ଡିଦାସ କହେ ଚଣ୍ଡିଦାସ ଦେଖି ହାସିତେ ଲାଗିଲ ସୁନ୍ଦର ରୂପ କିନ୍ତୁ କଂସ କହୁଛି କୁବଳା ପିଡ଼ା ଦ୍ୱାରା ମାରିବା ପାଇଁ ସେ କୁବଳା ପିଡ଼ା ମରିବ କଂସ ବି ମରିବ କହୁଛି ଚଣ୍ଡିଦାସ କହୁଛନ୍ତି ହସିଲେ ଆରେ କାହିଁକି ଗୋଲକ ସମ୍ପଦ ସାଙ୍ଗରେ ତୁମେ ଲାଗୁଛ ଏତେ ସୁନ୍ଦର ସେ ଗୋଲକର ସମ୍ପଦ ସେ ଗୋଲକ ସେ ଜନ ଗୋଲକ ସମ୍ପଦେ ତାସନେ କିବା ହଟ କର ତା ସାଙ୍ଗରେ କାହିଁ ହଟ କରୁଛ ସେ ଛୋଟ ପିଲା ଦୁଇ ହେଇ ଯାଉଛନ୍ତି ଚଣ୍ଡିଦାସ ବହୁତ ପ୍ରେମୀ ଲୋକ ତାଙ୍କର ଭଜନ ବହୁତ ସୁନ୍ଦର ସୁନ୍ଦର ପଦାବଳୀ ତାଙ୍କର ପଦାବଳୀ ମହାପ୍ରଭୁ ଚଣ୍ଡିଦାସ ବିଦ୍ୟାପତି ସବୁବେଳେ ଆକୁ ଶ୍ରବଣ କରୁଥିଲେ ସବୁ ଜିନିଷ କୃଷ୍ଣଙ୍କର ଯେତେ ରସାଳ ମଧୁର ଜିନିଷ ରଚନା କରିଛ ତାର ସୁନ୍ଦର କିମ୍ବା ସୁନ୍ଦର ନାୟା ମୁଁ ଏଇଥିପାଇଁ କହୁଥିଲି ପ୍ରଭୁ ତୁରଗ ଯୁଧି ତୁରଗ ରଜ ଅଶ୍ୱର ରଜରେ କେଶ ସବୁ ଆବୃତ ହେଇଯାଇଛି ମୁଖରେ ମୁଖମଣ୍ଡଳ କେଶ ଧୂଳି ଲାଗିଛି ଘୋଡ଼ାର ଧୂଳି ଆଉ ତା ଭିତରେ ଶ୍ରମ ବାରି ସବୁ ପଡ଼ିଛି ରଥ ହାଙ୍କି ହାଙ୍କି ପ୍ରଭୁଙ୍କୁ ଶ୍ରମ ହେଇଛି ଶ୍ରମ ବାରି ସବୁ ମୁଖରେ ବିନ୍ଦୁ ବିନ୍ଦୁ ହେଇକି ରହିଛି ଆଉ କଚ ଲୁଳିତ ଶ୍ରମ ଶ୍ରମ ବାର୍ଯ୍ୟ ଅଳଙ୍କୃତ ଆସ୍ତେ ମୁଖକୁ ଅଳଙ୍କୃତ କିଏ କରୁଛି ନା କଚ ଲୁଳିତ ରଥକୁ ଯେଉଁ ହାଙ୍କୁଛନ୍ତି ଭଗବାନଙ୍କୁ ସମୟ ନାହିଁ ଏ ହାତରେ ଚାବୁ ଏ ହାତରେ ରଥର ଲଗାମ ଦୌଡ଼ି ଅସୁର ଦୌଡ଼ି ଆଉ ଶ୍ରମ ଝାଳ କେମିତି ପୋଛିବେ ସତେ ଯେପରି କେଶମାନେ ମୂର୍ତ୍ତିମନ୍ତ ହେଇକି ସବୁ ଝାଳକୁ ପୋଛୁଛନ୍ତି ସେ ହଲି ହଲି ପୋଛୁଛନ୍ତି ସେ ଚାହୁଁନାହାନ୍ତି ସୁନ୍ଦର ମୁଖରେ ଏଭଳି ବିନ୍ଦୁ ବିନ୍ଦୁ ରହୁ ବୋଲି କିନ୍ତୁ ଝାଳ ଯେତେବେଳେ ମୁଖରେ ପୋଛା ହେଉଛି କେଶଟା ଯେତେବେଳେ ଏମିତି ହେମିତି ହଲୁଛି ସିଏ ଝାଳ ବିନ୍ଦୁ ଗୁଡ଼ିଏ କ'ଣ ହେଉଛି ନା ବିନ୍ଦୁ ବିନ୍ଦୁ ଖସୁଛି ଆଉ କିଛି କିଛି ବିନ୍ଦୁ ସବୁ ମୁଖରେ ଲାଗୁଛି ଟିକେ ଟିକେ ଭୀଷ୍ମଦେବ ଏଟାକୁ ଆସ୍ୱାଦନ କରୁଛନ୍ତି ବୀର ସାଂଗ୍ରାମିକ ରସ ପ୍ରଥମେ କହିଲେ ନା ମୁଁ ବୀର ସାଂଗ୍ରାମିକ ରସ ଏ ବୀର ରସ ଯେଉଁ ସାଂଗ୍ରାମିକ ରୂପ ମୁଁ ସେଟାକୁ ଆସ୍ୱାଦନ ମୋର ସେଇଟା ଏ ପ୍ରଭୁ ଯେଉଁ ଦଣ୍ଡାମାନ ହେଇଛନ୍ତି ମୋର ଏଇ ରୂପ ଦରକାର ନାହିଁ ମୋର ସେଇ ରୂପ ଦରକାର ଏଇ ପ୍ରଭୁ ହେଲେ ବି ମୋର ରୂପଟା ସେଇଆ ଦରକାର ମୁଁ ସେଇ ରୂପ ମୋ ଅନ୍ତର ଭିତରେ ବସିକି ରହିଛନ୍ତି ଆଉ କିଭଳି ନା ମମ ନିଷିତ୍ତସରେ ବିବିଦ୍ୟମାନ ଭଗବାନଙ୍କ ଆଗରେ ସ୍ତୁତି କଲାବେଳେ ଏ କଥା କହୁଛନ୍ତି ପ୍ରଭୁ ଆପଣଙ୍କର ସେ ସଚ୍ଚିଦାନନ୍ଦ ଶରୀରକୁ ମୁଁ ସ୍ୱର ଲଗେଇଦେଲି ଆନନ୍ଦରେ କହୁଛନ୍ତି ପୁଅ କ'ଣ ମାଆକୁ କାମୁଡ଼ି ଦେଲା ପରେ ସେ କହିନି ମା ଦେଖିଲା ମୁଁ କେଉଁଠି କାମୁଡ଼ିଛି ତୋର ମା କାଟିଥିବ ସେ ଜାବୁଡ଼ିଟା ମାରିଥିବ କିନ୍ତୁ ପୁଣି ବି କହିବ ମା କେଉଁଠି କାମୁଡ଼ିଛି ଦେଖେଇଲୁ ମୋତେ ଭୀଷ୍ମଦେବ ଅତି ସ୍ନେହରେ ଆଦରେ କହୁଛନ୍ତି ମମ ନିଷିତ୍ତସରେ ମାନେ ଯେମିତି ବାଛି ବାଛିକି ସର ମାରୁଛନ୍ତି ତୀକ୍ଷ୍ଣ ସରେ ନିଶିତେ ସରେ ବିବିଦ୍ୟମାନ ତୋଚି ବିଲସିତ କବଚୁ ଅସ୍ତୁ କୃଷ୍ଣ ଆତ୍ମା ମୋ ମନ ସେ ବିଜୟ ସଖା ଅର୍ଜୁନଙ୍କର ସଖା କୃଷ୍ଣଙ୍କ ପ୍ରତି ରହୁ ଯାହାଙ୍କର କବଚକ ମୁଁ ସବୁ ଭାଙ୍ଗି ଦେଇଥିଲି କାରଣ କବଚ ସବୁ ଯୁଦ୍ଧ ପୂର୍ବରୁ ସବୁ କବଚ ନାହିଁ ଯେ ତ ତେଣୁ ମୁଁ ତୀକ୍ଷ୍ଣ ସ୍ୱରରେ କବଚକୁ ଭାଙ୍ଗି ଦେଇଛି। ଭଗବାନଙ୍କର ଶୋଭା କିଭଳି ଏଠି ବର୍ଣ୍ଣନା କରୁଛନ୍ତି। ଗୋଟେ ହାତରେ ଚାବୁକ, ଗୋଟେ ହାତରେ ଅଶ୍ୱରଜ, କେଶ ହଲୁଛି, ମୁଖ ଯାକ ସବୁ ଧୂଳି ଶ୍ରମବାରି ସବୁ ଲାଗିଛି, ଆଉ କବଚ ସବୁ ଭାଙ୍ଗିକି ଝୁଲିଛି। କବଚକୁ ଲଗେଇବେ କେମିତି? ଦୁଇଟି କାମ କରିପାରୁନାହାନ୍ତି ଭଗବାନ, ଝାଳ ପୋଛି ପାରୁନାହାନ୍ତି କି ଭାଙ୍ଗିଥିବା କବଚକୁ ବି ପୁନଃ ଲଗେଇ ପାରୁନାହାନ୍ତି କି କାଢ଼ି ପାରୁନାହାନ୍ତି। ଏମିତି ସ୍ୱର ମାରୁଛନ୍ତି ଭୀଷ୍ମଦେବ, ସ୍ୱର ବର୍ଷା କରୁଛନ୍ତି। ଅର୍ଜୁନଙ୍କୁ ଅର୍ଜୁନଙ୍କର ସମବାରି ବି ବୁଝିପାରୁନାହାନ୍ତି, ଅର୍ଜୁନ ସେଭଳି ଅବସ୍ଥାରେ ଅଛନ୍ତି। ଅର୍ଜୁନ ପୁରା ସେଦିନ ସ୍ନାନ କରିଛନ୍ତି ତାଙ୍କ ନିଜ ବାରିରେ, ସମବାରି ସେ ତ ସବ୍ୟସାଚୀ ଦୁଇ ହାତରେ ଚଳାନ୍ତି ବାଣ, ଆଉ ଝାଳ ପୋଛିବେ କେତେବେଳେ? ଆଉ ଭୀଷ୍ମଦେବ ଫୁର୍ସତି ଦେଉନାହାନ୍ତି ଏ ନବମ ଦିନରେ। ତେଣୁ ଭଗବାନଙ୍କର ଶୋଭାକୁ କହୁଛନ୍ତି, କବଚ ଝୁଲୁଛି ଯେଭଳି ଭଗ୍ନ ଆପଣ ଦେଖିଥିବେ ଗାଁ ଗାଉଳିରେ, ଯେ ବୃଷଭ ମାନେ ଯୁଦ୍ଧ ହରି ସିଂହ ଅଧା ସବୁ ଭାଙ୍ଗି ରହିଥିବ, ରକ୍ତ ଝରଝରି ଖସୁଥିବ, ମୁଣ୍ଡରେ କାଦୁଅ ଲାଗିଥିବ, ସେଟା ଭୟଙ୍କର ବେଶ ପୁରା ଆସୁଥିବେ ସେ, ଠିକ ଯେଭଳି ଭଗବାନ ସେଭଳି ୟା ପର ଦୁଇଟା ଶ୍ଳୋକ ପରେ ବର୍ଣ୍ଣନା କରିବେ। ପ୍ରଭୁ ଯେତେବେଳେ ଧାଇଁ ଧାଇଁ ଯାଉଛନ୍ତି ସେଭଳି ଦେହର ସବୁ ରକ୍ତ ବିନ୍ଦୁ ଲାଗିଛି, ଆଉ କବଚ ସବୁ ଭାଙ୍ଗିକି ଝୁଲିଛି, ସବୁ ଭାଙ୍ଗିକି ଝୁଲିଛି କବଚ, ଶ୍ରମ ବାରି କେଶ ଚକ ଚକ ଧରି ରଥା ଚକ ଧରି ଧାଇଁ ଧାଇଁ ଯାଉଛନ୍ତି ଭୀଷ୍ମଦେବଙ୍କୁ ମାରିବା ପାଇଁ। ପରବର୍ତ୍ତୀ ଶ୍ଳୋକରେ ପୁଣି ସ୍ତୁତି କରିବେ ଏ କଥା। ଆଚ୍ଛା, ଏଠି ପ୍ରଶ୍ନ ଆସୁଛି, ନତ୍ର ମମ ଯୁଦ୍ଧେଇ ଉନ୍ମତ୍ୟାପି ପ୍ରେମ ଶୂନ୍ୟତ ମନ୍ତବ୍ୟ। ଯଦି କେହି କୁହନ୍ତି ଯେ ଭଗବାନଙ୍କ ସହିତ ଯୁଦ୍ଧ କରି ଯଦି କବଚକୁ ଭାଙ୍ଗିଦେଲେ ତାହେଲେ ତ ଭଗବାନଙ୍କର ସୁଖ ହେଇନଥିବ, ପ୍ରେମ ଶୂନ୍ୟ ହେଇନଥିବ, ପ୍ରେମଟା ଭଗବାନ ତ କେବେ ଭଲ ଲାଗିନଥିବ। ପ୍ରେମୀବାନ ଲୋକ ପ୍ରେମରେ ଯିଏ ଆସ୍ପଦ ଯିଏ ଭଗବାନ ତାଙ୍କୁ କ'ଣ କଷ୍ଟ ଦିଏ ନା କ'ଣ? ଭୀଷ୍ମଦେବ ଯେ ନା ତୁମେ ଭାବନା ମୁଁ ଯେଉଁ ସର ମାରିଛି କୃଷ୍ଣଙ୍କୁ ପ୍ରେମ ଦେଇନଥିବ, କାରଣ କୃଷ୍ଣ କ୍ଷତ୍ରିୟ ଆବେଶରେ ଥିଲେ ନା, କୃଷ୍ଣ କ୍ଷତ୍ରିୟ ଆବେଶରେ ଅଛନ୍ତି, ଆଉ କ୍ଷତ୍ରିୟ ହୋଇକି ଯଦି ଦୁଇ ଚାରିଟା ବାଣ ନ ଖାଇବେ ଯୁଦ୍ଧରେ ତାଙ୍କୁ ଭଲ ଲାଗିବେ? ଯୁଦ୍ଧ କରିବ ପୁଣି ଆପଣ ଦେଖିବେ ଯେ କ'ଣ ଫାଇଟିଂ କରୁଛନ୍ତି ସବୁ ଟିଭିରେ ଦେଖୁଛି, ଗୁବ ମରାମରି ହେଉଛନ୍ତି, ସେ ଯାହା ଉପରେ ଯେତେ ବାଜିବ ସିଏ ସେତେ ତାତିବ। ତେଣୁ ଭଗବାନ ଯଦି ଅର୍ଜୁନ ଭୀଷ୍ମଦେବ ଯଦି ଦୁଇ ଚାରିଟା ବାଣ ଭଗବାନ ସର୍ବମାରି କବଚକୁ ନ ଭାଙ୍ଗିବେ ଭଗବାନ ଆସ୍ୱାଦନ କରିବେ, ସିବା ବୀରର ଆସ୍ୱାଦନ କରିବେ? ତେଣୁ ଭୀଷ୍ମଦେବ କହୁଛନ୍ତି, ପ୍ରଭୁ ଆପଣ ଭାବନ୍ତୁ ନା ମୁଁ ଯେତେବେଳେ ଆପଣଙ୍କୁ ସ୍ୱର ମାରୁଥିଲି ମୋର ପ୍ରେମ ନଥିଲା ବୋଲି, ମୋର ପୂର୍ଣ୍ଣ ପ୍ରେମ ଥିଲା। କିଭଳି ପ୍ରେମ ଥିଲା ମୋତେ ଗୋଟେ ଉଦାହରଣ ଦେଉଛନ୍ତି, ନିଶିତ ତୀକ୍ଷ୍ଣେଶରେ ବିବିଦ୍ୟମାନ ତ୍ୱଚିତି କନ୍ଦର୍ପ ରସାବିଷ୍ଟସ୍ୟ ପୁଂସ ପ୍ରଗଲ୍ଭ କାନ୍ତା ଦନ୍ତାଘାତେ ସୁଖମେବ ଇତି ବହୁ ଯୁଦ୍ଧ ରସାବିଷ୍ଟସ୍ୟ ମହାବୀରସ୍ୟ କୃଷ୍ଣସ୍ୟ। ବହୁତ ସୁନ୍ଦର କଥା ଲେଖୁଛନ୍ତି, ଏ ମହାବୀର କୃଷ୍ଣଙ୍କ ପ୍ରତି ମୁଁ ଯେଉଁ ସ୍ୱରଗୁଡ଼ିକ ମାରୁଥିଲି ଏଟା କୃଷ୍ଣ କେତେ ଆନନ୍ଦ ଦେଉଥିଲା ନା, ଏଠି କନ୍ଦର୍ପର ପୀଡ଼ାରେ ଆବିଷ୍ଟ ନାରୀ ଯେଭଳି ତାର ସ୍ୱାମୀକୁ ବା ତା ପ୍ରେମିକକୁ ଯେଭଳି ନଖ ଦ୍ୱାରା ଦନ୍ତ ଦ୍ୱାରା ଆଘାତ କଲେ ସୁଦ୍ଧା ସ୍ୱାମୀ ବା ପ୍ରେମିକ ସେ ତାକୁ କୁହେନି ଯେ ୟାର ଏ ସ୍ତ୍ରୀର ପ୍ରେମ ନାହିଁ ବୋଲି, ବରଂ ଅଧିକା ଖୁସି ହୁଏ, ମୁଁ ଯେଉଁ ସରା ଆପଣଙ୍କୁ ମାରିଥିଲି ଏ ଠିକ୍ ସେଭଳି ଆପଣଙ୍କୁ ବହୁତ ସୁନ୍ଦର ଲାଗିଥିବ, ବହୁତ ସୁନ୍ଦର ଲାଗିଥିବ, ଆଉ କବଚ ସବୁ ଭାଙ୍ଗି ଯାଇଥିଲା। କୃଷ୍ଣସ୍ୟ ମହାବୀରସ୍ୟ କୃଷ୍ଣସ୍ୟ ମତ୍ ବଲ ସୂଚକ ସରାଘାତେ ସୁଖମେବ ହେଇଥିବ, ନିଶ୍ଚିତ ସୁଖ ହେଇଥିବ। ରୂପାଜୀ ମହାରାଜ ତାଙ୍କ ଭାବାର୍ଥରେ ସେ କଥା ଲେଖିଛନ୍ତି, ଶ୍ରୀ ଭୀଷ୍ମଦେବୀ ଯେ ଗ୍ରେଟ୍ ଡିଭୋଟି ଅଫ୍ ଲର୍ଡ ଇନ୍ ଦି ରିଲେସନ୍ ଅଫ୍ ସର୍ଭିଟରସିପ୍। ଦାସ୍ୟ ଭକ୍ତରେ ଭୀଷ୍ମଦେବ ହେଉଛନ୍ତି ଅତି ଉନ୍ନତ ଭକ୍ତ, ଦସ୍ ଇଜ୍ ଥ୍ରୋଇଂ ଅଫ୍ ସାର୍ପ ଏରୋଜ୍ ଆଟ୍ ଦି ଟ୍ରାନ୍ସଜେଣ୍ଡାଲ୍ ବଡି ଅଫ୍ ଲର୍ଡ ଇଜ୍ ଆଜ୍ ଗୁଡ୍ ଆଜ୍ ଦି ଓର୍ସିପ୍ ଅଫ୍ ଆନାଦର ଡିଭୋଟି ହୁ ଥ୍ରୋ ଦି ସଫ୍ଟ ରୋଜ୍ ଅପନ୍ ହିମ୍। ଯେହେତୁ ଇଏ ଶୁଦ୍ଧ ଭକ୍ତ, ଯେଭଳି ଜଣେ ଆଉ ଜଣେ ଭକ୍ତ ଯେଉଁ ତୀକ୍ଷ୍ଣ ସ୍ୱରଗୁଡ଼ିକ ମାରି ମାରି ନିଶିତ ସ୍ୱରେ ତୀକ୍ଷ୍ଣ ସ୍ୱରଗୁଡ଼ିକ ବାଛି ବାଛି ମାରୁଛନ୍ତି, ଭଗବାନଙ୍କ ଶରୀରରେ ବାଜୁଛି କବଚ ଭାଙ୍ଗିଯାଉଛି, ଭୀଷ୍ମଦେବ ଯେହେତୁ ଶୁଦ୍ଧ ଭକ୍ତ ଏହି ସ୍ୱରଗୁଡ଼ିକ ଭୀଷ୍ମଦେବ ଭଗବାନଙ୍କୁ କିଭଳି ଆନନ୍ଦ ଲାଗିଥିବ, କିଭଳି ସୁଖ ଦେଇଥିବ ନା, ଯେଭଳି ଜଣେ ପ୍ରେମୀମାନ ଭକ୍ତ ତାଙ୍କୁ ଓର୍ସିପି ଆନାଦର ଡିଭୋଟି ହୁ ଥ୍ରୋ ଦି ସଫ୍ଟ ରୋଜ୍ ଅପନ୍ ହିମ୍, ଅତି କୋମଳ ଗୋଲାପ ସୁଗନ୍ଧ ଗୋଲାପ ଯେଭଳି ଫିଙ୍ଗିଲେ ଭଗବାନ ଯେତେ ଆନନ୍ଦ ଲାଗେ, ଭୀଷ୍ମଦେବଙ୍କର ସବୁ ସ୍ୱରଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କୁ ସେଭଳି ଆନନ୍ଦ ଦେଉଛି। ଭୀଷ୍ମଦେବ ଭଗବାନଙ୍କ ସମ୍ମୁଖରେ କହୁଛନ୍ତି, ପ୍ରଭୁ ମୋର ପ୍ରେମ ନାହିଁ ବୋଲି ଆପଣ କୁହନ୍ତୁ ନା, ଆପଣଙ୍କର ସେ ରୂପକୁ ମୁଁ ଦର୍ଶନ କରିଛି, ଆଉ ସେଇ ଅର୍ଜୁନ ସଖାଙ୍କ ନିକଟରେ ମୋର ମତି ରହୁ। ବର୍ତ୍ତମାନ ସ୍ମରଣ କରିଛନ୍ତି ପୁଣି ଅର୍ଜୁନ ସଖ, କାରଣ ଯେତେ ଆପଣ ସ୍ତୁତି ଶୁଣିବେ ସବୁ ସ୍ତୁତିରେ ସେଇ ସାଂଗ୍ରାମିକ ରୂପ ଅର୍ଜୁନ ସହିତ ସ୍ତୁତି କରିଛନ୍ତି। ଇଏ ହେଉଛି ଅଦ୍ଭୁତ ଭୀଷ୍ମଦେବଙ୍କର ସ୍ତୁତି। ସପଦି ସଖି ବଚ ନିଶମ୍ୟ ମଧ୍ୟେ ନିଜ ପର ବୋଲୋ ରଥଂ ନିବେଶ୍ୟ ସ୍ଥିତିବତୀ ପରସୈନି କାହିରୁ ଅକ୍ଷଣା ହୃତିବତୀ ପାର୍ଥ ସଖେ ରତି ମମାସ୍ତୁ। ହୃତିବତୀ ପାର୍ଥ ସଖେ, ଏଠି ଲଗେଇଲେ ପାର୍ଥ ସଖେ, ପୂର୍ବ ଲାଗିଲା ବିଜୟ ସଖେ, ପାର୍ଥଙ୍କର ସଖାଙ୍କ ନିକଟରେ ମୋର ମତି ରହୁ। ସେ ପାର୍ଥ ସଖା କିଭଳି ଭଗବାନଙ୍କର ଭକ୍ତ ବସ କଥା କହୁଛନ୍ତି, ଯିଏ ଭଗବାନ ଯିଏ ଜଗତର କର୍ତ୍ତା ହେଇକି ଅର୍ଜୁନର ରଥରେ ରଥ ହାଙ୍କିଲା ବେଳେ ଏଭଳି ବସ ହେଇଗଲେ, ଅର୍ଜୁନଙ୍କର ଚାକର ଭଳି କାମ କରିଥିଲେ। ଏଠି ସ୍ୱାମୀପାଦ କହୁଛନ୍ତି, କିଞ୍ଚ ସପଦୀତି ସେନାର ଉଭୟ ମଧ୍ୟ ରଥେ ସ୍ଥାପିତ ଅଚ୍ୟୁତ ରଥ ରଥୟମେ ରଥ ସ୍ଥାପୟମେ ଅଚ୍ୟୁତ ଯାବତ୍ ଏତା ନିରୀକ୍ଷଣ ଯୋଦ୍ଧା କାମାନ ଅବସ୍ଥିତା। ଆଦେଶ ଦେଲେ ନା, ହେ ଅର୍ଜୁନ, ଅର୍ଜୁନ କହୁଛନ୍ତି, ହେ କୃଷ୍ଣ, ଆପଣ ଦୁଇ ସେନାଙ୍କ ଭିତରେ ରଥକୁ ରଖନ୍ତୁ। ଏଠି କହୁଛନ୍ତି ସପଦି ସଖି ବଚନ ନିଶମ୍ୟ, ସଖାଙ୍କର ବଚନକୁ ଶୁଣିବା ମାତ୍ରେ ଯେ ଉଭୟ ସେନାଙ୍କ ଭିତରେ ରଥକୁ ରଖିଦେଲେ ସେଇ କୃଷ୍ଣ, ମୁଁ ତାଙ୍କରି ଚରଣରେ ମତି ମାଗୁଛି। ସବୁବେଳେ ଅର୍ଜୁନକୁ ସମ୍ବନ୍ଧିତ କରି କହୁଛନ୍ତି, ଇତି ସଖ୍ୟୁ ବଚନ ନିଶମ୍ୟ ସପଦି ତତ୍କ୍ଷଣମେବ ସ୍ୱପରୟ ବଳ। ଆତ୍ମସୈନ୍ୟ ଆଉ ପରସୈନ୍ୟ ଦୁର୍ଯ୍ୟୋଧନ ସୈନ୍ୟ ଭିତରେ ରଥକୁ ରଖିଦେଲେ। ଏଠି ଏଠି ଯିଏ ପ୍ରଶ୍ନ କରିବ, ନିଜ ସୈନ୍ୟ ମାନେ ପାଣ୍ଡବ ମାନେ କ'ଣ ନିଜ ସୈନ୍ୟ ଆଉ ଦୁର୍ଯ୍ୟୋଧନ ମାନେ କ'ଣ ଶତ୍ରୁ କି? ତାହେଲେ ଭଗବାନଙ୍କର ତାଙ୍କ ଶତ୍ରୁ ମିତ୍ର ହେଇଗଲା, ଭଗବାନଙ୍କର କିଏ ଶତ୍ରୁ ଅଛନ୍ତି? ଭଗବାନ ତ ଗୀତାରେ ମନା କଲେ ଭଗବାନଙ୍କର କିଏ ଶତ୍ରୁ ନାହାନ୍ତି, ସମହଂ ସର୍ବଭୂତେଷୁ। ନା, ଭଗବାନଙ୍କର ଶତ୍ରୁ ଅଛନ୍ତି। କିଭଳି ଶତ୍ରୁ ଅଛନ୍ତି? ନା, ଦୁର୍ଯ୍ୟୋଧନ ଭଗବାନଙ୍କର ଶତ୍ରୁ ନୁହନ୍ତି, ଭଗବାନଙ୍କର ଶତ୍ରୁ ଦୁର୍ଯ୍ୟୋଧନ କିଭଳି ହେଲେ? ନା, ଯେହେତୁ ସେ ଭକ୍ତର ଶତ୍ରୁ, ଏ ଯେଉଁ ପର ଶବ୍ଦ ଲାଗିଛି ପର ସୈନିକ, ଦୁର୍ଯ୍ୟୋଧନ ଭଗବାନଙ୍କର ତ ସମ୍ବନ୍ଧରେ ଦେଖିବାକୁ ଗଲେ ଭଗବାନଙ୍କର କ'ଣ ହେବେ? ସେ ତାଙ୍କ ସମୁଦି ନା, ସମୁଦି ହେବେନି ଭଗବାନ ଦୁର୍ଯ୍ୟୋଧନଙ୍କର ସମୁଦି, ଦୁଇଜଣ ସମୁଦି ହିସାବ ହେବେ, କିନ୍ତୁ ଶତ୍ରୁ କେଉଁଥିପାଇଁ ଶତ୍ରୁ? ନା, ଭକ୍ତର ଶତ୍ରୁ, ପାଣ୍ଡବମାନଙ୍କର ଶତ୍ରୁ, ଅର୍ଜୁନଙ୍କର ଶତ୍ରୁ ମାନେ ସେ ମୋର ଶତ୍ରୁ, ଆକୁ ପାରମ୍ପାରିକ ଶତ୍ରୁ କୁହାଯାଏ। ଭଗବାନଙ୍କର ଦୁର୍ଯ୍ୟୋଧନ ସହିତ କୌଣସି ଶତ୍ରୁତା ନଥିଲା, କିନ୍ତୁ ସେ ପାଣ୍ଡବମାନେ ତାଙ୍କର ଭକ୍ତକୁ ଯେହେତୁ ଶତ୍ରୁତା ଆଚରଣ କରିଛନ୍ତି, ସେଥିପାଇଁ ସେ ଭଗବାନଙ୍କର ଶତ୍ରୁ ହେଇଗଲେ। ତେଣୁ ସପଦି ସଖି ବଚେ ନିଶମ୍ୟ ମଧ୍ୟେ, ସଖାଙ୍କର ବଚନକୁ ଶୁଣିକି ଯେ ନିଜ ଆଉ ପରୟ ପାଣ୍ଡବ ଆଉ ଦୁର୍ଯ୍ୟୋଧନଙ୍କର ସେନା ଭିତରେ ରଖିଦେଲେ, ସାଙ୍ଗେ ସାଙ୍ଗେ ଆଦେଶକୁ ଯଥାଯଥ ଭାବରେ ପାଳନ କରୁଥିଲେ, ଯଥାଯଥ ଭାବରେ। ଭଗବାନଙ୍କର ଏ ହେଉଛି ସବୁଠୁ ବଡ଼ ଯେ ଭକ୍ତ ବତ୍ସଳତା। ଭକ୍ତ ଯେତେବେଳେ ଯେଉଁ ସମୟରେ ଯାହା କୁହେ, ଭଗବାନ ସର୍ବତନ୍ତ୍ର ସ୍ୱତନ୍ତ୍ର ହେଇକି ମଧ୍ୟ ସେ ଭକ୍ତକୁ ବଡ଼ କରିବା ପାଇଁ ଭଗବାନ ଭକ୍ତବଶ ହେଇଯାଆନ୍ତି। ଚୈତନ୍ୟ ଭାଗବତରେ ମହାପ୍ରଭୁ ସେ କଥା କହୁଛନ୍ତି, ଯଦ୍ୟପି ସ୍ୱତନ୍ତ୍ର ଆମି ସ୍ୱତନ୍ତ୍ର ବିହାର, ଯଦ୍ୟପି ସ୍ୱତନ୍ତ୍ର ଆମି ସ୍ୱତନ୍ତ୍ର ବିହାର, ତଥାପି ଭକ୍ତ ବସ ସ୍ୱଭାବ ଆମାର, ତଥାପି ଭକ୍ତ କୌନ କର୍ମ ସେବକେର ପ୍ରଭୁ ନାଇଁ କରେ, କୌନ କର୍ମ ସେବକେର ପ୍ରଭୁ ନାଇଁ କରେ, ସେବକେର ଲାଗି ନିଜ ଧର୍ମ ପରିହରେ, ସେବକେର
লাগি নিজ ধর্ম পরিহরে জ্বলন্ত নল প্রভু ভক্ত লাগি খায় জ্বলন্ত নল প্রভু ভক্ত লাগি ভক্তের কিং করে হয় আপনি ছায় ভক্তের কিং করে আপনি ছায়
ভক্তের কিং করে হয় আপনি ছায় জ্বলন্ত অনল প্রভু ভক্ত লাগি খায় ভগবান ভক্ত পাই অগ্নি তিন তিন থর পান করেছেন ব্রজলীলায় ভক্ত পাই ভগবান সব কিছু করতে আক্তরা কিঙ্কর হয় আপন ইচ্ছায় দাস সারথি কাম করছেন অর্জুন সর্বতন্ত্র স্বতন্ত্র তাকে বসক রক্ষি না কিন্তু ভগবান স্বভাব হল সে ভক্ত বস সপদি সখী বচে নিশম্য মধ্যে নিজ পরয়বল রথং নিবেশ্য ভীষ্মদেব কৌছেন এই প্রভু যে অর্জুন কহা মাত্র হি সেনার উভয় মধ্যে রথ স্থাপয়ামি অচ্যুত হে অচ্যুত তুমি উভয় সেনা মধ্যে রথ রখ মু দেখিবি কাহ মান সহ তোমাকে যুদ্ধ করিয়া পড়ব সঙ্গে সঙ্গে ভগবান রথ রাখবে সঙ্গে সঙ্গে এবং কন কলে না ভগবান গোটে বড় ছলনা কলে ভগবান ছলনাটা ভগবানকর কপড়টা কি জাঁপারে না কেবল ভক্ত ধরিপারে বিষ্ণুদেব কহিলেন আপনার রথ রখি দিয়ে কন কলে এটি কুচ স্থিতিবতী পর সৈনিকা সৈনিকা আয়ুরক্ষণা হৃতিবতী পার্থ সকে রতি মমাস্তু চিহ্নছন্তি কাহাকু তত্র স্থিত্বাকৃতম সক্ষম দর্শয়তি ভগবান অর্জুনঙ্কর রথরে থিলা বেলে কিভাবে সক্ষ ভাবে রয়েছেন বর্তমান দেখছেন দুর্যোধনস্য সৈনিকাম আয়ু কালদৃষ্ট্যা হৃতিবতী ভগবান যেতবে দুই রথ ভিতরে কেতবে এমানে মরিযাইছন্তি এমানক মৃত্যু এমানে যন্ত্র প্রতিমা ভি কেবল যুদ্ধ করুলে কিন্তু এমানকর আয়ুক হরণ ভগবান কেতবে কলে ভীষ্মদেব জাঁতি ভীষ্মদেব কুমার প্রভু আপনার আয়ুক কেতবে হরণ কলে যেত অর্জুন কহিলেন এই দুই সেনা ভিতরে আপনার রথক রাখতে রখিদে আপনার রখিদে কন কলে না স্থিতিবতী স্থিতি রহিকি পর সৈনিকা আয়ুরক্ষণ দৃষ্টিপাত মানে দৃষ্টিপাত করি কেউ দৃষ্টি না কাল দৃষ্টিয়া স্বামীপাত কুমার আপনার মধুর দৃষ্টি করলে সেতবে যেভাবে মতো চাইছেন ভক্ত যেভাবে চাহিদি কাল দৃষ্টিরে আপনার সৈন্য মান সব দুর্যোধনের সৈন্য মানুষ দেখলে দেখি কন কহিলেন না অর্জুনকে ছলনা করি চিহ্ন কন চিহ্ন এটি কুমার অসৌ ভীষ্ম অসৌ দ্রোণ অসৌ কর্ণ আচ্ছা সি কন ভীষ্ম কি দ্রোণ কি কর্ণ কি অর্জুন কেন চিহ্ন লে ভীষ্মদেব কুমার আপনি এয়া করলে মু জানিছি দুই সেনা ভিতরে রথক রখি আপনার ছলনার সব চিহ্নলে অর্জুনকে অসৌ ভীষ্ম অসৌ কর্ণ অসৌ দ্রোণ এইটা করি কন করলে কাল দৃষ্টি এটি কুমার ইত্যাদি তৎত প্রদর্শন ব্যাজেন এ ছলনার খালি দেখলে অসৌ ভীষ্ম অসৌ কর্ণ অর্জুনকে ছলনা করে কুলে সে জাঁতি কিন্তু কন করলে না অসৌ কী চাহুলে চাহিদা কন করলে না কাল দৃষ্টিয়া সর্বেশাম আয়ু আকৃষ্য অর্জুনস্য জয় কৃতবতী কাল দৃষ্টিরে সমস্ত আয়ুক হরণ করেদেলে আপন কাহি হরণ কলে না অর্জুনকে জয় দেওয়া যুদ্ধ হয়ে নথিবা পূর্ব ভগবান তাঁর সব আয়ুক এক্সপেক্ট করেদেলে তাঁর এক্সপায়ার ডেট চালিয়ে গেল যুদ্ধ ন হওয়া পূর্ব এমন মারি না কি কাউ মারিছেন ইয়ে সব চালছি পরবর্তী শ্লোকরে সে কহবে যুদ্ধ সিনা পরস্পর করছেন গোটে রস আস্বাদন করা বা যা কি জগৎকে শিক্ষা দেওয়া মারিয়া প্রজেক্টটা আগে ভগবান করে দিয়েছেন সমস্ত এক্সপায়ার ডেট লিখিদেলে কেবল দৃষ্টি করি এটি বিশ্বনাথ চক্রধারী টিকা কলে সি অলকা টিকা কলে কন টিকা কলে সে কিন্তু অসৌ দ্রোণ অসৌ কর্ণ ইতি তত্ত প্রদর্শন ব্যাজেন দৃষ্ট হব হৃতপতি তেন চ প্রারব্ধ হরত্বম অপি দর্শিত ଇଏ ବଡ଼ ମାନେ ଭକ୍ତିର ତର୍ଜମା ଆଚାର୍ଯ୍ୟ ତ ଇଏ ଇଏ କହିଲେ ଯେଉଁ ଅସୌ ଦ୍ରୋଣ ଅସୌ ଭୀଷ୍ମ ଏସବୁ କହିଲେ ତାଙ୍କର ତାନେ ମରିବା ସମୟ ହେଇଥିବ ତାହେଲେ ତାଙ୍କୁ ମାରିଥିବେ। ଲୋକମାନେ କୁହନ୍ତି ନା ଆଉ କପାଳ ଲିଖନ କିଏ କରିବ, ମୁଁ ଯେତେଦିନ ପାଇଁ ଲେଖିକି ଆସିଛି ସେତିକିଦିନ ବଞ୍ଚିବି ଆଉ। ନାଇଁ 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 ସେଇ ନିୟମ, ହଁ ବଞ୍ଚିପାର କିନ୍ତୁ ଭଗବାନ ଚାହିଁଲେ ତୁମର ଏକ୍ସପାୟାର୍ଡ ଡେଟ୍କୁ ତୁମର ଯାହା କହନ୍ତି ଫିକ୍ସ ଡେଟ୍କୁ ଏକ୍ସପାୟାର୍ଡ ଡେଟ୍ କରିଦେବେ ଆଉ ସାଙ୍ଗେ ସାଙ୍ଗେ, ଏ ଶକ୍ତି ତାଙ୍କର ଅଛି। ଆଉ ଏକ୍ସପାୟାର୍ଡ ଡେଟ୍ ପଳାଇଥିଲେ ବି ପୁଣି କିଛି ଦିନ ଚଳେଇଦେବେ ଗାଡ଼ି, ଏଇଟା ଅଛି ଏଇ ପ୍ରମାଣ। ତାଙ୍କର ମରିବାର ସମୟ କାହାର ହେଇନଥିଲା, ବିଷ୍ମଦେବଙ୍କର ଇଚ୍ଛା ମୃତ୍ୟୁ, ସେ ଚାହିଁଥିଲେ ସେଦିନ ପାଇଁ ରହିପାରିଥାନ୍ତି, କିନ୍ତୁ ତାଙ୍କ ପାଇଁ ବ୍ୟବସ୍ଥା କଲେ ଶ୍ରୀଖଣ୍ଡିକି ଧରିକି ଆସିବେ। ନବମ ଦିନ ପରେ ଯୁଧିଷ୍ଠିର ମହାରାଜ କହିବେ ମୁଁ ବଣକୁ ପଳେଇବି। ଇଏ ଭୀଷ୍ମଦେବ ମହାସମର ଯେଉଁ କରୁଛନ୍ତି ଏତେ ତାଙ୍କୁ ସାହସ କରିକି ମୁଁ ରହିପାରିବି, ମୁଁ ତ ପ୍ରଥମରୁ ଆପଣଙ୍କୁ କହୁଥିଲି ଯୁଦ୍ଧ କରିବା ଯୁଦ୍ଧ ନ କରିବା ପାଇଁ, ଆପଣ କାହିଁକି ମୋତେ ସାହସ ଦେଲେ, କାହିଁକି ଅର୍ଜୁନଙ୍କୁ ବୁଝେଇଲେ, କାହିଁକି ଆପଣ ମୋତେ ଏମିତି ହଇରାଣ ପକେଇଲେ। ଯୁଧିଷ୍ଠିର ମହାରାଜ କାନ୍ଦୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ଜାଣନ୍ତି ତ ସବୁ, ପ୍ରଥମେ ଯାଇକି ଯୁଧିଷ୍ଠିର ମହାରାଜ ପ୍ରଣାମ କରିଥିଲେ କହିଥିଲେ ତୁମର ଜୟ ହେବ, କିନ୍ତୁ ଜୟ ହେବ ସେତେବେଳେ କହିନଥିଲେ ଯେ ମୁଁ ନାରୀ ମୁଖ ଦେଖିଲେ ଆଉ ଯୁଦ୍ଧ କରିବି। ଇଏ ପରେ ଯାଇଛନ୍ତି, ଗୋଟେ ଦିନ ରାତିରେ ଯାଇଛନ୍ତି ଭଗବାନ ଶ୍ରୀକୃଷ୍ଣ କହିଲେ ଦେଖ ଯୁଧିଷ୍ଠିର ଗୋଟିଏ ଉପାୟ ଅଛି, ଭୀଷ୍ମଦେବଙ୍କୁ ଚେକ୍ କରିବାକୁ ହେଲେ, ଭୀଷ୍ମଦେବଙ୍କୁ ମାରିବାକୁ ହେଲେ କେବଳ ଭୀଷ୍ମଦେବ ତାଙ୍କର ଇଚ୍ଛା ମୃତ୍ୟୁ ଭଗବାନ ଜାଣନ୍ତି, କିନ୍ତୁ ଛଳନା କରିକି ପଠାଉଛନ୍ତି ଯାଅ ତୁମେ ସମସ୍ତେ ଚାଲ। ଭଗବାନ ନିଜେ ଗଲେ ରାତିରେ ଯାଇ ଭୀଷ୍ମଦେବଙ୍କ ଶିବିରରେ ପହଞ୍ଚିଗଲେ। ଭୀଷ୍ମଦେବ କହିଲେ ଚକ୍ରଧାରୀ ତୁମେ ମଧ୍ୟରାତ୍ରିରେ କାହିଁକି ଆସିଛ, ନା ବଡ଼ ସମସ୍ୟାରେ ଆମେ ପଡ଼ିଛୁ, ଯୁଧିଷ୍ଠିର ସମସ୍ୟାରେ ପଡ଼ିଛନ୍ତି, ନା କ'ଣ ସମସ୍ୟା, ନା ଆପଣ କିଏ ଜୟ କରିବେ ଆପଣ ଯେମିତି ଯୁଦ୍ଧ କରୁଛନ୍ତି। ଭୀଷ୍ମଦେବ କହୁଛନ୍ତି ମୁଁ କ'ଣ ଯୁଦ୍ଧ କରିବା ପାଇଁ ଇଚ୍ଛା କରୁଛି, ଗଜକୁ ଅଙ୍କୁଶ ମାରିଲେ ଗଜ ଦେହଭଳି ବାଧ୍ୟ ହୋଇକି ଚାଲେ, ଦୁର୍ଯ୍ୟୋଧନର ଅଙ୍କୁଶ ବାଣରେ ମୁଁ ପ୍ରତିଦିନ ବିଦ୍ଧ ହେଉଛି, କ'ଣ କରିବି କୁହ। ଯୁଧିଷ୍ଠିରଙ୍କୁ ଭଗବାନ ଆଗରୁ ଟ୍ରେନିଂ ଦେଇଛନ୍ତି, ଦେଇ ତୁ ଗଲେ ପାଦ ତଳେ ପଡ଼ିଯିବୁ, ପାଦ ତଳେ ପଡ଼ିଯାଇ ଆଗେ ପଚାରିବୁ ପ୍ରଭୁ ମୁଁ ଆପଣ କେମିତି ଜୟ କରିବି, ଏଇଟା ପଚାରିବୁ। ଏହି ସିଧା ଲେଖିଛନ୍ତି ମହାଭାରତରେ ଆପଣଙ୍କର ମୃତ୍ୟୁ କିଭଳି ହେବ କୁହନ୍ତୁ, ଭଗବାନ କହିଦେବେ, ତୁମେ କହିବ, ସିଏ ମହାଜନ ଲୋକ, ସିଏ ସରଳ ଲୋକ, ସିଏ ଖୋଲିକି କହିଦେବେ ତାଙ୍କ ମୃତ୍ୟୁଟା କ'ଣ। ଇଏ ଯାଇ ପଚାରୁଛନ୍ତି ଆପଣଙ୍କର କିଭଳି ମୃତ୍ୟୁ ହେବ, ସେ ଖୋଲି ଖୋଲି କହିଛନ୍ତି ଆଉ ମୁଁ ଅମଙ୍ଗଳ ସୂଚକ ରଥର ଯେଉଁ ରଥରେ ଅମଙ୍ଗଳ ସୂଚନା ଅଛି ତାକୁ ଦେଖିଲେ ମୁଁ ଯୁଦ୍ଧ କରିବି ନା, କୌଣସି ଭୀରୁକୁ ଦେଖିଲେ ମୁଁ ଯୁଦ୍ଧ କରିବି ନା, କୌଣସି ଅସହାୟ ଅବସ୍ଥାରେ ଥିଲେ ମୁଁ ଯୁଦ୍ଧ କରିବି ନା, ସବୁ କହି କହି ଶେଷକୁ ଭଗବାନ ଜାଣନ୍ତି ଶ୍ରୀଖଣ୍ଡି ତାରା ମରିବ। ଶେଷକୁ କହୁଛନ୍ତି ମୁଁ କୌଣସି ନାରୀ ସ୍ୱଭାବ ଲୋକକୁ ଦେଖିଲେ ମୁଁ ଯୁଦ୍ଧ କରିବି ନା, ଆଉ ଯୁଦ୍ଧ କରିବି ନା କିନ୍ତୁ ମୋତେ ମାରିପାରିବେନି କେହି, ଏତେ ବଡ଼ ଅଭିବାରେ ଭଗବାନ ବି ପକେଇଦେଲେ ମୋତେ ଆଉ କେହି ମାରିପାରିବେନି, ମୁଁ ଯୁଦ୍ଧ କରିବିନି କିନ୍ତୁ ମୋତେ ମାରିବାକୁ ହେଲେ ଜଣେ ମାରିପାରିବ, କିଏ ନା ଅର୍ଜୁନ। ଏତିକି ଯେତେବେଳେ କହିଦେଲେ ଭଗବାନ କହିଲେ ଯାଉ ଇଏ ତାଙ୍କ ସବୁ କଥା କହିଦେଲେ କ'ଣ, ଭଗବାନ ଜାଣନ୍ତି ଅର୍ଜୁନ ହିଁ ତାଙ୍କ ସରସଜ୍ଜାରେ ପକେଇବେ, ଆଉ କିଏ ତାଙ୍କୁ ସାହସ କରିକି ମାରିପାରିବେନି, ରଥର ସେ ଯୁଦ୍ଧ ନ କଲେ ବି ତାଙ୍କୁ ଅସ୍ତ୍ର ମାରିବାଟା ତ ସହଜ ନାହିଁ, କହିଲେ କେବଳ ମୋତେ ଯୁଦ୍ଧରେ ଜୟ କରିପାରିବେ ଅର୍ଜୁନ। ଅର୍ଜୁନ ସେଠୁ ରୋଲ ଆରମ୍ଭ କଲେ, ଅର୍ଜୁନ କହିଲେ ଭଗବାନ ସେଠି ଅଛନ୍ତି, ଭଗବାନ ସମ୍ମୁଖରେ କହିଲେ ଭୀଷ୍ମଦେବ ତାଙ୍କ ମୃତ୍ୟୁର ଉପାୟ କହିଦେଲେ ପ୍ରଭୁ ଆପଣ କେମିତି କହୁଛନ୍ତି, ମୁଁ ତାଙ୍କୁ ବାଣ ମାରିବି, ମୁଁ ବାଣ ମାରିପାରିବି, ମୁଁ ବାଣ ମାରିପାରିବି। ବହୁତ ସୁନ୍ଦର ଶ୍ଳୋକ ସେତେବେଳେ ଅର୍ଜୁନ କହିଛନ୍ତି ଭଗବାନଙ୍କୁ, କ୍ରୀଡ଼ତାଂ ହି ମୟା ବାଲ୍ୟେ ବାସୁଦେବ ମହାତ୍ମନଂ ପାଂଶୂର୍ଷିତା ଗାତ୍ରେଣ ମହାତ୍ମା ପୁରୁଷୀକୃତ। ଆପଣ କହୁଛନ୍ତି ମୁଁ ଭୀଷ୍ମଦେବଙ୍କୁ ସର ମାରିବି, ମୁଁ ଯେତେବେଳେ ବାଲ୍ୟ ସମୟରେ କ୍ରୀଡ଼ା କରୁଥିଲି ମୁଁ ଧୂଳି ଧୂସର ହେଇକି ମୁଁ ଆସିକି ଭୀଷ୍ମଦେବଙ୍କ କୋଳରେ ଖେଳିଛି, ତାଙ୍କୁ ସେ ପବିତ୍ର ମହାପୁରୁଷକୁ ମୁଁ ଅପବିତ୍ର କରିଛି, ଆଉ ମୁଁ ତାଙ୍କୁ ତାତ ତାତ ବୋଲି ଡାକେ, କାରଣ ଅର୍ଜୁନ ଜାଣିଛି ଜାଣିଥାନ୍ତି ଇଏ ତାତ, ଇଏ ହେଉଛି ଆମର ପିତା। ଅର୍ଜୁନ କହୁଛନ୍ତି ମୁଁ ତାଙ୍କୁ ତାତ ତାତ ବୋଲି ଡାକେ, କିନ୍ତୁ ସିଏ କ'ଣ କୁହନ୍ତି, ନାହଂ ତାତ ସ୍ତବ ପିତୁ ତାତ ଅସ୍ମିତ ଭାରତ। ଇଏ ଭୀଷ୍ମଦେବଙ୍କୁ ମାରିବି, ଯିଏ ମୋତେ ଛୋଟ ପିଲାବେଳେ କହିଛନ୍ତି ମୁଁ ତାଙ୍କୁ ତାତ ତାତ ଡାକିଲେ, ସେ କୁହନ୍ତି ଅର୍ଜୁନ ମୁଁ ତୋର ତାତ ନୁହେଁ, ମୁଁ ତୋର ପିତାଙ୍କର ତାତ, ମୋତେ ଏଇଭଳି ଯିଏ କହିଛନ୍ତି ଯାହାଙ୍କର ପବିତ୍ର ଶରୀରକୁ ମୁଁ କେତେବାର ଇଏ ଅପବିତ୍ର କରିଛି, ମୁଁ ତାଙ୍କ ସହିତ ଯୁଦ୍ଧ କରିବି, ଯୁଦ୍ଧ କରିବି। ଭୀଷ୍ମଦେବ ସମ୍ମୁଖରେ ଅଛନ୍ତି, ମନା କରନ୍ତି ମୁଁ ଯୁଦ୍ଧ କରିବି, କିନ୍ତୁ ଭଗବାନ ତ ସବୁ ମେଡିସିନ ଜାଣନ୍ତି, କାହାକୁ କେଉଁ ସମୟରେ କେମିତି ମେଡିସିନ ଦେବା ସବୁ ଜାଣନ୍ତି। ଯୁଦ୍ଧରେ ତୃତୀୟ ଦିନ ଶପଥ କରିଥିଲେ ସବୁ ଦେବତାମାନେ ସାକ୍ଷୀ ଅଛନ୍ତି, ମୁଁ ଭୀଷ୍ମଦେବଙ୍କୁ ମାରିବି। ଭଗବାନ କହିଲେ ଶପଥ କରିଛ, ଦେବତାମାନେ ସାକ୍ଷୀ ଅଛନ୍ତି, ଚାଲ ଦେବତାମାନଙ୍କୁ ପଚାରିବା, ତୁମେ କ୍ଷେତ୍ର ହେଇକି ଶପଥ କରିଛ କିନ୍ତୁ ଶପଥ ଭାଙ୍ଗିବ। ଅର୍ଜୁନ କହିଲା ଠିକ ଯୁଦ୍ଧ କରିବି ନା କ'ଣ କରିବି, ଭଗବାନ ସବୁ ଜାଣନ୍ତି, କାରଣ ସେ ଚାହୁଁଥିଲେ ବିଜୟ ସଖେ, ଏ ବିଜୟ ସଖେ ଚାହୁଁଥିଲେ ବିଜୟଙ୍କର ଜୟ ହଉ, ଅର୍ଜୁନଙ୍କର ଜୟ ହଉ। ଆଉ ଭଗବାନ ତାଙ୍କୁ ମାରି ସାରିଛନ୍ତି, ଇଏ ସବୁ ଲୋକମାନଙ୍କ, ଭଗବାନ କୃଷ୍ଣ ବଙ୍କାନ ସେ କେତେ ଲୀଳା ସବୁ କରିଛନ୍ତି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ, କିନ୍ତୁ ମାରିବାଟା ଏବେ ଆୟୁହରଣ କଲେ ମଲେ କେଉଁଦିନ ୟା ପରବର୍ତ୍ତୀ ଶ୍ଳୋକରେ ଶୁଣିବେ। ଏମାନେ ସବୁ ମରିଯାଇଛନ୍ତି, ମାରିଦେଇଛନ୍ତି ଭଗବାନ ତାଙ୍କୁ, କେବଳ ଖାଲି ଯେମିତି କଣ୍ଢେଇ ମାନେ ନାଚନ୍ତି କାର୍ଟୁନ ପିକ୍ଚର ଭଳିଆ, ଏମାନେ ସବୁ ଡ୍ୟୁଟି କରୁଛନ୍ତି, କଥା କହୁଛନ୍ତି, ମରିଯାଇଛନ୍ତି ସେଇଦିନ। ଏଠି ସେ କହୁଛନ୍ତି ଅସୌଦୃଢ଼ ଅସୌକର୍ଣ୍ଣ ଇତି ତତ୍ତତ୍ ପ୍ରଦର୍ଶନ ବ୍ୟାଜେନ ଦୃଷ୍ଟା ଏବଂ ହୃତବତୀ ତିନ ଚ ପ୍ରାରବ୍ଧ ହରତ ଅପି ଦର୍ଶିତ। ସେମାନଙ୍କର ମରିବା, ଭୀଷ୍ମଙ୍କର ଦ୍ରୋଣଙ୍କର କର୍ଣ୍ଣଙ୍କର କାହାର ବି ମରିବା, ଦୁର୍ଯ୍ୟୋଧନଙ୍କର ବି ମରିବାର ଯେତିକି ଦିନ ସେ ବଞ୍ଚିବା କଥା ତାଙ୍କର ଏକ୍ସପାୟାର୍ଡ ଡେଟ୍ ଆସିନଥିଲା, ତାଙ୍କର ମରିବା ସମୟ ଆସିନି, କିନ୍ତୁ ଭଗବାନ ତାଙ୍କ ପ୍ରାରବ୍ଧକୁ ହରଣ କଲେ, ଆୟୁଷକୁ ହରଣ କଲେ। ତେଣୁ ଏଠୁ ସୂଚନା ମିଳୁଛି ଯିଏ ପ୍ରାରବ୍ଧକୁ ହରଣ କରିପାରୁଛନ୍ତି ତାହେଲେ ଆମର ଆୟୁଟାକୁ ଯିଏ ହରଣ କରିପାରୁଛି ଆୟୁ ଦେଇପାରିବେ କି ନା, ଯାହାର ହରଣ କରିବାର ଶକ୍ତି ଅଛି ଦେବାର ହିଁ ଶକ୍ତି ତାଙ୍କର ଅଛି। ସେଥିପାଇଁ ଏ ଯେଉଁ ହାତ ଦେଖା ଜାତକ ଦେଖା ଏଗୁଡ଼ା ଭକ୍ତଙ୍କ ପାଖରେ କିଛି କାମ ଦେବନି, କେଉଁ ଜାତକ ଦେଖିକି କେଉଁ ଜାତକ ବାଲା ଯେଉଁ ଭକ୍ତମାନେ ବିଶ୍ୱାସ କରନ୍ତି ମୋର ଏଇଟା ହବ, ଏଇଟା ସବୁ ବେକାର। ଭଗବାନଙ୍କର ଇଚ୍ଛାଟା ହେଉଛି ମାନେ ସର୍ବତନ୍ତ୍ର, ଗୁରୁଦେବ ଯାହା କୁହନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ସିଏ ତାଙ୍କ ପାଖରେ କ'ଣ କାମ ଦେବ, ଏଇଟା କିଛି କାମ ଦେବନି, ଏଇଟା ବେକାର ଜିନିଷ ଭକ୍ତମାନଙ୍କ ପାଇଁ, ଲୋକମାନଙ୍କ ପାଇଁ ଏଇଟା କାମ ଲାଗିପାରେ, ଭକ୍ତମାନେ କିଛି କାମରେ ଲାଗିବନି। ଏ ପ୍ରଭୁଙ୍କର ଇଚ୍ଛା, ପ୍ରଭୁ ଚାହିଁଲେ ଆୟୁଷକୁ ହରଣ କରିଦେଇପାରିବେ, ପ୍ରାରବ୍ଧକୁ ଆୟୁଷକୁ ଦେଇଦେଇପାରିବେ, ଏଇଟା ଭଗବାନ ସର୍ବସମର୍ଥ, ଏଇଟା ସବୁ କିଛି କାମ କରିବନି। ଆଉ ଏଇଟା ମୋ ଜୀବନର ଅଭିଜ୍ଞତାରେ ମୁଁ ଦେଖିଛି, ମୋ ଅଭିଜ୍ଞତା କହୁଛି, ଜଣେ ଲୋକ ଜଣେ ବହୁତ ବଡ଼ ଜ୍ୟୋତିଷ ସେ ଦେଖିଦେଲେ ମୋତେ ହଠାତ୍, ପ୍ରଭୁ ଜଣଙ୍କୁ ଯାଇଥିଲେ ଦେଖିଦେଲେ, କହିଲେ ତୁମର କି ରାଶି, ନାମ କହିଲେ ମୋର ସିଂହ ରାଶି, ସିଂହ ରାଶି ମାନେ ହଁ, ଆ ତୁମର ତିନି ବର୍ଷ ବର୍ତ୍ତମାନ ବହୁତ ଖରାପ, ମୁଁ କହିଲି ଖରାପ ତାହେଲେ ହେଲା କ'ଣ କରିବାକୁ ପଡ଼ିବ, ମୁଁ ଆମେ ତ ନାମ କରୁଛୁ ଆମେ କିଛି ମାନୁନା ଏଗୁଡ଼ାକ, ତୁମେ କ'ଣ ମାନୁନା, ତୁମେ କ'ଣ ହନୁମାନଙ୍କୁ ବଡ଼ ନା କ'ଣ, କ'ଣ ହନୁମାନ କିନ୍ତୁ ଗୋଟେ ପଡ଼ିଥିଲା କି ଶନି ଫନି ମୁଁ ଏତେ ଜାଣିନି, କ'ଣ ତାଙ୍କୁ ଏମିତି ଶନି ଗୋଡ଼ିଲା ସେ ଯାଇ ପାଣିରେ ପଶିଲେ, ତୁମେ କ'ଣ ହନୁମାନଠୁ ବଡ଼ ଭକ୍ତ କିଏ ଅଛନ୍ତି ନା କ'ଣ, ମାନେ ସିଏ ହେଇଥିବ ସିଏ ତାଙ୍କର ପାଣିରେ ପଶିଥିବେ ସିଏ ଲୋକମାନଙ୍କୁ ଦେଖେଇବା ପାଇଁ, କ'ଣ ହେଇଥିବ ମୁଁ କହିପାରିବିନି, କିନ୍ତୁ ଆମେ ହନୁମାନଠୁ ବଡ଼ ନୁହଁ, ଆମେ ତାଙ୍କଠୁ ସାନ, କିନ୍ତୁ ମୁଁ ଏଇଟା ବିଶ୍ୱାସ କରେନି। ଆମ ଗୁରୁଦେବ କହିଛନ୍ତି ନା ନାମ କତିରେ ସବୁ କିଛି କାମ କରିବେନି, ସେ କହିଲେ ଦେଖନ୍ତୁ ତିନି ବର୍ଷ ଭିତରେ ଆପଣ କ'ଣ ହେବେ, ସେ ତିନି ବର୍ଷ ଭିତରେ ଯାହା ଯାହା କହିଥିଲା ମୁଁ ତିନି ବର୍ଷ ଭିତରେ ମୋର ସବୁ ମୁଁ ଦେଖିଲି ବଢ଼ିଲା, କିଛି କମିଲାନି। ସେ ତିନି ମୁଁ ସେଇଠୁ ଆସିଲି ସାଙ୍ଗେ ସାଙ୍ଗେ ବିଦେଶରେ ଇନ୍ଭିଟେସନ୍ ଆସିକି ପହଞ୍ଚିଲା, ମୁଁ ବିଦେଶ କଲି ସାଙ୍ଗେ ସାଙ୍ଗେ ପ୍ରଚାର କରିବା ପାଇଁ। ସେଇ ବର୍ଷ ମୋତେ କହିଲା ଆପଣଙ୍କର ମୁଁ ଗୋଟେ ହୋଲିଷ୍ଟିକ୍ ଦେବି, ଆପଣ ଗୋଟେ ଆପଣ ଯୁଆଡ଼େ ଯିଏ ସେ ବାଟା ଧରିଛି, ମାନେ ଆମର ଯିଏ ସନ୍ନ୍ୟାସୀ ହୁଅନ୍ତି ସେ ଦଣ୍ଡ ଧରନ୍ତି, ମୁଁ ବ୍ରହ୍ମଚାରୀ ମୁଁ ଦଣ୍ଡ ଧରିପାରିବିନି, ମାନେ ଲୋକମାନଙ୍କର ଏତେ ବିଶ୍ୱାସ। ଏବେ ମୁଁ ଯାଇଥିଲି ଭକ୍ତମାନଙ୍କର ଆପଣ ବିଶ୍ୱାସ କରିପାରିବେ, ଯେଉଁ ରହୁଛି ମୁଁ ରେଷ୍ଟ ନେବା ପାଇଁ ଯାଉଛି, ପଢ଼ିବା ପାଇଁ ଯାଉଛି, ଯେଉଁଠି ରହୁଛି ସେ ଜଣେ ଭକ୍ତ ଦୀକ୍ଷା ନେଇଛନ୍ତି, ସେ ଭଦ୍ରକରୁ ପ୍ରତିଦିନ ଯାଆନ୍ତି ସେଠିକି ଟ୍ରେନ୍, ପ୍ରବଚନ ଶୁଣିକି ରାତିରେ ଫେରନ୍ତି, ପ୍ରତିଦିନ ଯାଆନ୍ତି ଦୁଇ ଘଣ୍ଟା ପ୍ରବଚନ ହେବେ, ପୁଣି ରାତି 10:30ରେ ଫେରନ୍ତି, ସିଏ ଏମିତି ପଡ଼ିଯାଇଛନ୍ତି ନାମ କରୁଛନ୍ତି, ଆଜ୍ଞା ଏମିତି ଜାତକ ମୁଁ ଦେଖିଛି, ମୋର ତ ପୁରା ମୋ ଝିଅରେ ଏଇଭଳି ଅବସ୍ଥା ହେଇଛି। ମୁଁ କହିଲି ଆପଣ ଭକ୍ତ ହେଇଛନ୍ତି ଆପଣ ଏଇଟା କ'ଣ ବିଶ୍ୱାସ କରୁଛନ୍ତି, ଆପଣ ନାମ କରନ୍ତୁ ଦେଖିବା କେମିତି ଏଇଟା ହବ, ନାମ କରୁଛନ୍ତି ନାମ ଉପରେ ବିଶ୍ୱାସ ନାହିଁ ଆପଣଙ୍କର, ପ୍ରଭୁ ଇଚ୍ଛାମୟ ପୁରୁଷ, ପ୍ରଭୁ ସବୁକିଛି ପରିବର୍ତ୍ତନ କରିବେ, ଯିଏ ପ୍ରାରବ୍ଧକୁ ହରଣ କରିପାରିବେ, ଆୟୁଷ ନଥିଲେ ଆୟୁଷଟା ରୋଗ ଶୋକ ମୃତ୍ୟୁ ଭୟ, ତବ ଇଚ୍ଛା ମଧ୍ୟ ଭୟ, ତବ ଇଚ୍ଛା ସଦା ବଳବାନ, ତାଙ୍କ ଇଚ୍ଛାଟା ବଳବାନ, ଯଦି ଏଇଟା ନୁହେଁ, ଯଦି ଗ୍ରହ ନକ୍ଷତ୍ର କାମ କରିବ ତାହେଲେ ଶରଣାଗତର ମୂଲ୍ୟ କ'ଣ ରହିଲା, ସର୍ବଧର୍ମରେ ପରିତ୍ୟକ୍ତ କାହିଁ କହିଲେ, ଶରଣାଗତ ଉପରେ ନିର୍ଭର କରୁଛି, ଏ ଗ୍ରହ ନକ୍ଷତ୍ର ଇଏ ଏଇଟା ପଡ଼ିଯିବ ସେଇଟା ପଡ଼ିଯିବ, ଦେଖିବା ଆପଣଙ୍କର କେଉଁ ଗ୍ରହ ପଡ଼ିଛି, ଯେତେ ଗ୍ରହବାଲା ମୁଦି ଦେଉଛନ୍ତି ସେଥିରେ ନାମଟା କହିଥିବେ, ଯେତେ ଜାତକବାଲାଙ୍କ ପାଖକୁ ଯିବେ ସିଏ କହିବେ ତୁଳସୀ ପୂଜା କର, ଜଗନ୍ନାଥଙ୍କୁ ଘିଅ ଦୀପ ଦିଅ, ଆଉ ନାମ ଟିକେ କର। ମୁଁ ଆପଣଙ୍କୁ ଏଠି କହୁଛି ଡାକିଲେ କେଉଁ ଜାତକବାଲାକୁ ସେ ଏଇଟା ନ କହିଥିବ, ଦେଖିବା ତା ଭିତରେ ସେ ସବୁ ମନ୍ତ୍ର ଦେବ, କହିବ ତୁମେ ଜଗନ୍ନାଥଙ୍କ ପାଖରେ ଘିଅବତୀ ଜଳେଇବ, ତାଙ୍କର ନାମ କରିବ, ବିଷ୍ଣୁ ସହସ୍ର ନାମ ହଉ ନା ମହାମନ୍ତ୍ର କରିବ ନା ତୁଳସୀ କରିବ, ସିଏ ଯେଉଁ କବଚ ଦେଲା ଯେଉଁ ଯାହା ଦେଲା ସିଏ କିଛି କାମ କରିବନି, କାମ କରିବ ଇଏ ଲୋକ କ'ଣ ଜାଣନ୍ତି, ଭକ୍ତିର ରହସ୍ୟ, ଭକ୍ତି ମହାରାଣୀ
ଏସବୁ କ'ଣ? ଆଉ ଭକ୍ତ ଏଥିରେ ପୁରା ଦୃଢ଼ ବିଶ୍ୱାସ କରିବା ଦରକାର। ଭକ୍ତ କେବେ ହେଲେ ହାତ ଦେଖିବା ଏସବୁ ଏସବୁ ଭକ୍ତିର ବିରୋଧ ଜିନିଷ। ମହାରାଣୀ ଖୁସି ଦୁଃଖୀ ହେଇଯିବେ ଆଉ ଭକ୍ତି ହେବନି। ତୁମେ ସନ୍ଧ୍ୟା ଆସିଲା ପ୍ରବଳ ମୁଁ ଶରଣାଗତି ସନ୍ଧ୍ୟା ଆସିଲା ସେ ପ୍ରାରୁଦ୍ଧ ହରଣ କରିପାରିବେ। ଆମର ମରିବାର ସମୟ ନହେଇଥିଲେ ସେ ମାରିଦେବେ। ତାଙ୍କ ଇଚ୍ଛା ମାରି ପଡ଼ୁ ସେ ଚାହୁଁଛନ୍ତି ଏ କଷ୍ଟ ଭୋଗିବା ଭକ୍ତ ଦରକାର ନାହିଁ। ଏ ବଞ୍ଚିବା ରଖିବା ପାଇଁ ଚାହିଁବେ ବହୁତ ଦିନ ବଞ୍ଚିବା ରଖିପାରିବେ ପ୍ରଭୁଙ୍କର ଇଚ୍ଛା। ପ୍ରଭୁପାଜୀ ସେ କଥା ଭାବାର୍ଥରେ ଲେଖିଛନ୍ତି ଏଭ୍ରି ପ୍ଲାନ୍ ଇଜ୍ ମେଡ୍ ବାଇ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ପ୍ରଭୁପାଦଙ୍କ ଭାବାର୍ଥକୁ ସାଧାରଣ ଭାବାର୍ଥ ବୋଲି ଭାବନ୍ତୁ। ଟିକାର ଯେଉଁ ଯେଉଁ କଥାକୁ ସେ ଇଂଲିଶରେ ସବୁ ଟ୍ରାନ୍ସଲେସନ୍ କରି ରଖିଦେଇଛି। ବଟ୍ ହି ସୋ କାଇଣ୍ଡ ଆଣ୍ଡ ମର୍ସିଫୁଲ୍ ଟୁ ହିଜ୍ ଡିଭୋଟି ଦ୍ୟାଟ୍ ହି ୱାଣ୍ଟସ୍ ଟୁ ଗିଭ୍ କ୍ରେଡିଟ୍ ଟୁ ହିଜ୍ ଡିଭୋଟି ହୁ କ୍ୟାରି ଆଉଟ୍ ହିଜ୍ ପ୍ଲାନ୍ ଆକର୍ଡିଙ୍ଗ ଟୁ ହିଜ୍ ଡିଜାୟାର୍। ଅର୍ଜୁନ ଯେହେତୁ ଭଗବାନଙ୍କ ଯୋଜନାରେ ଚାଲିଯିବା ପାଇଁ ଚାହୁଁଥିଲେ, ଭଗବାନ ତାଙ୍କ ପାଇଁ ସବୁ ଯୋଜନା କରିଛନ୍ତି। ସେ ଚାହୁଁଛନ୍ତି ଭଗବାନଙ୍କୁ ଏ ଭକ୍ତକୁ ବଡ଼ କରିବା ପାଇଁ, ତେଣୁ ଭଗବାନଙ୍କ ଯୋଜନାରେ ଆମକୁ ଯିବାକୁ ପଡ଼ିବ। ତେଣୁ ବିଷ୍ଣୁଦେବ ଏଠି କହୁଛନ୍ତି ସପଦି ସଖୀ ବଚେ ନିଶମ୍ୟ ମଧ୍ୟେ ନିଜ ପରେ ବୋଲୁ ରଥ ନିବେଶ ସ୍ଥିତିବତୀ ପୈରିକା ସ୍ଥିତିବତୀ ପରେ ସୈନିକା ଆୟୁ ଅକ୍ଷଣା ପୃଥିବତୀ ପାର୍ଥ ସଖୀ ରତି ମମାସ୍ତୁ। ଅର୍ଜୁନଙ୍କୁ ଛଳନାରେ କହୁଛନ୍ତି, ଏ ଅର୍ଜୁନ ଯେଉଁ କହିଲେ ତୁମେ ରଥ ରଖିଦିଅ, ଛଳନାରେ ଅଶୋକର୍ଣ୍ଣ ଅଶୋଦ୍ରୋଣ ଏଭଳି କହିକି ତାଙ୍କର ଆୟୁକୁ ହରଣ କଲେ। ଯେଉଁ ପ୍ରଭୁ ଯେଉଁ ଅର୍ଜୁନଙ୍କର ସଖା ମୁଁ ସେ ଅର୍ଜୁନଙ୍କର ସଖା କୃଷ୍ଣଙ୍କ ଚରଣରେ ମତି ରହୁ। ପ୍ରଭୁ ଦଣ୍ଡାୟମାନ ହେଇଛନ୍ତି, ସରସଜ୍ଜାରେ ଶୋଇଛନ୍ତି, ଏ ସ୍ତୁତି କରୁଛନ୍ତି। ତା ପରବର୍ତ୍ତୀ ଶ୍ଳୋକରେ କ'ଣ କହୁଛନ୍ତି ନା ଭଗବାନଙ୍କର କ'ଣ ଏଇଟା କାମ କି କେବଳ ସଖାକୁ ଭକ୍ତକୁ କେବଳ ଯୁଦ୍ଧ ଜୟୀ କରିବେ? ସ୍ୱାମୀପାଦ କହୁଛନ୍ତି ନା, ନ କେବଳ ଅର୍ଜୁନ ସେ ସପତ୍ନାୟୁ ହରଣେ ଏବ ଜୟ ଜୟ ଆବହନ କିନ୍ତୁ ଅବିଦ୍ୟା ହରଣେ ନବି ଦ୍ୟାହ। ଅର୍ଜୁନଙ୍କୁ କେବଳ ଯୁଦ୍ଧରେ ଜୟୀ କଲେ ନୁହେଁ, ସଂସାର ଜୟୀ ବି କରିଦେଲେ, ତାଙ୍କର ଅଜ୍ଞାନଟାକୁ ବି ଦୂର କଲେ। ଆରେ ଭଗବାନଙ୍କ ଭିତରେ ଆଉ ଦେବାଦେବୀଙ୍କ ଭିତରେ କ'ଣ ପାର୍ଥକ୍ୟ ଅଛି? ଏ ଶିବଜୀ ଭୋଳାନାଥ ବି କେତେ ଥର ତାଙ୍କ ଚେଲାଙ୍କ ପଛରେ ଲାଗିକି ସିଏ ବି ଯୁଦ୍ଧ କରିଛନ୍ତି, ଚେଲାଙ୍କୁ ଜୟ ଦେଇ ଭଗବାନଙ୍କ ସାଙ୍ଗରେ ଯୁଦ୍ଧ କଲେ, ଦ୍ୱାରା କଲେ ନାହିଁ, ବାଣାସୁର ସାଙ୍ଗରେ ବାଣାସୁର ସପୋର୍ଟ ହେଇକି କୃଷ୍ଣଙ୍କ ସାଙ୍ଗରେ ଯୁଦ୍ଧ ଲଗେଇଲେ। ଦେବାଦେବୀମାନେ ବି ଯୁଦ୍ଧ କରୁଛନ୍ତି ତାଙ୍କର ଭକ୍ତଙ୍କ ପାଇଁ, ଆଉ କୃଷ୍ଣ ବି ଯୁଦ୍ଧ କରେ, ତା ଭିତରେ ପାର୍ଥକ୍ୟ କ'ଣ ଅଛି ନା? ଦେବାଦେବୀମାନେ ତାଙ୍କର ଭକ୍ତକୁ ଜୟ ଦେଲେ ସୁଦ୍ଧା ସଂସାର ଜୟ ଦେଇପାରିବେ ନା, ଏ ଅଜ୍ଞାନକୁ ଜୟ କରିବାର ଶକ୍ତି ଦେଇପାରିବେ ନା ସେ। ଦେବାଦେବୀମାନଙ୍କ ଠାରୁ କେବଳ ଭଗବାନ ଆଉ ଭଗବାନଙ୍କର ଭକ୍ତକୁ ଦେବାଦେବୀମାନଙ୍କଠୁ ଗୋଟେ ବଡ଼ ପୋଜିସନ୍ ଦେଇଛନ୍ତି। ନାରଦ ମୁନିକୁ ଦେଖିକି ଏକାଦଶ ସ୍କନ୍ଦରେ ନାରଦ ମୁନି ଦେଖି ଦର୍ଶନ କରିକି କହୁଛନ୍ତି ସେ କଥା, ଭୂତାନାମ ଦେବ ଚରିତ ସୁଖାୟ ଚ ଦୁଃଖାୟ ଚ ସୁଖାୟ ଏବ ହି ସାଧୁନାମ ତା ଦୃଶ ଅଚ୍ୟୁତ ଆତ୍ମାନାମ। ଦେବତାମାନେ ବଡ଼ ଖତରନାକ, ଭାଗବତ କହୁଛନ୍ତି। ଆପଣ କିଏ ଭାବିବେନି ଦେବାଦେବୀଙ୍କ ପୂଜା? ନାଇଁ ନାଇଁ, ଭୂତାନାମ ଦେବ ଚରିତ ସୁଖାୟ ଚ ଦୁଃଖାୟ ଚ, ସେ କେବଳ ସୁଖ ଦେବେନି, ଦୁଇଟା ତାଙ୍କର ରେଜଲ୍ଟ ଅଛି, କିନ୍ତୁ କୃଷ୍ଣ କେବେ ଦୁଃଖ ଦେବେନି, ସବୁବେଳେ ସୁଖ ଦେବେ। ଭୂତାନାମ ଦେବ ଚରିତ, ଦେବତାମାନଙ୍କର ଚରିତ ଯିବା ପାଇଁ ସୁଖାୟ ଚ ଦୁଃଖାୟ ଚ, ସୁଖ ଆଉ ଦୁଃଖ, ସୁଖ ଦୁଃଖ ମାନେ ଠିକ ପ୍ରତିଦିନ ଯେମିତି ପୂଜା କରୁଛନ୍ତି ସେଭଳି ପୂଜା କରୁଥିବେ ତ, ଠିକ ଟିକେ ବିଗିଡ଼ିଲା ମାନେ ଆରମ୍ଭ ହେଇଗଲା। ସେ ଭକ୍ତ ପ୍ରତି ଅଭକ୍ତ ପ୍ରତି ଯିଏ ପୂଜା ନ କରୁଛି ତାର ସେଠି ସେଠି ଭଲ, ଯେଉଁ ଦେବାଦେବୀକୁ ପୂଜା କରୁଥିବେ ସେଇ ଦେବାଦେବୀ କିନ୍ତୁ ଠିକ ଟିକେ ନଡ଼ିଆ କମିଲା କି ଧୂପ କମିଲା ତା ପରଦିନ ଜ୍ୱର ଆରମ୍ଭ, କାରଣ ତାଙ୍କର ଦରକାର ବା ଭଗବାନ ତ କିଛି ଦରକାର ନାହିଁ, ଭକ୍ତର କିଛି ଦରକାର ନାହିଁ, ତାଙ୍କର ତ ବ୍ୟାଙ୍କ ବ୍ୟାଲାନ୍ସ କିଛି ଦରକାର ନାହିଁ, ଫୁଲ ପୁରା ଆକାଉଣ୍ଟ ଫୁଲ ତାଙ୍କର ପଇସା, କ'ଣ ଦରକାର ଭଗବାନଙ୍କର? ତ ଆପ୍ତ କାମ ଆତ୍ମାରାମ, ତାଙ୍କର କ'ଣ ଦରକାର ଯେ? ଦେବାଦେବୀଙ୍କର ଆବଶ୍ୟକ, ଆମେ ଦେବାଦେବୀଙ୍କୁ ନିନ୍ଦା ଭାଗବତ ନିନ୍ଦା କରିବେନି କାହାକୁ, କିନ୍ତୁ ଦେବାଦେବୀଙ୍କ ଠାରୁ ସାଧୁର ମହାତ୍ମାଙ୍କୁ ନିଷ୍କପଟ ଯେଭଳି ନାରଦ ମୁନିଙ୍କର ସ୍ଥିତିକୁ ଅଧିକା କହୁଛନ୍ତି, ଭୂତାନାମ ଦେବଚରିତ ସୁଖାୟ ଚ ଦୁଃଖାୟ ଚ, ଯେଭଳି ଉଦାହରଣ ଦିଆଯାଏ କଂସ ଇନ୍ଦ୍ରଙ୍କୁ ପୂଜୁନଥିଲା, କଂସ ପୂଜୁଥିଲା କି ଇନ୍ଦ୍ରଙ୍କୁ ପୂଜୁନଥିଲା? ପୂଜୁଥିଲେ କିଏ? ଭଗବାନଙ୍କର ପିତୃବ୍ୟମାନେ ପିତୃପୁରୁଷମାନେ ନନ୍ଦ ମହାରାଜ ପୂଜୁଥିଲେ, ଉପନନ୍ଦ ପୂଜୁଥିଲେ, ସେ ଏତେ ବର୍ଷ ପୂଜା କଲେ ଗୋଟେ ବର୍ଷ ପୂଜା ବନ୍ଦ କଲେ ସାଙ୍ଗେ ସାଙ୍ଗେ ଦୁଃଖ ଆରମ୍ଭ ହେଇଗଲା, କୃଷ୍ଣଙ୍କୁ ପୂଜିଲେ ବୋଲି ଦୁଃଖ ଆରମ୍ଭ ହେଲା। କିନ୍ତୁ କଂସ ମୋଟେ ପୂଜୁନି, ସେ ମଥୁରାରେ ଅଛି, ମଥୁରାରେ ଟୋପେ ବର୍ଷା ହେଇ, କିନ୍ତୁ ସେଇ ଭକ୍ତଙ୍କ ଉପରେ ଆରମ୍ଭ ହେଲା ବର୍ଷା ଦଣ୍ଡ। ଇଏ ଦେବାଦେବୀମାନଙ୍କୁ, ଦେବାଦେବୀମାନେ ବଡ଼ ମାନେ ଆପଣ ମାଗିବେ ଶହେ ଟଙ୍କା, ଦୁଇଶହ ଟଙ୍କାରେ ଜିନିଷ ଦେବେ, ଶହେ ଟଙ୍କା ମାଗିବେ ମିଳିବ ଦଶ ଟଙ୍କା, ବେଶୀ ନେବେ କମ୍ ଦେବେ, କିନ୍ତୁ ଭଗବାନ ନ ନେଇକି ତୁଳସୀ ପତ୍ର ନେଇକି ବି ସବୁ ଦେଇଦେବେ, ସେ ପୂର୍ଣ୍ଣ ଆତ୍ମକାମନା ଆତ୍ମାରାମ ନା। ବେଶୀ ନେବେ କମ୍ ଦେବେ କିନ୍ତୁ ଶୀଘ୍ର ଦେଇଦିଅନ୍ତି ବୋଲି ଲୋକଙ୍କର ବିଲ୍ ଲୋକ ଚାହୁଁଛନ୍ତି ଶୀଘ୍ର ବିଲ୍ଟା ପାସ୍ ହେଇଯାଉ, ଯେତିକି ମିଳୁଛି ମିଳୁ ପାସ୍ ହେଇଯାଉ, ସେଥିପାଇଁ ସେ ଦେବାଦେବୀମାନଙ୍କ ପାଖକୁ ଯାଉଛୁ। ଭଗବାନ ପାଖକୁ ଗଲେ ଭଗବାନ ଡେରରେ ଦେବେ, ଆଉ ଠିକ୍ ପରମାନେଣ୍ଟ ଯାହା ଦେବେ ସେଇଟା ଭୋଗ କରିପାରିବେ, ପରମାନେଣ୍ଟ ଜିନିଷ ଦେବେ। ତେଣୁ ଦେବଦେବୀ ଆଉ ଭଗବାନଙ୍କ ଭିତରେ ଏଇଟା ହେଉଛି ପାର୍ଥକ୍ୟ, ସୁଖ ଦୁଃଖ ଉଭୟ ଦେବେ, କିନ୍ତୁ ସୁଖାୟ ଏବ ହି ସାଧୁ ନାମ ତାଦୃଶ ଅଚ୍ୟୁତ ଆତ୍ମାନ, ସୁଖ କେବଳ ଦିଅନ୍ତି ଭଗବାନ ତାଙ୍କର ଅଚ୍ୟୁତ ଆତ୍ମାନ ସାଧୁମାନେ, ସେ କେବେ ଜୀବର ଦୁଃଖ ଚିନ୍ତା କରନ୍ତି, କେବେ ଦୁଃଖ ଜୀବ କେବଳ ସୁଖରେ, ଦେବତାମାନେ ସୁଖ ଦୁଃଖ ଉଭୟ ଦିଅନ୍ତି। ତେଣୁ ଦେବତାମାନେ ବି ତାଙ୍କର ଭକ୍ତ ପାଇଁ ଯୁଦ୍ଧ କରନ୍ତି, ଭଗବାନ ବି ତାଙ୍କ ଭକ୍ତ ପାଇଁ ଯୁଦ୍ଧ କରନ୍ତି। ତାର ପାର୍ଥକ୍ୟ କ'ଣ? ଏଠି ସ୍ୱାମୀପାଦ କହୁଛନ୍ତି, ନ କେବଳମ ଅର୍ଜୁନସ୍ୟ ସପତ୍ନୀ ଶତ୍ରୁ ଆୟୁହରଣ ହେବ ଜୟ ହବ, କେବଳ ଆୟୁ ହରଣ କରିକି ଜୟ ଦେଲେ ନା, କିନ୍ତୁ ଅବିଦ୍ୟା ହରଣ ନବି ଭକ୍ତର ଭଗବାନ, ଭଗବାନ ଭକ୍ତକୁ ଧନ ଦେଲାବେଳେ ଗୋଟିଏ ଜିନିଷ କାମ କରନ୍ତି, ଦେବାଦେବୀ ଧନ ଦେଲାବେଳେ ତାଙ୍କର ଅଜ୍ଞାନଟା ବଢ଼ିଯାଏ। ଦେଖନ୍ତୁ ଯେତେ ଦେବାଦେବୀ ଭକ୍ତ ତାଙ୍କର ଅଜ୍ଞାନ ବଢ଼ି ବଢ଼ି ଯାଇଛି, କଂସ ରାବଣ ହିରଣ୍ୟକଶିପୁ ଯେତେ ଅସୁରମାନେ ତାଙ୍କର ସବୁ ଅଜ୍ଞାନତା ବଢ଼ି ବଢ଼ି ଚାଲିବ। ଆଉ ଭୋଗ ପାଇଲେ, ଭୋଗ ପାଇଲା ମାନେ ମଣିଷର ସ୍ୱଭାବ ହେଲା ଇନ୍ଦ୍ରିୟ ସୁଖ ପଛରେ ଧାଇଁବ, ତାର ଅଜ୍ଞାନତା ବଢ଼ିବ, କିନ୍ତୁ ଭଗବାନ ଯାହାକୁ ଧନ ଦେବେ ତାର ଜ୍ଞାନ ଆସିବ, ତାର ଅଜ୍ଞାନତା କମିବ। ଏଠି ଭୀଷ୍ମଦେବ କହୁଛନ୍ତି, ପ୍ରଭୁ ଯେଉଁ ପ୍ରଭୁ ଅର୍ଜୁନଙ୍କର ଅର୍ଜୁନଙ୍କୁ ଯୁଦ୍ଧ ଜୟ କଲେଣି, ସଂସାର ଜୟ କଲେ, ସଂସାରକୁ ବି ଜୟ କରିଦେଲେ, ସେଇ ପ୍ରଭୁଙ୍କ ଚରଣରେ ମୋର ମତି ରହୁ। ବ୍ୟବହିତ ପୃତୁନା ମୁଖ ନିରୀକ୍ଷ ସ୍ୱଜନ ବଦ୍ଧାତ୍ ବିମୁଖସ୍ୟ ଦୋଷ ବୁଦ୍ଧ୍ୟାମ୍ କୁମତି ଅହରତ ଆତ୍ମ ବିଦୟା ଯେ ଶରଣରତି ପରମସ୍ୟ ତସ୍ୟମେ ଅସ୍ତୁ। ଏଠି ପରମସ୍ୟ ଶବ୍ଦ ଲାଗିଛି, ପରମେଶ୍ୱର, ଯେଉଁ ପରମେଶ୍ୱର ଅର୍ଜୁନଙ୍କୁ ସଂସାର ଯାଇ କଲେ, ଅବିଦ୍ୟା ହରଣ କଲେ, ସେଇ ପ୍ରଭୁଙ୍କ ଚରଣରେ ମୋର ମତି ରହୁ। ବ୍ୟବହିତ ପୃତନା ମୁଖ ନିରୀକ୍ଷଣ, ପୃତନା ଅର୍ଥ ସୈନ୍ୟ, ବ୍ୟବହିତ ଅତି ନିକଟରେ ସୈନ୍ୟମାନଙ୍କୁ ଦେଖିଦେଇ ଯେତେବେଳେ ଭଗବାନ ସମ୍ବାଦ କହୁଛନ୍ତି, ଅଗ୍ରେ ସ୍ଥିତାନ ଭୀଷ୍ମାଦି ନିରୀକ୍ଷଣ, ଭଗବାନ ଏତେ ଚାଲାକ, ଅର୍ଜୁନଙ୍କର ମୁହ ଆଉ କାହାକୁ ଦେଖିଲେ ହବନି। ତେଣୁ ଇଏ ଯେତେବେଳେ କହିଛନ୍ତି, ସ୍ୱାମୀପାଦ ଏଠି ଲେଖୁଛନ୍ତି, ଏବଂ ଉକ୍ତ ଅର୍ଜୁନସ୍ୟ ସଂଖ୍ୟ ରଥ ଉପବିଷନ୍ ବିସୃଜ୍ୟ ସଂସାର ଚାପ ଶୋକ ସମ୍ବିଘ୍ନ ମାନସ, ମୁଁ ଆଉ ଯୁଦ୍ଧ କରିବିନି ଆଉ ବସିଲି। ଯେତେବେଳେ କହିଲେ ତୁମେ ରଥଟାକୁ ରଖିଦିଅ, ଭଗବାନ କ'ଣ କଲେ ଜାଣିଛି, କ'ଣ କଲେ ଜାଣିଛନ୍ତି, ରଥଟା କ'ଣ ଏମିତି ସେମିତି ରଖିଲେ କି? ଭଗବାନ ରଥଟାକୁ କାଟି 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 ନେଇ ଭୀଷ୍ମ ଯେଉଁଠି ଅଛନ୍ତି ତାଙ୍କରି ଆଗରେ ରଖିଲେ, କାରଣ ଭଗବାନ ଚାହୁଁଥିଲେ ଅର୍ଜୁନଙ୍କର ମୁହଁଟା ଆସୁ, କାରଣ ଅର୍ଜୁନଙ୍କର ମୁହଁ ନ ଆସିଲେ ମୁଁ ଗୀତା କେମିତି କରିବି, ସଂସାର ଲୋକମାନେ ଉଦ୍ଧାର କେମିତି ହେବେ। ତେଣୁ ଅର୍ଜୁନଙ୍କର ମୁହଁ କେମିତି ଆସିବ, ଅର୍ଜୁନ ଆଉ କାହାକୁ ଦେଖିଲେ ତାଙ୍କର ମୁହଁ ଆସିବନି, ଭୀଷ୍ମଦେବଙ୍କୁ ଦେଖିଦେଲା ମାନେ ଭୀଷ୍ମଦେବଙ୍କ ସାଙ୍ଗରେ ମୋତେ ଯୁଦ୍ଧ କରିବାକୁ ପଡ଼ିବ। ତେଣୁ ଭୀଷ୍ମଦେବଙ୍କ ସାମ୍ନାରେ ନେଇକି ରଥଟାକୁ ରଖିଛନ୍ତି ଭଗବାନ, ଭଗବାନ କହୁଛନ୍ତି ନା ଭୀଷ୍ମ ଦ୍ରୋଣ ପ୍ରମୁଖ ଆଙ୍ଗୁଳି ଦେଖିକି କହୁଛନ୍ତି, ଯେଉଁ କୁହାହେଲାନି ଅଶୋ ଭୀଷ୍ମ ଅଶୋ ଦ୍ରୋଣ, ଏଠି କହୁଛନ୍ତି ଭୀଷ୍ମିତାର ଅଛନ୍ତି ଶ୍ଳୋକ, ଭୀଷ୍ମ ଦ୍ରୋଣ ପ୍ରମୁଖ ଅଛ ସର୍ବେଶାଂଚ ମହି ମହିକ୍ଷିତାମ। ଦେଖ ଅର୍ଜୁନ, ଇଏ ଭୀଷ୍ମ, ଇଏ ଦ୍ରୋଣ, ଏସବୁ ରାଜାମାନେ ଠିଆ ହେଇଛନ୍ତି, ତେଣୁ ଭୀଷ୍ମଙ୍କୁ ଆଗେ କହିଛନ୍ତି ଅଶୋ ଭୀଷ୍ମ, ଏଇ ଭୀଷ୍ମ ପା, ତେଣୁ ମୁଁ ଆଉ ଯୁଦ୍ଧ କରିବି, ସ୍ୱଜନ ବଦ୍ଧାତ୍ ବିମୁଖସ୍ୟ ଦୋଷ ବୁଦ୍ଧ୍ୟା, ମୁଁ ସ୍ୱଜନମାନଙ୍କୁ ବଦ୍ଧ କରିବି, ମୁଁ ହନ୍ତା ହେବି, ମୁଁ ଏଇଟା କରିପାରିବିନି, ଅହଂ ହନ୍ତା ଇତି, ମୁଁ ବଧକର୍ତ୍ତା ହେବି, ଏଥିରେ ବିମୁଖ ହେବି। ତେଣୁ ଭଗବାନ ଅର୍ଜୁନ ବିମୁଖ ହେଇ ରଥରେ ଯେତେବେଳେ ବସିଛନ୍ତି, ଯାହାଙ୍କୁ ଜ୍ଞାନ ଦେଇ, ଯେ ଅର୍ଜୁନଙ୍କୁ ଭଗବତ ଗୀତା ରୂପ ଗୀତ ଉପନିଷଦ ଜ୍ଞାନ ଦେଇ ଯାହାଙ୍କର ଅଜ୍ଞାନକୁ ଭାଙ୍ଗିଲେ, ସେଇ କୃଷ୍ଣଙ୍କ ଚରଣରେ ମୋର ମତି ରହୁ। ଅର୍ଜୁନ କ'ଣ ଚାହୁଁଥିଲେ କି ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ? ତ ବଳଦେବ ବିଦ୍ୟାଭୂଷଣ ସୁନ୍ଦର ଭାଷ୍ୟ ଦେଇଛନ୍ତି ଭଗବତ ଗୀତାରେ, କେଉଁ ଶ୍ଳୋକରେ କହିଲେ, ନିମିତ୍ତ ମାତ୍ର ଭବ ସବ୍ୟସାଚୀ, ହେ ସବ୍ୟସାଚୀ ଅର୍ଜୁନ, ମୁଁ ଏମାନଙ୍କୁ ମାରିସାରିଛି, ତୁମକୁ ଯଶୋଦା ପାଇଁ ଚାହୁଁଛି, ତୁମେ କେବଳ ନିମିତ। ଅର୍ଜୁନ କହିଲେ ନିମିତ୍ତ ମାନେ କ'ଣ, ନିମିତ୍ତ ପୁଟେ କ'ଣ, ତୁମେ ଯଦି ମାରିସାରିଛ ମୋତେ ପୁଣି ମାରିବା କ'ଣ ଦରକାର, ଅର୍ଜୁନ ବହୁତ ଛାଲା, ଆପଣ କହୁଛନ୍ତି ମୁଁ ମାରିସାରିଛି, ଆଉ ମାରିସାରିବା ଲୋକ କ'ଣ ଆଉଥରେ ମରାଯାଏ ନା କ'ଣ, ପୁଣି କହୁଛନ୍ତି ନିମିତ୍ତ ମାତ୍ର, ନିମିତ୍ତ ମାତ୍ର କ'ଣ, ତାହେଲେ ଆପଣ ମାରିନାହାନ୍ତି। ଏଠି ଭଗବାନ କହୁଛନ୍ତି, ଆରେ ବୋକା ଅର୍ଜୁନ, ବର୍ତ୍ତମାନ ତୋର ମୁହଁ ହେଇଛି ତୁ ବୁଝିପାରୁନୁ, ଏମାନଙ୍କୁ ମୁଁ କେମିତି ମାରିଛି, କେଉଁ ଦିନ ମାରିଛି ଜାଣିଛୁ, ନା ଅହ ବଳଦ ବିଦ୍ୟାଭୂଷଣ ଇଏ ମାନେ ସେ ସିଦ୍ଧାନ୍ତ ଓଡ଼ିଆ ବୈଷ୍ଣବ ସିଦ୍ଧାନ୍ତକୁ ସିଏ ରଖିଲେ ନା ସିଏ ଲେଖୁଛନ୍ତି ଏଠି ଭୀଷ୍ମଦେବ କହୁଛନ୍ତି ଆୟୁ କେତେବେଳେ ହରଣ କଲେ କେତେବେଳେ ସୈନ୍ୟ ଯେତେବେଳେ କହିଲେ ଅର୍ଜୁନ ରଥ ରଖିଲେ ଦେଖିକି ଆୟୁ ହରଣ କଲେ ନା ବଳଦ ବିଦ୍ୟାଭୂଷଣ କହୁଛନ୍ତି ତା ପୂର୍ବରୁ ସେ ବାନ୍ଧିଛନ୍ତି କୃଷ୍ଣ କେଉଁଦି ନା ପୂର୍ବମ ଦ୍ରୌପଦୀ ଅପରାଧ ସମୟ ମୋଇ ଏତେ ନିହତ ଅସ୍ତୁ ଆରେ ବୋକା ଅର୍ଜୁନ ଭଗବାନ କହୁଛନ୍ତି ମାରିବା ଲୋକକୁ ମାରିବାର କଣ ପରିଶ୍ରମ ସେଠି କହୁଛନ୍ତି ମୃତ୍ୟୁ ନାମ ମାରଣେ କଣ ଶ୍ରମ ଯୋଉ ଲୋକକୁ ମରାଯାଇଛି ଦେଖିନାହାନ୍ତି କଣ ଫିଲ୍ମରେ ହିରୋ ମାନେ ସେ କିଏ ମାରିସାରିଲା ପରେ ଦୁଇ ଚାରି ଗୋଇଠା ତାକୁ ମାରୁଛନ୍ତି ସେ ମରିଗଲାଣି ତାକୁ ଦୁଇ ଚାରିଟା ଗୋଇଠା ମାରିଲେ କଣ ତାକୁ କାଟିଛି ନା କଣ ମରିଆ ଲୋକକୁ ତ ମାରିପାରିବୁ ତାର ପରିଶ୍ରମ କଣ ଅଛି ମରିଆ ଲୋକ ଯିଏ ବି ଆସିଛି ଗୋଇଠା ମାରିଦେଇ ପଳେଇବେ ମୁଁ ଆଗ ମାରିସାରିଛି ଅର୍ଜୁନ ପଟେ ଆପଣ କେତେବେଳେ ମାରିଲେ ନା ପୂର୍ବମ ଦ୍ରୌପଦୀ ଅପରାଧ ସମୟ ଦ୍ରୌପଦୀ ଅପରାଧ ସମୟରୁ ଏମାନେ ମରିଯାଇଛନ୍ତି ଅର୍ଜୁନ କିଛି ବୁଝିପାରୁନାହାନ୍ତି ବାସ୍ତବିକ ଦ୍ରୌପଦୀର ଯେଉଁଦିନ ବସ୍ତ୍ରହରଣ ହେଲା ସେଇଦିନ ଏମାନଙ୍କର ମୃତ୍ୟୁର ଲିଷ୍ଟ ଗୋଟେ ଭଗବାନ ତିଆରି କଲେ ଇଏ ରୁକ୍ମିଣୀ ବୁଦ୍ଧି ଦେଲେ ରୁକ୍ମିଣୀଙ୍କ ବୁଦ୍ଧିରେ ତାଲିକା ପ୍ରସ୍ତୁତ ହେଲା ଭଗବାନ ପୁରା କ୍ରୋଧ ହେଇଗଲେ ଭଗବାନଙ୍କର ତ କାମ କ୍ରୋଧ ଲୋଭ ମୟ ଏଗୁଡ଼ା ସବୁ ଦିବ୍ୟ କିନ୍ତୁ ଦ୍ରୌପଦୀ ଦିନ ବସ୍ତ୍ର ସେଦିନ ପଶା ଖେଳୁଛନ୍ତି ଇଏ ମହାଭାରତରେ ଜଣେ ଆଚାର୍ଯ୍ୟ ଟୀକା ଲେଖିଛନ୍ତି ମହାଭାରତରେ ବି ଟୀକା ଅଛନ୍ତି ନୀଳକଣ୍ଠଙ୍କର ଟୀକା ବି ଅଛନ୍ତି ଆଉ ସେ ତାଙ୍କର ଟୀକା ନାମ ଭୁଲିଗଲେ ସେ ବି ଟୀକା ରଚନା କରିଛନ୍ତି ଭଗବାନ ପୋଷାକ କେଉଁ କେଉଁ ସମୟରେ ଖେଳନ୍ତି ଆଜି କହୁଛନ୍ତି ରୁକ୍ମିଣୀ ମୋର ଟିକେ ଆଜି ପୋଷାକ ଖେଳିବାକୁ ଇଚ୍ଛା ହେଉଛି ନା କାହିଁକି ନା ମୋ ସଖାମାନେ ସବୁ ଖେଳିଥିଲେ ମୋର ପାଣ୍ଡବମାନେ ପୋଷାକ ଖେଳିଥିଲେ ସେମାନେ କେମିତି ଖେଳିଥିଲେ ଭଗବାନଙ୍କୁ ପୋଷାକ ଗଢ଼ି ଶିଖିଛନ୍ତି ନା କ'ଣ କୃଷ୍ଣ ବକା ଲୋକ ଖେଳ କେତେ କୁଟକାଟ କାପଟିଆ କାମ ପୋଷାକ ଖେଳିବା ଲୋକ ସବୁଠୁ ହେଉଛନ୍ତି କ'ଣ କହିଲେ ଯାହା କୁହନ୍ତି ଭାରି କୁକେଟ୍ ପୋଲିସ ଲୋକ ତାଙ୍କ ବୁଦ୍ଧି ଭାରି ବଙ୍କା ବୁଦ୍ଧି ପୋଷାକ ଖେଳ ଆପଣ ଦେଖିବେ ମୁଁ ଛୋଟବେଳେ ଦେଖିଛି ମାଡପିଟା ଗୋଟେ ଲାଗିଯାଏ ବାଡ଼େଇବେ ଗୋଟିଟାକୁ ବାଡ଼େଇବେ ଏ କାଠଟାକୁ କାଠକୁ ବାଡ଼େଇବେ ତ କାଟିବ ନା କ'ଣ ମାନେ ସେ ଲୋକ ମାରିଲା ଭଳିଆ ହବ ସେ ଦାନ ପକେଇଦେବେ ଦାନଟା ଯଦି ପଡ଼ିଗଲା ସେ କାଠଟାକୁ କାଠକୁ ଏତେ ଜୋର ପିଟିବେ ତାଙ୍କ ହାତ ସବୁ ଲାଲ ପଡ଼ିବ ତା ମାନେ ସେ ଲୋକକୁ ମାଡ଼ ହେଲା ଯିବେ ପୋଷାକ ଖେଳିବା ଗୋଟେ ବଡ଼ ନିଶା ତେଣୁ ରୁକ୍ମିଣୀ କହୁଛନ୍ତି ରୁକ୍ମିଣୀ ଆସ ଆଜି ପୋଷାକ ଖେଳିବା ଦେଖିବା ଯୁଧିଷ୍ଠିର କେମିତି ଖେଳୁଥିଲେ ଭଗବାନ ଜାଣନ୍ତି ମାନେ ଲୀଳା ଶକ୍ତିର ପ୍ରେରଣା ଆଜି ଖେଳୁଛନ୍ତି କାରଣ ଦ୍ରୌପଦୀଙ୍କର ଆଜି ବସ୍ତ ହରଣ ହବ ଇଏ ଦାନ ଦାନ ଡାକୁଛନ୍ତି ରୁକ୍ମିଣୀ ଜିତି ଜିତି ଯାଉଛନ୍ତି ଦାନ ପକାଉଛନ୍ତି ସେ ସମୟରେ ହଠାତ୍ ଦ୍ରୌପଦୀ ସେତେବେଳେ ଡାକିଲେ ରହିଗଲେ କହିଲେ ନା ମା ଖେଳିବେ ମାନେ ଅନ୍ୟ ମନସ୍କ ରହିଲେ ଅନ୍ୟ ମନସ୍କ ମାନେ ଦ୍ରୌପଦୀ ରୁକ୍ମିଣୀ ଦେଖୁଛନ୍ତି ଏତେ ଆନନ୍ଦରେ ଡାକୁଥିଲେ ମୁଖଟା କାହିଁକି ଏମିତି ପରିବର୍ତ୍ତନ ହେଉଛି ସାଙ୍ଗେ ସାଙ୍ଗେ ମୁହଁଟା ପରିବର୍ତ୍ତନ ହେଇଯାଏ କ୍ରୋଧ ସମୟରେ କ୍ରୋଧର ଦୁଇଟା ସିମ୍ବଲ ଓଠ ଥରିବ ଆଖି ଲାଲ ପଡ଼ିଯିବ ପୁରା ଭଗବାନଙ୍କର କ୍ରୋଧ ଦେଖିକି ଉଠି ପଡ଼ିଲା ସାଙ୍ଗେ ସାଙ୍ଗେ ଆଉ ପୋଷାକ ଖେଳ ଛାଡ଼ିକି ଉଠିଲେ ଉଠିକି ସାଙ୍ଗେ ସାଙ୍ଗେ ଚକ୍ରକୁ ଆହ୍ୱାନ କଲେ କହିଲେ ମୁଁ ସୃଷ୍ଟିଟାକୁ ଧ୍ୱଂସ କରିବି ରୁକ୍ମିଣୀ କହିଲେ କ'ଣ ହଠାତ୍ ଏମିତି ଖେଳୁଥିଲୁ କ'ଣ ସୃଷ୍ଟିଟାକୁ ଧ୍ୱଂସ କରିବି କ'ଣ ରୁକ୍ମିଣୀ ବୁଝିପାରୁନା ଦ୍ରୌପଦୀର ବସ୍ତ୍ର ହାଣ ହେଲାଣି ବୋଲି ନା କ'ଣ ଏମିତି ନା ମୁଁ ସୃଷ୍ଟିକି ଧ୍ୱଂସ କରିବି ନା କ'ଣ ହେଲା ନା ମୋର ଅତି ପ୍ରିୟ ଭକ୍ତ ପ୍ରତି ଅନ୍ୟାୟ କରାହେଇଛି ନା କିଏ ନା ଦ୍ରୌପଦୀ ନା ଦ୍ରୌପଦୀକୁ ବସ୍ତ୍ର ହରଣ କରାଯାଇଛି ମୁଁ ବର୍ତ୍ତମାନ ସୃଷ୍ଟିକି ଧ୍ୱଂସ କରିବି ଚକ୍ରକୁ ଡାକିଲେ ଆଉ ସାଙ୍ଗେ ସାଙ୍ଗେ ରୁକ୍ମିଣୀ କହିଲେ କ୍ରୋଧ ସମୟରେ ଧୈର୍ଯ୍ୟ ଧରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ ଆଗେ ବିଚାର କରାଯାଏ କ୍ରୋଧ ସମୟରେ ଆପଣ କ'ଣ କରିବା ପାଇଁ ଯାଉଛନ୍ତି ନା ସୃଷ୍ଟିକି ଧ୍ୱଂସ କରିବି ଆଚ୍ଛା ସୃଷ୍ଟିକି ଧ୍ୱଂସ କଲେ ଦୋଷ କିଏ କରିଛନ୍ତି ସୃଷ୍ଟିରେ କେତେ ଅସଂଖ୍ୟ ନିରପରାଧ ଭକ୍ତ ଅଛନ୍ତି ସେ ଭକ୍ତମାନେ ସୃଷ୍ଟି ଧ୍ୱଂସରେ ସେମାନେ ମରିବେ କି ନାହିଁ ଭଗବାନ କହିଲେ ହଁ ସତ କଥା ସେମାନେ ତ କି ଦୋଷ କରିନାହାନ୍ତି ନା ତୁମେ କେମିତି କହୁ ସୃଷ୍ଟି ଧ୍ୱଂସ କରିବ ବୋଲି ଭଗବାନ ମାନେ ଏତେ ଦ୍ରୌପଦୀ ସେ ଭଲ ପାଆନ୍ତି ତାହେଲେ ଠିକ୍ ଅଛି ମୁଁ ବର୍ତ୍ତମାନ ହସ୍ତିନାପୁରକୁ ଧ୍ୱଂସ କରିଦେବି ରୁହ ପତିର କ୍ରୋଧ ବେଳେ ପତ୍ନୀ ହେଉଛି ଅର୍ଦ୍ଧାଙ୍ଗିନୀ ନା ଆମକୁ ସାହାଯ୍ୟ କରିବ ଧର୍ମରେ ସାହାଯ୍ୟ କରିବେ ଅଧର୍ମ କାମକୁ ଯିବା ବେଳକୁ ସେ ସାହାଯ୍ୟ କରିବେ ରୁହ କ'ଣ କରିବ ହସ୍ତିନାପୁରକୁ ଧ୍ୱଂସ କରିବ ଆଉ ହସ୍ତିନାପୁରରେ କୁନ୍ତି ଅଛନ୍ତି କି ନାହାନ୍ତି କୁନ୍ତି ଅଛନ୍ତି କି ନା ଯାହା ବେଶୀ ଭଲ ପାଅ ନା କୁନ୍ତି ଅଛନ୍ତି କୁନ୍ତି କ'ଣ ଦୋଷ କରିଛନ୍ତି କୁହ ବର୍ତ୍ତମାନ କୁନ୍ତି କ'ଣ ଆଉ ବିଦୁର ବିଦୁର ନାଁ କହିଦେଲେ ସତ କଥା ବିଦୁର କୁନ୍ତିଙ୍କର ତ କିଛି ଦୋଷ ନାହିଁ ହସ୍ତିନାପୁର ଯଦି ଧ୍ୱଂସ କରିଦେବି ତା ଭିତରେ ବହୁ ନିରୀହ ଭକ୍ତ ବି ଚାଲିଯିବେ କହିଲେ ଠିକ୍ ଅଛି ଠିକ୍ ଅଛି ମୁଁ ବର୍ତ୍ତମାନ ସେ ସଭାଟାକୁ ଧ୍ୱଂସ କରିବି ମୁଁ ସଭାଟାକୁ ଧ୍ୱଂସ କରିବି କାରଣ ସେ ସଭାରେ ବେଳେ ଏଇଟା ଅସତ୍ ସଭା ଆଉ କୁନ୍ତିଦେବୀ କହିଛନ୍ତି ଅସସ୍ଭାୟା ମନବାସ କୃଚ୍ଛନ୍, ସେ ସଭା ସଭା ନୁହେଁ। ଭଗବାନ କହୁଛନ୍ତି ଏ ବୁଆଜୀ, ସଭାଟାକୁ ସଭା ବୋଲି କେମିତି କହୁନ, ଭୀଷ୍ମ ଅଛନ୍ତି ସେଠି, ଦ୍ରୋଣ ଅଛନ୍ତି, ଆଉ ତୁମର ପୁତ୍ରମାନେ ଅଛନ୍ତି ନା, ସେ ଅସସ୍ଭାୟା ବନବାସ କୃଚ୍ଛନ୍, ସେ ସଭା ସଭା ନୁହେଁ ଯେଉଁଠି ମୋ କୁଳବଧୂକୁ ବିବସ୍ତ୍ର କରାଏ, ସେ ସଭା ବୋଲି ମୁଁ କହିବି, ଅସସ୍ଭା ବୋଲି କୁନ୍ତି କହିଛନ୍ତି। ଭଗବାନ ତ ସ୍ତୁତି କରିଛନ୍ତି, ପ୍ରଭୁ ମୋ ପୁତ୍ରମାନେ ଯେଉଁ ଦୁଃଖ ପାଇଛନ୍ତି, ଅସସ୍ଭାରେ ଦୁଃଖ ପାଇଥିଲେ ମୋ ପୁତ୍ର ବଧୁ। ଭଗବାନ କହୁଛନ୍ତି ରୁକ୍ମିଣୀ, ମୁଁ ସେ ଅସସ୍ଭାକୁ ବର୍ତ୍ତମାନ ଧ୍ୱଂସ କରିବି। ରୁକ୍ମିଣୀ କହିଲେ ଧୈର୍ଯ୍ୟ ଧର, ସେ ଅସତ ସଭାରେ ସତ ଲୋକମାନେ ବସିଛନ୍ତି, କିଏ ବସିଛନ୍ତି ଜାଣିଛ, ଯାହା ପାଇଁ ତୁମେ ବଦ୍ଧ କରିବ, ଦ୍ରୌପଦୀ ପାଇଁ ତ ବଦ୍ଧ କରିବ, ଦ୍ରୌପଦୀକୁ ସୁଖ ଦେବା ପାଇଁ, ଦ୍ରୌପଦୀକୁ ସୁଖ ଦେବା ପାଇଁ ତାଙ୍କର ପାଞ୍ଚଟା ସ୍ୱାମୀ ତାଙ୍କ ସେଠି ବସିଛନ୍ତି। ଏ ସଭା ଭିତରେ ବର୍ତ୍ତମାନ ପାଣ୍ଡବମାନେ ବସିଛନ୍ତି ନା, ତୁମେ ଧ୍ୱଂସ କର, ପାଣ୍ଡବମାନେ ତ ଚାଲିଯିବେ, ଆଉ ପାଣ୍ଡବମାନେ ଚାଲିଗଲେ ଦ୍ରୌପଦୀ କେମିତି ଖୁସି ହେବେ, ତାହେଲେ କ'ଣ କରିବେ କୁହ। କହିଲେ ବର୍ତ୍ତମାନ ଦ୍ରୌପଦୀକୁ କେମିତି ରକ୍ଷା କରିବେ ସେଇ ବିଚାର କର। ସେ ଭଗବାନ ସାଙ୍ଗେ ସାଙ୍ଗେ କହିଲେ ହଁ ମୋତେ ବସ୍ତ୍ର ଅବତାର ହେବାକୁ ପଡ଼ିବ। ଭଗବାନ ସେଣେ ବସ୍ତ୍ର ଅବତାର ହେଲେ, କିନ୍ତୁ ସେତେବେଳେ ରୁକ୍ମିଣୀ କହିଲେ ଦେଖ ଗୋଟେ ବର୍ତ୍ତମାନ ଭଲ କାମ କର, ଶତ୍ରୁକୁ ମାରିଦେଲେ କିଛି ଲାଭ ନାହିଁ, ପୁଣି ଶତ୍ରୁ ତିଆରି, ଦୁର୍ଯ୍ୟୋଧନକୁ ନିଜର କର, ତାକୁ ମାରନି, ତାକୁ ରଖ। ଶତ୍ରୁ କ'ଣ କରିବେ, ତାକୁ ଦୁର୍ଯ୍ୟୋଧନକୁ ଯେତିକି ଭଲ ପାଆନ୍ତି ତା ମାନେ ତୁମେ ଜାଣିଦେବ ସେତିକି ହେଉଛି ତୁମର ଶତ୍ରୁ। ଏକାଥର ତ ସବୁ ଏକାର ସଫା କରିବ, ଗୋଟି ଗୋଟି କାହିଁ ମାରିବ, ଏକାଥର ସମୟ ଯେତିକି ଦୁର୍ଯ୍ୟୋଧନ ପାଟିକି ଆସିବ ସବୁ ସଫା। ରୁକ୍ମିଣୀ ସେତେବେଳେ ସେ କହିଲେ, ଆଉ ସେ ଭଗବାନ ସେ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ତୁମର ମୁହଁ କ'ଣ ହେଇଛି, ମୃତ୍ୟୁ ନାମ ମାରଣେ କଶ୍ରମ, ବଳଦେବ ବିଦ୍ୟାଭୂଷଣ ଲେଖୁଛନ୍ତି, ଇଏ କହୁଛନ୍ତି ନା ନା ମୁଁ ଭୀଷ୍ମଙ୍କୁ ମାରିପାରିବିନି, ଏଠି ଯେଉଁ କହୁଛନ୍ତି ନା ମୁଁ ଦ୍ରୌପଦୀ ମାନ ପୂର୍ବମ ଦ୍ରୌପଦୀ ଅପରାଧ ସମୟ ଏବ ମୈ ଏତେ ହତମ ନିହତମସ୍ତୁ ତତ୍ ଯଶସେ ଯନ୍ତ୍ର ପ୍ରତିମାବତ୍ ପ୍ରବର୍ତ୍ତନ୍ତେ। ମୁଁ ତତେ ଯଶ ଦେବା ପାଇଁ କହୁଛି ତୁମେ ତାଙ୍କୁ ମାର ବୋଲି, ଅର୍ଜୁନ କହୁଛନ୍ତି ମୋତେ ଯଶ ସିନା ଦେବ, ମୁଁ ଆମକୁ ଜିତିପାରିଲେ ତ, ଆରେ ଏମାନେ ତ ଆପଣ କହୁଛନ୍ତି ମାରିଦେଇଛନ୍ତି, କିନ୍ତୁ ମାରିଦେଲା ପରେ ତ ମୁଁ ଦେଖୁଛି ଏମାନେ ବହୁତ ଆକ୍ସନ୍ କରୁଛନ୍ତି, ଶଙ୍ଖ ବଜେଇଲେଣି, ସିଏ ଭେରି ବଜେଇଲେଣି, ତାଙ୍କର ତ ବଳ ଶକ୍ତି ସବୁ ଅଛି, ଆପଣ କ'ଣ ଏମିତି ମୋତେ ଠକଉଛନ୍ତି, ଯୁଦ୍ଧ କରିବା ପାଇଁ ଆପଣ ମୋତେ ମିଛରେ ଏମିତି କହୁଛନ୍ତି। ମାନେ କହିଲେ ନାଇଁ 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 ନାଇଁ, ଏ ଯେଉଁ ନାଚୁନାହାନ୍ତି କି, ଯେଉଁ ଅସ୍ତ୍ରଶସ୍ତ୍ର ଧରିଛନ୍ତି, ଯନ୍ତ୍ର ପ୍ରତିମା ବା ପ୍ରବର୍ତ୍ତନ, ଇଏ ଯନ୍ତ୍ର ଭଳି ରହିଛନ୍ତି ନା, ସିଏ ବି ଯନ୍ତ୍ର, ତୁମେ ବି ମହାତ୍ର ଯନ୍ତ୍ର ହେଇଯା, ସିଏ ସବୁ କଣ୍ଡେ ଭଳିଆ ନାଚୁଛନ୍ତି, ଆଉ ତୁମେ ମହାତ୍ର କଣ୍ଡେ ହେଇଯା। ଅର୍ଜୁନ କହୁଛନ୍ତି କେମିତି ଏଇଟା କରିବି, ନିମିତ୍ତ ମାତ୍ର, ନିମିତ୍ତ ମାତ୍ର ମାନେ କ'ଣ, ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ତୁମେ ଗୋଟେ କାମ କରିବ, ଭଗବାନ ଅର୍ଜୁନ କହୁଛନ୍ତି, ଏଠି କହୁଛନ୍ତି ନା ବ୍ୟବହିତ ପୁତନା ମୃଖ ନିରୀକ୍ଷମ ସ୍ୱଜନ ବଦ୍ଧା ବିମୁଖସ୍ୟ, ମୁଁ ସ୍ୱଜନମାନଙ୍କୁ ମାରିବି ନା। ଭଗବାନ କେମିତି ବୁଝାଉଛନ୍ତି, ଦେଖ ଏମାନଙ୍କୁ ମୁଁ ଦ୍ରୌପଦୀ ଅପରାଧ ସମୟରୁ ମାରିସାରିଛି। ଅର୍ଜୁନ କହୁଛନ୍ତି କ'ଣ ମାରିସାରିଲେ କ'ଣ ଏତେ ବର୍ତ୍ତମାନ କ'ଣ ଘୋଡ଼ା ହାତୀ ଉପରେ ଚଢ଼ିକି ସବୁ ସୈନ୍ୟ ଧରିକି ଆସେ, ଅସ୍ତ୍ର ଧରିକି ଆଇଲେ ମାରିବା ନାଇଁ କି କ'ଣ ମାରିଦେଇଛନ୍ତି କହୁଛନ୍ତି। କହିଲେ ନା ନା ଏଇଟା ସବୁ କଣ୍ଢେଇ ନାଚ ଯେମିତି କରନ୍ତି ସେମାନେ ନାଚୁଛନ୍ତି, ଏ ଯନ୍ତ୍ର ପ୍ରତିମା ବୋଲି। ଆଉ ତାହେଲେ ଅର୍ଜୁନ କହିଲେ ମୁଁ କ'ଣ କରିବି, ନା ତୁମେ ଗୋଟେ ଯନ୍ତ୍ର ହବ ହାତରେ, ଦୁଇଟା ଯନ୍ତ୍ର ମୁଁ ନଚେଇବି, ତାହେଲେ ମୁଁ କ'ଣ କରିବି। ଏଠି କହୁଛନ୍ତି ସବ୍ୟନାପି ହସ୍ତେନ ବାଣାନ ସଞ୍ଚନ୍ତ ସନ୍ଧାତୁ, କିଛି କରିବୁନି ଭଗବାନ କହିଲେ, କେବଳ ବାଣଟାକୁ ଖାଲି ହାତରେ ଧରିବୁ, ତା ଦେହରେ ସରଟାକୁ ଲଗେଇବୁ, ଏତିକି ତ କରି ଠିଆ ହବୁ, ଭଗବାନ ତାପରେ ଯାହା ସବୁ କାମ ମୁଁ କରିବା କରିବି, ଏତିକି କରିବାକୁ କଷ୍ଟ ହେଉଛି। ଅର୍ଜୁନ କହୁଛି ନା ନା ମାରିବାଟା ବହୁତ କଷ୍ଟ ନା, ମୃତ ନାମ ମାରଣେ କଶ୍ରମ, ଯାହାଙ୍କୁ ମୁଁ ମାରି ଦେଇଛି ତାକୁ ତ ମାରିବୁ, ଆଉ ପରିଶ୍ରମ ଖାଲି ଧରିକି ରହିବୁ। ଏଭଳି ଭଗବାନ ଯାହାଙ୍କର ସ୍ୱଜନବଧର ବିମୁଖର ଯେଉଁ ଦୋଷ ବୁଦ୍ଧି ହେଇଥିଲା ଯେଉଁ ଅର୍ଜୁନଙ୍କୁ, କୁମତି ଅରହତ ଆତ୍ମବିଦ୍ୟା, ଯେ ଅର୍ଜୁନର କୁମତିକୁ ଯିଏ ହରଣ କରିଥିଲେ ଆତ୍ମବିଦ୍ୟା ପ୍ରଦାନ କରି, ଗୀତା ରୂପ ଆତ୍ମବିଦ୍ୟା ପ୍ରଦାନ କରି ତାଙ୍କର ଚରଣରେ ସେ ପରମସ୍ୟ ଚରଣସ୍ୟ ରତିମେ ଅସ୍ତୁ, ସେ ଅର୍ଜୁନଙ୍କର ସଖା ଅର୍ଜୁନଙ୍କର ମୁହଁକୁ ଯିଏ ଭାଙ୍ଗିଥିଲେ, ଅର୍ଜୁନଙ୍କର ଅଜ୍ଞାନକୁ ଯିଏ ଦୂର କରିଥିଲେ, ସେଇ ତାଙ୍କର ଚରଣରେ ମୋର ମତି ରହୁ। ଏଠି ବିଶ୍ୱନାଥ ଠାକୁର ତାଙ୍କର ଟୀକା ରଚନା କରୁଛନ୍ତି, କୁମତି ସାମ୍ପ୍ରତିକ ଯୁଧିଷ୍ଠିରସ୍ୟେବ ତଦାନୀ ତନି ଅର୍ଜୁନସ୍ୟ ଅପି ସ୍ୱୟଂ ଭଗବତେ ଏବ ଉତ୍ଥାପିତା। ବର୍ତ୍ତମାନ ଯେଭଳି ଦୁର୍ଯ୍ୟୋଧନର ମୋହ ଯୁଧିଷ୍ଠିରର ମୋହ ହେଇଛି, ଏଟା ଭଗବାନଙ୍କ ଦ୍ୱାରା ହେଇଛି, ସେଇ ସମୟରେ ଯେଉଁ ମୋହଟା ହେଇଥିଲା ସେଟା ଅର୍ଜୁନଙ୍କ ଅର୍ଜୁନଙ୍କର ଯେଉଁ ମୋହ ହେଇଥିଲା ଏଟା ଭଗବାନଙ୍କ ଦ୍ୱାରା ହିଁ ହେଇଥିଲା। ଲୋକମାନେ ପ୍ରବଚନ ଦେଲାବେଳେ କହିଦିଅନ୍ତି ଏ ଅର୍ଜୁନ ତ ମୋହରେ ପଡ଼ିଗଲା, ଆଉ ଆମେ କ'ଣ ସଂସାର ମୋହଟା କାଟିଦେଇପାରିବୁ ନା କ'ଣ, ଖାଲି କହିଦେଲେ ହବ, ବାବାଜୀ ହେଇଗଲେ କ'ଣ ହେଇଯିବ ବାବାଜୀ ଦେଖିକି କହିବି, ମୁଁଟା କିଏ କାଟିଦେଲାଣି ସଂସାରରେ? ହଁ ଅର୍ଜୁନ କୃଷ୍ଣଙ୍କ ପାଖରେ ଥାଇକି ତାଙ୍କୁ ଗୀତା ଶୁଣିବାକୁ ପଡ଼ିଲା, ମୁଁଟା କ'ଣ ସଂସାର ମୁଁଟା କଟିଯିବ? କଟିବନି କିରେ, ଅର୍ଜୁନ କ'ଣ ଆମ ଭଳିଆ ଲୋକ ନା କ'ଣ? ଅର୍ଜୁନଙ୍କର ମୋହ ସ୍ୱୟଂ ଭଗବତେ ଏବଂ ଉତ୍ଥାପିତା ନା, କାହିଁକି ନା ତସ୍ୟ ନିତ୍ୟ ପାର୍ଶ୍ୱତତ୍ଵା, ଅର୍ଜୁନ ନିତ୍ୟ ପାର୍ଶ୍ୱତ ବା ଦ୍ୱାରକ ପାର୍ଶ୍ୱତ, ନର ଅବତାରତ୍ଵା, ଅର୍ଜୁନଙ୍କ ଦେହରେ ଦୁଇଟି ଶକ୍ତି, ଯେମିତି କୃଷ୍ଣ, ଏ କୃଷ୍ଣ ହେଉଛନ୍ତି ନାରାୟଣଙ୍କର ଅବତାର ନା, ଆଉ ଭାଗବତ ବି ତାହା ଅଛନ୍ତି, ମହାଭାରତ ବି ତାହା ଅଛନ୍ତି, ଲୋକ କ'ଣ ବୁଝିଛନ୍ତି ଯେ କ'ଣ ତତ୍ଵଟା କ'ଣ? ଏଇ ନରନାରାୟଣ ଯିଏ ତପସ୍ୟା କରୁଥିଲେ ଦୁଇ ଜଣ, ଏ ଋଷିଙ୍କର ପୁତ୍ର, କୃଷ୍ଣ ଆଉ ଅର୍ଜୁନ ଯିଏ ନିତ୍ୟ ପରିକର, କୃଷ୍ଣ ଅର୍ଜୁନ ହେଉଛନ୍ତି ନିତ୍ୟ ପରିକର, ଭଗବାନ ସ୍ୱୟଂ କୃଷ୍ଣ ତାହେଲେ ଆସିଛନ୍ତି, ଏ ନରନାରାୟଣ ତାଙ୍କ ଶରୀରରେ ଆବିଷ୍ଟ ହେଇଛନ୍ତି, ପ୍ରବେଶ କରିଛନ୍ତି। ତେଣୁ ଅର୍ଜୁନ ନିତ୍ୟ ପାର୍ଶ୍ୱତତ୍ଵା ନରାବତାରତ୍ଵା, ନରନାରାୟଣ ଋଷି ବଦ୍ରିକା ଆଶ୍ରମ ତପସ୍ୟା କରୁଥିଲେ ନା, ନର ନାରାୟଣ ଦୁଇ ଜଣ, ଏ ଦୁଇ ଜଣ ନାରାୟଣ କୃଷ୍ଣଙ୍କ ଦେହରେ ଆବିଷ୍ଟ ହେଇଛନ୍ତି, ନର ଅର୍ଜୁନଙ୍କ ଦେହରେ ଆବିଷ୍ଟ ହେଇଛନ୍ତି। କିନ୍ତୁ ଅର୍ଜୁନ କୃଷ୍ଣ ଇଏ ଦ୍ୱାରକା ପାର୍ଶ୍ୱତ, ଅର୍ଜୁନ କୃଷ୍ଣ ତ ସେ ଜଗତରୁ ଆସିଛନ୍ତି, ଅର୍ଜୁନ ବି ସେ ଆସିଛନ୍ତି, କିନ୍ତୁ ଲୋକ କହିଲେ ନା ନର ପାଉଛି ଏଇ ଅର୍ଜୁନ ନା ନିତ୍ୟ ପାର୍ଶ୍ୱତ ସେନା। ଆଉ ନର ଅବତାର ତ୍ୱାତ କୁମତି ଅସମ୍ଭବ, କୁମତି ତାଙ୍କର ହେଇପାରିବେନି, ନିତ୍ୟ ପାର୍ଶ୍ୱ ତାଙ୍କର କୁମତି କେମିତି ହେବ? ସେମାନେ ଭଗବାନ ପାଖରେ ରହୁଛନ୍ତି ନା, ଅଜ୍ଞାନ ତାଙ୍କ ପାଖକୁ କେମିତି ଆସିବ? ସେମାନେ ପରମାତ୍ମାଙ୍କର ସବୁ ବିସ୍ତାର, ଅଜ୍ଞାନ ତାଙ୍କର ଆସିପାରିବେନି। ତେଣୁ ଭଗବାନଙ୍କ ଦ୍ୱାରା ଉତ୍ଥାପିତ ହେଇଥିଲା, କାହିଁକି ନା ଜଗତ ଉଦ୍ଧାରକ ସ୍ୱତତ୍ଵ ଜ୍ଞାପକମ୍ ଶ୍ରୀ ଗୀତାଶାସ୍ତ୍ରମ ଆବିର୍ଭାବତ୍ୱ ଇତି କେଣ, ଗୀତାଶାସ୍ତ୍ରକୁ ଆବିର୍ଭାବ କରିବା ପାଇଁ, ଜଗତକୁ ଉଦ୍ଧାର କରିବା ପାଇଁ ଭଗବାନ ଏ ମୁହଟା ସୃଷ୍ଟି କରିଥିଲେ ଅର୍ଜୁନଙ୍କ ପାଖରେ, ଏବଂ ଯାହାଙ୍କୁ ଜ୍ଞାନ ଦେଇ ଅର୍ଜୁନଙ୍କର ମୁହକୁ ଭାଙ୍ଗିଲେ, ବିଷ୍ଣୁଦେବ କହୁଛନ୍ତି ସେହି କୃଷ୍ଣଙ୍କର ଚରଣରେ ମୋର ମତି ରହୁ। ବର୍ତ୍ତମାନ ପୁଣି ପଳେଇ ଆସିବେ ତାଙ୍କ ଯୁଦ୍ଧ ସଂଗ୍ରାମୀ ରୂପକୁ। ଏ ଦୁଇଟି ଶ୍ଳୋକ ବହୁତ ସୁନ୍ଦର ଶ୍ଳୋକ। ସୁସ୍ମାଦପି ସ୍ୱଭକ୍ତମ୍ ଉତ୍କର୍ଷୟତି ଇତି ଯତ୍ ସୁତମ୍ ତତ୍ ମୟା ସ୍ୱସ୍ମିନ୍ ଏବ ସାକ୍ଷାତ ଦୃଷ୍ଟ। ବିଷ୍ଣୁଦେବ କହୁଛନ୍ତି ମୁଁ ଶୁଣିଥିଲି ଆଗରୁ ପ୍ରବଚନରେ, ଭଗବାନ ଭକ୍ତକୁ ବଡ଼ କରନ୍ତି, ନିଜଠାରୁ ବଡ଼ କରନ୍ତି, ବଡ଼ କରନ୍ତିନି ନିଜଠାରୁ ବଡ଼ କରନ୍ତି, ଏଇଟା ମୁଁ କେବଳ ଶୁଣିଥିଲି, କିନ୍ତୁ ଯତ୍ ସୁତମ୍ ତତ୍ ମୟା ସ୍ୱସ୍ମିନ୍ ଏବ ସାକ୍ଷାତ ଦୃଷ୍ଟ, ସେଇଟାକୁ ମୋ ପାଖରେ ମୁଁ ସାକ୍ଷାତ ଦର୍ଶନ କରିଲି। ଭଗବାନ ଭକ୍ତକୁ ବଡ଼ କରନ୍ତି, କେଭଳି ବଡ଼ କରନ୍ତି? ନିଜଠାରୁ ବଡ଼ କରନ୍ତି, ଏଇଟା ଗୁରୁତ୍ୱ ସବୁ। ଭଗବାନ ବଡ଼ କରନ୍ତି ତାଙ୍କଠାରୁ ବଡ଼ କରନ୍ତି ଭକ୍ତକୁ, ଯେଉଁଠୁ ବଡ଼ କରିବା ଆସିଛି, ବଡ଼ କରିବା କଥା ଆସିଛି, ସେଠି ତାଙ୍କଠାରୁ ବଡ଼ କରନ୍ତି। ବିଷ୍ଣୁଦେବ କହୁଛନ୍ତି ମୁଁ ୟାର ମୋର ଅନୁଭବ ଅଛି, ମୁଁ କହୁଛି ଶୁଣ, ମୁଁ ସେଇ ପ୍ରଭୁଙ୍କ ଚରଣରେ ମୋର ମତି ରହୁ ଯିଏ ମୋତେ ବଡ଼ କରିଥିଲେ, ସେ ଅର୍ଜୁନଙ୍କର ସଖା।
ସୋ ନିଗମ ପହାୟ ମତ ପ୍ରତିଜ୍ଞମ ରୂତମ ଅଧିକର୍ତ୍ତୁମ ଅପବୃତ ରଥସ୍ତୋ ଦ୍ରୁତ ରଥ ଚରଣ ଅଭ୍ୟୟା ଚଲତ ଗୁହ ହରିର ଇବ ହନ୍ତୁ ଇଭମ୍ ଗତ ଉତୁରିୟମ।
ଏ ଦୁଇଟି ଶ୍ଳୋକ ଅନ୍ୱୟ ଅଛି, ଏ ଶ୍ଳୋକ ୟା ପରବର୍ତ୍ତୀ ଶ୍ଳୋକ। ସ୍ୱ ନିଗମମ ଅପହାୟ, ନିଜର ଶପଥକୁ ତ୍ୟାଗ କରିଦେଲେ ଅପହାୟ। ମହାଭାରତ ଯୁଦ୍ଧରେ ଭଗବାନଙ୍କର ବିଶ୍ୱ ପ୍ରସିଦ୍ଧ ଶପଥ ଥିଲା, କାରଣ ଅର୍ଜୁନ ଦୁର୍ଯ୍ୟୋଧନ ଯେତେବେଳେ ଦୁଇ ଜଣ ଯାଇଥିଲେ ଭଗବାନଙ୍କ ସାହାଯ୍ୟ ପାଇଁ, ଭଗବାନ କହିଥିଲେ ଗୋଟେ ପକ୍ଷରେ ମୁଁ ରହିବି, ଗୋଟେ ପକ୍ଷରେ ନାରାୟଣୀ ସେନା ରହିବି, କିଏ କାହାକୁ ନବ ଚଏସ୍ କର, କିନ୍ତୁ ମୁଁ ଯେଉଁ ପକ୍ଷରେ ରହିବି କିନ୍ତୁ କୁଟା ଖଣ୍ଡେ ଛିଡ଼େଇବିନି, ଓଡ଼ିଆରେ ଯାହା କୁହନ୍ତି, ମୁଁ କୁଟା ଖଣ୍ଡେ ଛିଡ଼େଇବିନି ବାପା। ଅର୍ଜୁନଙ୍କ ଦୁର୍ଯ୍ୟୋଧନ କହିଲା ଏଭଳିଆ ବେକାରିଆ ଲୋକ ମୋ କେଉଁ କାମରେ ଲାଗିବ, ଖାଇବା ପିଇବାକୁ ଦେଇକି ବସିବି ନା କ'ଣ, ଇଏ ଡେଲି ବସ୍ତ୍ର ଚେଞ୍ଜ କରିବ, ଇଏ ତ ଫୁଲମାଳ ଡେଲି ପିନ୍ଧିବା ଲୋକ, ଇଏ ମହାନ ସୌକିଆ ଲୋକ, ଆଉ ଯୁଦ୍ଧ କ୍ଷେତ୍ରରେ ମୁଁ ୟା କଥା ବୁଝିବା ପାଇଁ ଶିବିର କରିବି, ୟା ପାଇଁ ଲୋକ ରଖିବି, ଇଏ କହିଲେ ମୁଁ ଯୁଦ୍ଧ କରିବି, ଆପଣ ନେଇକି ଲାଭ କ'ଣ? କହିଲେ କୃଷ୍ଣ ଆପଣ ଦରକାର ନାହିଁ, ମୋର ଆପଣ ଯାଇ କ'ଣ, ଆପଣ ମୋର ଦରକାର। ଆଗେ ବର ମାଗିବା ପୂର୍ବରୁ ଦୁଇ ଭାଇ ଆସିଛନ୍ତି ତ, ଦୁର୍ଯ୍ୟୋଧନ ଆସିଛନ୍ତି, ଏଣେ ଅର୍ଜୁନ ଆସିଛନ୍ତି, ବର ମାଗିବା ପାଇଁ ଦୁର୍ଯ୍ୟୋଧନ ଆଗେ ଚାହୁଁଛି, କିନ୍ତୁ ଭଗବାନ ବର ଦୁଇ ଜଣ ମାଗିବା ପୂର୍ବରୁ ଆଗେ କହିଦେଲେ, ଦେଖ ମୁଁ ଗୋଟେ ପକ୍ଷରେ ଯିବି କିନ୍ତୁ କୁଟା ଖାଡ଼େ ଛିଡ଼ିବି, କହିଦେବୁ ସତ କଥା, ଆଉ ଗୋଟେ ପକ୍ଷରେ ମୋ ନାରାୟଣୀ ସେନା ଯିବ, କିଏ କାହାକୁ ଚଏସ୍ କରୁଛ କର। ଦୁର୍ଯ୍ୟୋଧନ ଆଗେ ହାତ ମାନେ ଲୋଭିଟା ତ, ସିଏ ଆଗେ ମାଗିଦେବ ନାରାୟଣୀ ସେନା, କାଳେ କାଳେ ଅର୍ଜୁନ ମାଗି ନେବ, ଭଗବାନ କହିଲେ ଦେଖ ନ୍ୟାୟ ହେଉଛି ଅର୍ଜୁନ ଛାନ ଭାଇ, ସିଏ ସାନ ତୋଠୁ ବୟସରେ କମ୍, ସିଏ ଆଗେ ମାଗିବା ଦରକାର, ଭଗବାନ ଜାଣନ୍ତି ଅର୍ଜୁନ କ'ଣ ମାଗିବ। ଦୁର୍ଯ୍ୟୋଧନ କହିଲା ବଡ଼ ବଡ଼ ହାର ସମିତି କ'ଣ ଏମିତି ଓଲଟା କାମ କଲେଣି, ଇଏ ତାକୁ ଆଗେ ଦେଇଦେଲେ ମୁଁ ଆଗେ ଆସିଛି, ତାକୁ ଆଗେ ଦେଇ ସାରିଲେଣି, ଭଗବାନ ନ୍ୟାୟ ଦେଖେଇଲେ ଦୁର୍ଯ୍ୟୋଧନ ବି ମାନନ୍ତି ନା, ନୀତିଶାସ୍ତ୍ରରୁ କୁଆଡ଼େ ଯିବେ, ଭଗବାନ ତ ସବୁ ବିଶ୍ୱର ସବୁ ନୀତିଶାସ୍ତ୍ର ସିଏ ପ୍ରଣୟନ କରିଛନ୍ତି, ନୀତି କାଢ଼ିଦେଲେ କହିଲେ ଅର୍ଜୁନ ମା, କାରଣ ଅର୍ଜୁନକୁ ଶିକ୍ଷା ଦେବା ପାଇଁ। ଅର୍ଜୁନ କହିଲେ ପ୍ରଭୁ ମୋର ଆପଣ ଦରକାର। ଦୁର୍ଯ୍ୟୋଧନ ଜାଣିଲା ବୋକାଟା ଭାଇ ପା ଚାରି ଭାଇ ଯାକ ସେଠି ତ ସିଏ ଯାହା ଯୁଦ୍ଧ କରିବେ, ଇଏ ତ ବୋକାକୁ ପଠେଇଥିଲେ କୃଷ୍ଣଙ୍କୁ, ନାରାୟଣ ସେନାଙ୍କୁ ନେଇ କୃଷ୍ଣଙ୍କୁ ନେଲା, ଇଏ କ'ଣ କରିବ, ଇଏ କ'ଣ କରିବ, ସମୁଦି କ'ଣ କରିବ, ଇଏ ତ କୁଟା ଖଣ୍ଡେ ଛିଡ଼ିବ ବୋଲି କହିଲାଣି। ଦୁର୍ଯ୍ୟୋଧନ କହିଦେଲା ପ୍ରଭୁ ମୋର ଆଉ ମାଗିବାର କ'ଣ ଅଛି, ଆପଣ ଦୁଇଟା କଥା କହିଦେଇଛନ୍ତି, ମୋର ଆଉ କିଛି ମାଗିଲେ ମୋ ବିଲ୍ ପାସ୍ ହେଲା ମୁଁ ଚାଲେ, ସେ ତାର ମନ ଖୁସି କରି ଗଲ। ଭଗବାନ ଦୁର୍ଯ୍ୟୋଧନ କହୁଛନ୍ତି, ଏ ଅର୍ଜୁନ କହୁଛନ୍ତି, ଅର୍ଜୁନ ପଳେଇ ଗଲେ ଦୁର୍ଯ୍ୟୋଧନ ଅର୍ଜୁନ କହୁଛି, ଅର୍ଜୁନ ତୁମେ କେତେ ବଡ଼ ଭୁଲ କାମ କଲ। ମୁଁ ଭୁଲ କାମ କରିଛି ନା, ହଁ ଦୁର୍ଯ୍ୟୋଧନ ତୁମକୁ ଯୁଧିଷ୍ଠ କାହିଁକି ପଠେଇଥିଲେ। ଅର୍ଜୁନ କହିଲେ ଅର୍ଜୁନ ବା ରିଜୁ ଶବ୍ଦରୁ ଆସିଛି ମହାରାଜ କହୁଥିଲେ, ସରଳ ଲୋକଟା ପୁରା ସରଳ, ଅର୍ଜୁନ ଭକ୍ତମାନେ ସରଳ, ଯୁଦ୍ଧ କରନ୍ତି ସରଳ। କହିଲେ ହଁ ଭାଇ ପଠେଇଥିଲେ ସାହାଯ୍ୟ କରିବା ପାଇଁ, କିନ୍ତୁ ତୁମର ଏତିକି ବୁଦ୍ଧି ଆସିଲାନି, ମୁଁ ତ କହିଲି ମୁଁ କିଛି କରିବିନି ବୋଲି, ତୁମେ କେମିତି ମୋତେ ଭଗବାନ ପରୀକ୍ଷା କରୁଛନ୍ତି ଅର୍ଜୁନକୁ, ତୁମେ କେମିତି ମୋତେ ବାଛିନେଲ। କିନ୍ତୁ ଅର୍ଜୁନ ସରଳ ହେଲେ ଗୋଟିଏ କଥା କହିଲେ, ପ୍ରଭୁ ମୁଁ ଯେତେବେଳେ ମୁଁ ଚାହୁଁନଥିଲି, ମୁଁ କେବଳ ଗୋଟିଏ ଜିନିଷ ଜାଣିଥିଲି, ଭାଇଙ୍କ କଥା ମୁଁ ଭୁଲି ଯାଇଥିଲି, ମୁଁ ତ ଆପଣଙ୍କର ଏତେ ପ୍ରିୟ ନା, ମୁଁ ଚାହୁଁଥିଲି ମୋ ଜୀବନର ବାଗଡୋରିକୁ ଆପଣଙ୍କ ହାତରେ ଅର୍ପଣ କରିବା ପାଇଁ, ମୋ ଜୀବନର ଶେଷ ନିଶ୍ୱାସ ଆପଣଙ୍କ ହାତରେ ଯିବ, ଆପଣଙ୍କ ପାଖରେ ମୋ ଜୀବନକୁ ମୁଁ ଅର୍ପଣ କରିବା ପାଇଁ ଆସିଛି, ମୁଁ ଭାଇଙ୍କ କଥା ଭୁଲି ଯାଇଛି, ତେଣୁ ଆପଣ ଯେଉଁଠି ମୋ ପାଖରେ ରହିବେ ସେଠି ବିପଦ ଆସିବ କି। ମୁଁ ତ ମୋ ଦୃଷ୍ଟିରୁ ଚିନ୍ତା କରିକି କହିଥିଲି, ମୋର ଇଏ ସଖା, ମୁଁ ଯୁଦ୍ଧକୁ ଚାହିଁ କହିନି, ମୁଁ ଆଜି ନିଜକୁ ମୁଁ ସମର୍ପଣ କରିଦେଲି, ଭଗବାନ ଆଲିଙ୍ଗନ କରିଦେଲି। ଅର୍ଜୁନ ତୁମେ ତେଣୁ ମୋତେ ଏତେ ମୋ ଜୀବନର ବାଗଡୋରିକୁ ମୋ ହାତରେ ଦେଇସାରିଲେଣି, ଆଉ ଆଉ କ'ଣ କହିବାର ଅଛି, ଆଉ ତୁମେ ଜୀବନର ବାଗଡୋରିକି ଦେଲ, ମୁଁ ତୁମର ଅଶ୍ୱରଜ ଚାରିଟି ଅଶ୍ୱର ରଜର ବାଗଡୋରିକି ମୁଁ ଧରିବି, ତୁମର ଜୀବନର ବାଗଡୋରି ସହିତ ଅଶ୍ୱରଜ ମୁଁ ଧରିବି, ତେଣୁ ତୁମେ ଯା, ତୁମେ ପରୀକ୍ଷାରେ ଜୟ। ଦୁର୍ଯ୍ୟୋଧନ ମନେ ମନେ ଗଲେ ଅର୍ଜୁନ ଚାଲ, ଅର୍ଜୁନ ସରଳ, ତେଣୁ ବିଶ୍ୱ ପ୍ରସିଦ୍ଧ ପ୍ରତିଜ୍ଞା କ'ଣ, ଭଗବାନ ପୁଣି କହିଛନ୍ତି ସମସ୍ତଙ୍କ ଆଗରେ, ଏଠି ଦୁଇ ଜଣଙ୍କୁ କହିଲେ, ତାପରେ ଆସି କହିଛନ୍ତି, ଯୁଦ୍ଧ ପୂର୍ବରୁ ବି କହିଛନ୍ତି ସମସ୍ତେ। ବଳରାମ ତ କହିଲେ ଭାଇ ଆପଣ କ'ଣ କରିବା ପାଇଁ ଚାହୁଁଛନ୍ତି, ଚାଲ ଆମେ ଦୁଇ ଜଣ ତୀର୍ଥରେ ଯିବା, ଆମେ କାହିଁକି, ଆମର ତ ସେ ଦୁଇ ଜଣ ବନ୍ଧୁବାନ୍ଧବ, ଆପଣଙ୍କର ସେ ବନ୍ଧୁବାନ୍ଧବ, ମୋର ସେ ଶିଷ୍ୟ, ଦୁର୍ଯ୍ୟୋଧନ ମୋର ଶିଷ୍ୟ, ଆପଣ ପାଣ୍ଡବମାନେ ଆପଣଙ୍କର ବନ୍ଧୁବାନ୍ଧବ, ଆପଣ କାହିଁକି ଏଥିରେ ବନ୍ଧୁବାନ୍ଧବ କଳିକୁ ଯେ, ସେ ତାଙ୍କ ଦୁଇ ଭାଇ ଯାକ ଲାଗୁନା, ଆମେ ବନ୍ଧୁବାନ୍ଧବ ଲୋକ ଆମେ ଏଥିରେ ମୁଣ୍ଡ ପୁରିବା, ଆମେ ଦୁଇ ଭାଇ ପଳେଇବା ଚାଲ। କୃଷ୍ଣ ଭଗବାନ ଶ୍ରୀକୃଷ୍ଣ ଭକ୍ତ ଅଶ୍ଚଳ ତ, ଭାଇ ତୁମେ ଯିବି ଯାଉଛନ୍ତି ଯାଉ, କିନ୍ତୁ ମୁଁ ଅର୍ଜୁନକୁ ଛାଡ଼ିକି ରହିପାରିବି, ମୁଁ ଅର୍ଜୁନ ରଥରେ ମୁଁ ଯୁଦ୍ଧ କରିବିନି, ମୁଁ ଦୁର୍ଯ୍ୟୋଧନକୁ ମାରିବିନି, ମୋଟେ ଆପଣ ଡରନ୍ତି ନା, ଆପଣ ଶିଷ୍ୟକୁ ମାରିବି, ମୁଁ ଅର୍ଜୁନକୁ ପାଖରେ ରହିବି, କିନ୍ତୁ ଅର୍ଜୁନକୁ ଛାଡ଼ିକି ରହିପାରିବି, ମୁଁ ଯୁଦ୍ଧ କେବେ କରିବିନି। ଆଉ ବଳରାମଙ୍କ ଆଗରେ ହିଁ ଶପଥ କରିଥିଲେ, ଏଇଠି କହିଥିଲେ ସ୍ୱନିଗମ ଅସ୍ତ୍ରମ ଏବ ଅହଂ ସାହାଯ୍ୟ ମାତ୍ର କରିଶ୍ୟାମି ଇତି ଏବଂ ଭୂତା ସ୍ୱପ୍ରତିଜ୍ଞା, ମୁଁ ଅସ୍ତ୍ର ଧରିବିନି କିନ୍ତୁ ସାହାଯ୍ୟ କରିବି। ଭଗବାନ ଯେଉଁ ସର୍ତ୍ତଟା ରଖିଛନ୍ତି ତା ଭିତରେ ସବୁ ଅଛି ବା, ଅସ୍ତ୍ର ଧରିବିନି ସାହାଯ୍ୟ କରିବି, ଅସ୍ତ୍ର ନ ଧର ସାହାଯ୍ୟଟା ତ କରିବ, କହିଲେନି ମୁଁ କିଛି କରିବିନି, ମୁଁ କୁଟା ଖଣ୍ଡେ ଛିଡ଼େଇବିନି, ହେଲେ ଅର୍ଜୁନ ରଥରେ ବସିବି, ଏଇଟା କହିଥାନ୍ତ ଭଲ। ଆଉ ସାହାଯ୍ୟ ମାନେ କ'ଣ, ଆଉ ତୁମେ ତ ସାହାଯ୍ୟ କରିବ ମାନେ ବୁଦ୍ଧି ଦ୍ୱାରା ବି ସାହାଯ୍ୟ କରିଦେବ, ବୁଦ୍ଧି ବୁଦ୍ଧିମତା ଅସ୍ମି, ବହୁତ ସୁନ୍ଦର ସୁନ୍ଦର ଲୀଳା ମହାଭାରତରେ ଅଛି, ଆଜି ଦୁଇଟି ଲୀଳା ନୂଆ ଲୀଳା ଦେଖିଲି, ଭଗବାନ ସାହାଯ୍ୟ କରିବେ ସେ କିଛି କ'ଣ କାମ କରୁନାହାନ୍ତି, ସେମାନେ ଅସ୍ତ୍ର ଧରିଛନ୍ତି, ଅସ୍ତ୍ର ନ ଧରିକି ଅର୍ଜୁନକୁ ରକ୍ଷା କରିଛନ୍ତି, ସେ କହିଲେ ମୁଁ ସାହାଯ୍ୟ କରିବି, ଅହଂ ସାହାଯ୍ୟ ମାତ୍ର କରିଶ୍ୟା, ଅର୍ଜୁନଙ୍କୁ ମୁଁ କେବଳ ସାହାଯ୍ୟ କରିବି କିନ୍ତୁ ଅସ୍ତ୍ର ଧରିବି, ଭଗବାନ ଯାହାକୁ ସାହାଯ୍ୟ କରିବେ ତ ସବୁ ତାର ହେଇଯିବ ଆଉ କ'ଣ, ଅସ୍ତ୍ର ଧରିବା କ'ଣ ଦରକାର, ଆଉ ଅସ୍ତ୍ର ଧରିବା ଲୋକ ଯଦି ସାହାଯ୍ୟ ନ କରିବେ ତା ଅସ୍ତ୍ର ତ ହାତରୁ ଗଳି ପଡ଼ିବ, ସାହାଯ୍ୟ ତ ସିଏ କରିବେ ନା। ଆଉ ସ୍ୱନିଗମ ଅପହାୟମ ମତ୍ ପ୍ରତିଜ୍ଞା, ତାଙ୍କର ପ୍ରତିଜ୍ଞା କ'ଣ, ମୁଁ ଅସ୍ତ୍ର ଧରିବିନି, ଆଉ ମୁଁ କ'ଣ ପ୍ରତିଜ୍ଞା କଲି, ଏ ଅଷ୍ଟମ ଦିନ ରାତିରେ ପ୍ରତିଜ୍ଞା ଏଇଟା କରିଛନ୍ତି, କ'ଣ କାହା ଆଗରେ, ଦୁର୍ଯ୍ୟୋଧନଙ୍କ ଆଗରେ କ'ଣ ପ୍ରତିଜ୍ଞା କରିଛନ୍ତି, ଶ୍ରୀକୃଷ୍ଣ ଶସ୍ତ୍ରମ ଗ୍ରାହିଷ୍ୟାମି, ଦୁର୍ଯ୍ୟୋଧନ କାରଣ ଦୁର୍ଯ୍ୟୋଧନ ସେଦିନ ରାତିରେ ଆସି କାନ୍ଦି ଗଡ଼ିଛି, ପିତାମହ ଅଷ୍ଟମ ଦିନ ସରିଗଲେ କିନ୍ତୁ ମୋର ସୈନ୍ୟମାନେ ସରି ସରି ଯାଉଛନ୍ତି, ଆଉ ମୁଁ ଦେଖିପାରୁଛି, ଆଉ ମୁଁ ଭଲ ଭାବେ ଜାଣିପାରୁଛି, ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ କିନ୍ତୁ ମନ ଲଗେଇ ଯୁଦ୍ଧ କରୁଛନ୍ତି, କିନ୍ତୁ ଆପଣ କେବେ ମନ ଲଗେଇ ଯୁଦ୍ଧ କରୁନାହାନ୍ତି ଅର୍ଜୁନଙ୍କ ସାଙ୍ଗରେ, ଆପଣ ମୋର ଅର୍ଣ୍ଣ ଖାଇକି କିଭଳି ଆପଣ ଏଭଳି କାର୍ଯ୍ୟ କରୁଛନ୍ତି, ଆପଣ କ'ଣ ଚାହୁଁଛନ୍ତି ମୁଁ ବର୍ତ୍ତମାନ ସମସ୍ତଙ୍କ ଆଗରେ ବଣକୁ ପଳେଇବି ବୋଲି, ଆପଣ ଏଭଳି ତାଙ୍କୁ କଠୋର ବଚନ କହିଛନ୍ତି, ଭୀଷ୍ମଦେବ କହୁଛନ୍ତି ବାସ୍ ବାସ୍ ମୋର ମୁଁ କେବଳ କୁରୁ ସିଂହାସନ ପାଇଁ ସ୍ଥିର ଥିଲି ବୋଲି ତୁମ ମୁଖରୁ ଏତିକି ବଚନ ଶୁଣିଲି। ତୁମେ ମୋତେ ଗଣ୍ଡେ ଅର୍ଣ୍ଣ ଦେଇଛ ବୋଲି ଏଭଳି ବଚନ କହୁଛ। ଠିକ୍ ଅଛି, କାଲି ସୂର୍ଯ୍ୟ ଚନ୍ଦ୍ର ସହିତ ସମସ୍ତ ଦେବତାମାନେ ସାକ୍ଷୀ ରହିବେ, କାଲି ମୋର ଯୁଦ୍ଧ ଦେଖିବେ ସମସ୍ତେ। ଆଉ ତୁମେ ମନେ ରଖ, ମୁଁ ପାଞ୍ଚଟି ବାଣ ନିର୍ମାଣ କରିକି ସ୍ପେଶାଲ ପାଞ୍ଚ ପାଣ୍ଡମାନଙ୍କୁ ମାରିବା ପାଇଁ ପାଞ୍ଚଟି ବାଣ ତିଆରି କରିଛି। କାଲିର ସୂର୍ଯ୍ୟ ଅସ୍ତ ପୂର୍ବରୁ ପାଣ୍ଡମାନଙ୍କୁ ଏଠିକି ଦେଖିବେନି, ଆଉ ଏ ଧରାଧାମରେ ପାଣ୍ଡମାନଙ୍କର ପାଦ ପଡ଼ିବନି। ତୁମେ ଖୁସି ତ? ଦୁର୍ଯ୍ୟଧନ କୂଟନୀତି ଲୋକ ସାଙ୍ଗେ ସାଙ୍ଗେ ପାଦ ତଳେ ପଡ଼ିକି କାନ୍ଦିଲା। ପ୍ରଭୁ, ମୁଁ ସେ ପାଞ୍ଚଟି ଅସ୍ତ୍ରକୁ ଦେଖିବା ପାଇଁ ଚାହୁଁଛି। ଦେଖିବ, ଅଭିମନ୍ତ୍ରିତ କରି ମୁଁ ରଖିଛି ପାଞ୍ଚଟି ଅସ୍ତ୍ରକୁ, କାରଣ ତୁମେ ପ୍ରତିଦିନ ମୋତେ ଗଜର ଆଙ୍କୁଶ ମାରିଲା ବୋଲି ବଚନ ବାଣ ମାରୁଛ। ଏଇ ପାଞ୍ଚଟି ବାଣକୁ ମୁଁ ରଖିଥିଲି, କାଲି ପ୍ରୟୋଗ ହବ, କାଲି ନବମ ଦିନ, କାଲି ପାଣ୍ଡମାନଙ୍କର ଶେଷ ଦିନ। ଆଉ ଯଦି ପାଣ୍ଡମାନେ କାଲି କାଲି କୃଷ୍ଣ ତାଙ୍କୁ ବଞ୍ଚାଇବେ, ଆଉ କାଲି ଯଦି ପାଣ୍ଡମାନେ କୃଷ୍ଣଙ୍କ ଦୟାରେ ବଞ୍ଚିଯିବେ, ତାହେଲେ ମୁଁ ଗୋଟେ କାମ କହୁଛି, ଯେହେତୁ ତୁମେ ମନେ ରଖ, କୃଷ୍ଣଙ୍କୁ ଜଗତରେ ମିଥ୍ୟାଚାରୀ ବୋଲି ପ୍ରମାଣ କରିବି। ଯଦି କୃଷ୍ଣ ତାଙ୍କୁ ସୁରକ୍ଷା ଦେବେ, ମୁଁ ତାଙ୍କୁ ଅସ୍ତ୍ର ଧରିବି। ସେ କହିଛନ୍ତି ତ ଅସ୍ତ୍ର ଧରିବିନି ବୋଲି, ତେଣୁ ଦୁଇଟି ଶପଥ କଲେ, ପାଣ୍ଡମାନେ ବିଦାୟ ନେବେ କିମ୍ବା କୃଷ୍ଣ ଅସ୍ତ୍ର ଧରିବେ। ଦୁର୍ଯ୍ୟୋଧନ ଖୁସି ହେଇଗଲେ, ନିଶ୍ଚିତ ପାଞ୍ଚଟି କହିଲେ, ଦେଖ ପିତାମହ, ଏ ପାଞ୍ଚଟି ଅସ୍ତ୍ରକୁ ଆପଣ ରଖନ୍ତୁନି, କାରଣ ସେ ଜାଣନ୍ତି ଇଏ ସିନା ମୋତେ କହିଦେଲେ ତାଙ୍କ ନିକିତି କିନ୍ତୁ ଗଡ଼ିଛି ପାଣ୍ଡବାଡ଼, ସେ ନିକିତି ଗଡ଼େଇ ଦେବେ ରାତିରେ ଯଦି ଖବରଟା ଋଷିକା ସେଠି ଅଛନ୍ତି, ସିଏ ଖବର ପାଇଯିବେ, ତାଙ୍କର ବିନା ୱାୟାରଲେସ୍ରେ ଫୋନ୍ ଧରେ। କୃଷ୍ଣଙ୍କର ଟାୱାର ନାହିଁ, ବିନା ଟାୱାରରେ ତାଙ୍କର ଫୋନ୍ ଧରେ। ଇଏ ସତ କଥା ଆଜ୍ଞା, ଆଜି ବି ଧରୁଛି ସେ ଫୋନ୍। ଇଏ ଫୋନ୍ କିଛି ଆଜ୍ଞା କାମ କରିବନି ମଲା, ଇଏ BSNL ହଉ କି ଡୁକମ ହଉ କି ଫୁକମ ହଉ, ଇଏ ଟାୱାର ଧରିବନି। ଏବେ ତ କହୁଛି ବିଜି ନେଟୱାର୍କ ବିଜି, କିନ୍ତୁ କୃଷ୍ଣ ଯେଉଁ ଗୋଲକ ବୃନ୍ଦାବନରେ ବୈକୁଣ୍ଠରେ ଯେଉଁ ଟାୱାର ବସେଇଛନ୍ତି, ସବୁ ସମୟରେ ନେଟୱାର୍କ ବିଜି ନାହିଁ। ସେଠି ଡାକିବେ ତ ସାଙ୍ଗେ ସାଙ୍ଗେ ଉଠିବେ, ଗୁରୁଦେବ କୁହନ୍ତି ହ୍ୟାଲୋ କିଏ ଡାକୁଛ, ଗୁରୁଦେବ କୁହନ୍ତି ଏ ସେ ଗାଁରୁ ସେ ଭକ୍ତ ଡାକୁଛି, ସାଙ୍ଗେ ସାଙ୍ଗେ ଶୁଣିବେ, ସାଙ୍ଗେ ସାଙ୍ଗେ ଶୁଣିବେ। ଗୁରୁଦେବ କୁହନ୍ତି କିରିଙ୍ଗ କିରିଙ୍ଗ, ଗୁରୁଦେବ ତ ପୁରୁଣା ଲୋକ କହେ କିରିଙ୍ଗ କିରିଙ୍ଗ ବାଜିଲା, ଭକ୍ତ ଆହ୍ୱାନ କଲା ମାନେ ବାଜିବ ସେଠି ଫୋନ୍ ଅଛି। ଆଉ ଫୋନ୍ଟା କ'ଣ ନା ନା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭକ୍ତ ତ ଆକୁଳ ଚିତ୍ର ଡାକିବ, ଦ୍ରୌପଦୀ ଡାକିଲେ ପ୍ରଭୁ ଶୁଣିଲେ, ଗଜେନ୍ଦ୍ର ଡାକିଲେ ଶୁଣିଲେ, ଧ୍ରୁବ ଡାକିଲେ ଶୁଣିଲେ, ନେଟୱାର୍କ ଫେଲ୍ ହବାର ସାଙ୍ଗେ ସାଙ୍ଗେ ପ୍ରଭୁ ଆଲର୍ଟ। ଆଉ ଫୋନ୍ ଡାଇରେକ୍ଟ ଏଠି ତ ସବୁ କ'ଣ ଏକ୍ସଚେଞ୍ଜ ଥ୍ରୋରେ ଗୋଟେ ମୁଁ ଜାଣିନି, ସେଇଟା କ'ଣ ଏକ୍ସଚେଞ୍ଜ ଭିତରେ ଦେଇକି ଯାଉଛି, ତା ଦେହରେ ପୁଣି ରେକର୍ଡିଂ ସିଷ୍ଟମ, ସେଠି ଫୋନ୍ ଉଠାଇବା ପାଇଁକି ଲୋକ ନାହାନ୍ତି, ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡରୁ ଲକ୍ଷ ଲକ୍ଷ ଫୋନ୍ କୃଷ୍ଣ ଏକୁଟି ଉଠାଉଛନ୍ତି, ସବୁ ଏକୁଟି ଉଠାଉଛନ୍ତି, ସମସ୍ତେ କଥା ବୁଝୁଛନ୍ତି, ସବୁ ବ୍ରହ୍ମାଣ୍ଡ ଅଛନ୍ତି, ସବୁ ଜୀବଙ୍କ ଅନ୍ତରରେ ଅଛନ୍ତି। ପୁଣି ଗୋଲକର ରହିକି ଗୋଲକ ଏବ ନିବସତି ଅଖିଳାତ୍ମଭୂତ ଗୋବିନ୍ଦମ ଆଦିପୁରୁଷମ ତମମ ମଜାମି, ଅଖିଳ ଜୀବ ଅନ୍ତର ରହିଛନ୍ତି, ଗୋଲକର ଏକାକୀ ରହିଛନ୍ତି, ଏକାକୀ ରହିକି ଅଖିଳ ଜୀବର ସୁଖ ଦୁଃଖକୁ ସବୁ ଫୋନ୍ ଉଠାଉଛନ୍ତି, ସମସ୍ତେ କଥା ବୁଝୁଛନ୍ତି। ତେଣୁ ଇଏ ଦୁର୍ଯ୍ୟୋଧନ ତ ବଡ଼ କପଟି କୂଟନୀତି କହିଲା, ଇଏ ଯେତେ ଯାହା କହିଲେ କ'ଣ ହବ, କୃଷ୍ଣ ଯଦି ତାଙ୍କର ତ ୱାୟାରଲେସ୍ ବିନା ଫୋନ୍ ଲାଗେ, ସିଏ ଯଦି ଖବର ପାଇଯିବେ, ସିଏ ଆସିକି ରାତିରେ ଆଉ ନେଇ ପଳାଇବେ। କହିଲେ ପିତାମ ଆପଣ ଏଇଟା ଦେଇଦିଅନ୍ତୁ ମୋତେ, ଦେଖନ୍ତୁ ମୁଁ କାଲି ସୂର୍ଯ୍ୟୋଦୟ ଯୁଦ୍ଧ ପୂର୍ବରୁ ମୁଁ ଆପଣଙ୍କୁ ଦେଇଦେବି। କୂଟନୀତିରେ ଏକ୍ସପର୍ଟ ହେଉଛି ଦୁର୍ଯ୍ୟୋଧନ, ଭଗବାନଙ୍କୁ ଖବର ମିଳିଗଲା, ଭଗବାନ ଋଷିକେଶ, ଭଗବାନ ପ୍ରତିଦିନ ରାତିରେ ପାଣ୍ଡବମାନେ ପଠାନ୍ତି, ତୁମେ ଯାଅ ଭୀଷ୍ମଙ୍କ କ୍ୟାମ୍ପ ଟିକେ ବୁଲିକି ଆସ, ଭଗବାନ ସବୁ ସବୁ ଜାଣନ୍ତି, ପିତାମହଙ୍କୁ ଯାଇକି ପଚାରିକି ଆସ। ଭଲ, ଭଗବାନ ଖବର ପାଇଗଲେ ଯେ ପାଞ୍ଚଟି ବାଣ ଅର୍ଜୁନ ଇଏ ଶପଥ କରିଛନ୍ତି ଭୀଷ୍ମଦେବ, କାଲି ମୋର ଶପଥ ଭାଙ୍ଗିବେ କିମ୍ବା ପାଣ୍ଡବମାନଙ୍କୁ ବିଦାୟ ଦେବେ। ଆଉ ଭୀଷ୍ମଦେବ ଏଇଟା କହିଛନ୍ତି ମାନେ ଦୁଇଟା ଭିତରେ ଗୋଟେ ହବ ନିଶ୍ଚିତ, କିନ୍ତୁ ଭୀଷ୍ମଦେବ ଶପଥ କରିବା ପୂର୍ବରୁ ସେ ଚିନ୍ତା କରିକି ଶପଥ କରିଛନ୍ତି, କାରଣ କୃଷ୍ଣଙ୍କୁ ଯଦି ପ୍ରେମୀମାନେ ଭକ୍ତ ନା, ଯଦି କୃଷ୍ଣଙ୍କର ଶପଥଟା ଭାଙ୍ଗିଦେବେ, ତାହେଲେ କୃଷ୍ଣଙ୍କର କୃଷ୍ଣଙ୍କୁ ମିଥ୍ୟା ବୋଲି ପ୍ରଚାରିତ କରିଦେଲେ କୃଷ୍ଣ ସୁଖୀ ହେବେ କି? କିନ୍ତୁ କେମିତି ଶପଥ କରିଦେଲେ କୃଷ୍ଣଙ୍କୁ ଜୟ କରିଦେବେ ବୋଲି, କେମିତି ଶପଥ କଲେ? ନା ଗୀତା ବିଷୟ ଶୁଣିଛନ୍ତି, କୁନ୍ତେହ ପ୍ରତିଜାନାମି ନମେ ଭକ୍ତ ପ୍ରଣଶ୍ୟତି, କୁନ୍ତିପୁତ୍ର ତୁମେ କୁହ ମୋର ଭକ୍ତର ବିନାଶ ନାହିଁ। ଭଗବାନ ଜାଣନ୍ତି ଭୀଷ୍ମଦେବ ମୋର ଶପଥକୁ ଭାଙ୍ଗିଦେବେ, ସେଇଟା ଜାଣନ୍ତି, ଭୀଷ୍ମଦେବ ବି ଶୁଣିଛନ୍ତି, ଭକ୍ତର ତ ବିନାଶ ନାହିଁ ସେଇଟା କହିଛନ୍ତି ନା, ତେଣୁ ମୁଁ ଯେଉଁ ଶପଥଟା କରିଦେଉଛି ନିଶ୍ଚିତ ଏଇଟା ରଖିବେ ସିଏ, ସେ କୁଆଡ଼େ ଯିବେ? ଆଉ ପାଣ୍ଡମାନଙ୍କୁ ତ କେବେ ମାରିବା ବ୍ୟବସ୍ଥା, ସିଏ ମୁଁ ଯେତେବେଳେ କହିଦେଲି ଶପଥ କରିଦେଲି, ସେ ବ୍ୟବସ୍ଥା କରିବେ, ରାତାରାତି ଚିନ୍ତା କରୁଛନ୍ତି, ଆଉ ଶୋଉନାହାନ୍ତି ଭୀଷ୍ମଦେବ ଶିବିର ଭିତରେ ଖାଲି ଏପଟ ସେପଟ ଯାଆସ କରୁଛନ୍ତି। ତାର ଅଙ୍କୁଶ ବାଣରେ ବଜ୍ର ବାକ୍ୟ ବାଣରେ ମୁଁ କହିଦେଲି ସିନା ପାଣ୍ଡବମାନେ ମୋତେ କାଲି ମାରିବାକୁ ପଡ଼ିବ, କ'ଣ କରିବି କ'ଣ କରିବି? କୃଷ୍ଣଙ୍କ ଶପଥ ଭାଙ୍ଗିଦେବା ପାଇଁ ତାଙ୍କର ଚିନ୍ତା ନାହିଁ, କାରଣ ସେ ଜାଣନ୍ତି ଭଗବାନ ଏଟା କରିଦେବେ, କିନ୍ତୁ ପାଣ୍ଡବମାନଙ୍କୁ କିନ୍ତୁ ମାରିବା ପାଇଁ କ'ଣ କରିବି? ଭଗବାନ ସେଠି ଖବର ପାଇଗଲେଣି, ଭଗବାନ କହିଲେ ଆଚ୍ଛା ବାଣ କାହା ପାଖରେ ଅଛି? ନା ଦୁର୍ଯ୍ୟୋଧନ ପାଖରେ। କହିଲେ ଅର୍ଜୁନ ଶୁଣିଲ ବାପା, ମନରେ ଅଛି ନା ଅର୍ଜୁନ ସବୁବେଳେ ଭୋଳା, ଯେତେ ଭୋଳା ଥାଏ ତା ଭିତରେ ଅର୍ଜୁନ, ଆଉ ଏକ ନମ୍ବର ହୁଣ୍ଡା ହେଉଛି ମାଡ଼ପିଟି କାମକୁ ଭୀମ। ଯେତେବେଳେ ମାଡ଼ପିଟି କରିବା କଥା ପଡ଼ିବ, ସେ ତାହେଲେ ଗଲା ବାଡ଼ାପିଟା କରି ଥୋଡ଼େ ପଳେଇ ଆସେ, ତାର ବସି ପଡ଼ିବ ଆ ପେଟେ ଖାଇକି ଶୋଇଲା। ଆଉ ହୁଣ୍ଡା ହେଉଛି ବୁଦ୍ଧି ଦେଲେ ତାର ବୁଦ୍ଧି ପାଏ, ତୀକ୍ଷ୍ଣ ବୁଦ୍ଧି ସମ୍ପର୍ଣ୍ଣ, କିନ୍ତୁ ବୁଦ୍ଧି ସବୁବେଳେ ସରଳ, ଅତି ସରଳ ଭୀଷ୍ମ। ଆଜ୍ଞା ଅର୍ଜୁନ କହିଲେ ଦେଖ ଚିନ୍ତା କର, ଶିବିରରେ ପୁରା ଶୋକ ଛାୟା ଯେ ପଞ୍ଚୁପାଣ୍ଡବ କାଲି ବିନାଶ ହେବେ, ଭଗବାନ ଛକରେ ବସିଛନ୍ତି ପାଣ୍ଡବମାନେ, ଆଉ ସବୁ ସାତ୍ୱିକୀ ସମସ୍ତେ କଥାବାର୍ତ୍ତା ହେଉଛନ୍ତି, କ'ଣ କରାଯିବ ଉପାୟ କ'ଣ? ଭଗବାନ ବେଦହଂ ସମତି ତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାତୃ ବେଦନା କରୁଛନ୍ତି, ସେ ସମସ୍ତଙ୍କି ଜାଣନ୍ତି, ତାଙ୍କୁ କେହି ଜାଣନ୍ତି ନା, ସେ ସମସ୍ତଙ୍କି ଜାଣନ୍ତି କିନ୍ତୁ ତାଙ୍କୁ କେହି ଜାଣନ୍ତି। ଆଉ ବର୍ତ୍ତମାନ ଏ ଅର୍ଜୁନ ବର୍ତ୍ତମାନ ଭବିଷ୍ୟତ ଭୂତ ସବୁ ମୁଁ ଜାଣେ, କିନ୍ତୁ ମୋତେ କେହି ଜାଣନ୍ତି। କହିଲେ ଅର୍ଜୁନ ତୁମର କିଛି ପାଇବାର ଅଛି କି ଦୁର୍ଯ୍ୟୋଧନ କତୁରୁ? ଦେଖିଲ ତୁମ କ୍ରେଡିଟ୍ ଖାତା ଖେଳେଇଲ, ମୋର କିଛି ପାଇବାର ନାହିଁ, ମୋର ତା କତୁରୁ କ'ଣ ପାଇବାର ଅଛି? କହିଲେ ବୋକା, ଗନ୍ଧର୍ବମାନେ ଥରେ ଦୁର୍ଯ୍ୟୋଧନକୁ ଧରିକି ନେଇ ପଳେଇଥିଲେ, ତୋର ମନେ ଅଛି ନା? ଗନ୍ଧର୍ବମାନେ ଥରେ ଦୁର୍ଯ୍ୟୋଧନକୁ ଉଠେଇ ନେଇ ପଳେଇଥିଲେ, ଇଏ ବେଶୀ ବଳ ଦେଖାଉଥିଲା ଦୁର୍ଯ୍ୟୋଧନ, ଗନ୍ଧର୍ବମାନଙ୍କ ହାବରେ ପଡ଼ିଲା, ଗନ୍ଧର୍ବମାନେ ତ ଘେରିଗଲେ, ଘେରି ଯାଇ ବାନ୍ଧି ବୁନ୍ଧିକି ନେଇ ପଳେଇଗଲେ। ପାଣ୍ଡବମାନଙ୍କର ଭାରି ଆମ ବଂଶରେ ଯାହା ହେଲେ ଗୋଟେ ବଂଶ ମର୍ଯ୍ୟାଦା ହାନି ହେଇଯିବ, ଅର୍ଜୁନଙ୍କୁ ପଠେଇଲେ, ଅର୍ଜୁନ ଗଲେ ସେ ଗନ୍ଧର୍ବମାନଙ୍କୁ ସବୁ ମାରିକି ଧରିକି ଆସିଲେ, କାହାକୁ? ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ ଖୁସି ହେଇଗଲେ, ଅର୍ଜୁନ ତୁମର କ'ଣ ଦରକାର କୁହ, ଇଏ ତ ଭୋଳା, ଇଏ କହିଲେ ବର୍ତ୍ତମାନ ମୋର କ'ଣ ଦରକାର? ବର୍ତ୍ତମାନ ମୋର କେତେ ପରେ ମୋର ଦରକାର ହେଲେ ମାଗିବି, ଆଉ ସେଇଟାକୁ ସେ ମାଗି ନାହାନ୍ତି। ଆଉ ମନରେ ବି ନା କ'ଣ ମାଗେ, ତାଙ୍କର କ'ଣ ଦରକାର? କୃଷ୍ଣ ଅଛନ୍ତି ପାଖରେ, ଆଉ କ'ଣ ଅଭାବ ପଡ଼ୁଛି ଯେ ମାଗିବେ? କୃଷ୍ଣ କହିଲେ ତୋର କିଛି ବିଲ୍ ପାଇବାର ବାକି ବିଲ୍ ନାହିଁ, ନା କିଛି କ୍ରେଡିଟ୍ ବିଲ୍ ନାହିଁ, ତେବେ ବୋକା ଗନ୍ଧର୍ବମାନେ ତାହେଲେ ହରଣ କରି ନେଇଥିଲେ। ଦୁର୍ଯ୍ୟୋଧନ କହିଥିଲା କ'ଣ ମାଗିବାର ଅଛି ମାଗ, ସେତେବେଳେ କିଛି ମାଗିନଥିଲି, ତୋର ବର୍ତ୍ତମାନ ପାଞ୍ଚଟା ସର ଭୀଷ୍ମଦେବ ଯେଉଁ ଶପଥ କରିଛନ୍ତି ସେଇଟା ବର୍ତ୍ତମାନ ଦୁର୍ଯ୍ୟୋଧନ ପାଖରେ ଅଛି, ଯା ଯା ମୁଁ ଦ୍ୱାର ମୁହଁରେ ଠିଆ ହେବି, ତୁ ଯିବୁ। ଭଗବାନ ଗଲେ ନିଜେ ଦ୍ୱାର ମୁହଁରେ ଠିଆ ହେବି, କହିଲେ ପଶ ତା ଶିବିର ଭିତରୁ ପଶ, ଭଗବାନ ସବୁ କାର୍ଯ୍ୟ କରିବେ ନା, ପଶିଲା, ପଶିକି କହିଲା ଦୁର୍ଯ୍ୟୋଧନ ଦେଖିଦେଲେ ଅଭିମାନୀ, ଦାନରେ ବି ଦାନରେ ଦିଅନ୍ତି ଅଭିମାନୀ, କହିଲେ କିଏ? ଶଙ୍ଖ ବାଜି ସାରିଲା ପରେ ତାଙ୍କ ଶତ୍ରୁତା ନଥିଲା, ଶଙ୍ଖ ବାଜି ସାରିଲା ପରେ ଫିଷ୍ଟ, ସମସ୍ତେ ବସିଥିଲେ ଏକା ସାଙ୍ଗରେ ଭୋଜନ କରୁଥିଲେ, ଶତ୍ରୁତା କେବଳ ଶଙ୍ଖ ବାଜିବ, ସନ୍ଧ୍ୟା ହେଇଗଲା ପରେ ପୁଣି ବନ୍ଧୁ ଆଉ ନାହିଁ, ପୁଣି ଯୁଦ୍ଧକ୍ଷେତ୍ରକୁ ପହଞ୍ଚିଲା ମାନେ ପୁଣି ଆରମ୍ଭ ହେଲା ଫାଇଟିଂ, ଏମିତି ନୁହେଁ ପୁଣି ମାଡ଼ପିଟା ପିଟି ଆସି ଶିବିର ଭିତରେ ହଉଥିଲେ, ବା ବମ୍ଫ ପଡ଼ା ପୁଡ଼ି ହଉଥିଲା ଆଜିକାଲି ଯୁଦ୍ଧ, ସେମିତି ସେମାନେ ଧର୍ମ ନୀତି ବା। ଦୁର୍ଯ୍ୟୋଧନଙ୍କୁ ଦେଖିଲେ ଆସନ ଦେଲେ, କହିଲେ ଭାଇ କାହିଁକି ଆସିଛ ମୋତେ ସ୍ନେହରେ? ନା ମୁଁ ବଡ଼ ଗୋଟିଏ ଆପଣଙ୍କୁ ନିକଟ ଗୋଟେ ଜିନିଷ ମୋର ପାଇବାର ଥିଲା, ନା କ'ଣ ପାଇବାର ଥିଲା? ଗନ୍ଧର୍ବ ହରଣ ବେଳେ ଆପଣ କହିଥିଲେ ମୋତେ ଦେବା ପାଇଁ, ନା ହଁ ଦେଇନାହାନ୍ତି, ନା ହଁ ଦେଇ, ନା ଆଜି ସେ ବରଟା ଦରକାର, ନା ଦେବା କ'ଣ କୁହ, ନା ପାଞ୍ଚଟା ସର ଦିଅନ୍ତୁ। କହିଲେ ଇଏ ଋଷିକେଶର କାମ, ସିଏ ବଙ୍କାର କାମ, କହିଲେ ଏତେ ପ୍ଲାନ୍ ପ୍ରୋଜେକ୍ଟକୁ ସବୁ ସାର ଦେଲୁ, ଆଉ କ'ଣ କରିବେ? ଶପଥ କରିସାରିଲେଣି। କହିଲେ ବାପା ପାଞ୍ଚଟା ଯାଙ୍କ ଦେଇ ଧରିକି ଯା। ସେ ତାର ଅର୍ଜୁନ ଧରିକି ଗଲେ, ଅର୍ଜୁନ ଧରିକି ଗଲା ପରେ ଭୀଷ୍ମଦେବ ଶାନ୍ତି ସମ୍ବାଦ ଭୀଷ୍ମଦେବ ନିକଟରେ ପହଞ୍ଚିଲା ଯେ ବର୍ତ୍ତମାନ ଦୁର୍ଯ୍ୟୋଧନ ନିକଟରୁ ଅର୍ଜୁନଙ୍କର ହସ୍ତକୁ ପଳେଇଲା। ଭୀଷ୍ମଦେବ ରାତିରେ ଶୟନ କଲେ, ପ୍ରଭୁ ଆପଣ ମୋତେ ରକ୍ଷା କରିଦେଲେ, ଆଉ ମୁଁ ଶପଥ କରିଥିଲି, ମାନେ କ୍ଷତ୍ରିୟ ଶପଥ କରିବି ମାନେ, କିନ୍ତୁ ଶପଥ କରିଥିଲି ଏଇ ପାଞ୍ଚ ମାଣ ଦ୍ୱାରା ମୁଁ ମାରିବି, ପାଞ୍ଚ ମାଣ ତ ନାହିଁ ତାଙ୍କ ପାଖରେ, ମୁଁ ମାରିକି ଗଲି। ଦେଖିଲେ ପ୍ରଭୁ ମୋତେ ବଞ୍ଚେଇ ଦେଲ ଆପଣ, ଏଇଟା କହି ନବମ ଦିନରେ ଯୁଦ୍ଧ ଏଇ ଯେଉଁ ସୁନିଗମମ ଅପହାୟ ମତ ପ୍ରତିଜ୍ଞା, ଯେ ପ୍ରତିଜ୍ଞା ଭାଙ୍ଗିଲେ ଶ୍ରୀକୃଷ୍ଣ ଅଶସ୍ତ୍ରମ ଗ୍ରାହ୍ୟାମି ଇତି ଏବଂ ରୂପା ମତ ପ୍ରତିଜ୍ଞା ରୁତମ ଅଧିକୃତମ, ଏ ଦୁଇଟା ଶବ୍ଦ ଏଠି ଅଛି, ବହୁତ ଟିକା ଲେଖିଛନ୍ତି, ମୁଁ ସଂକ୍ଷେପରେ ଯାଉଛି, ଚାହୁଁ ଚାହୁଁ ତ ସମୟ ହେଇଯାଉଛି। ରୁତମ ଅଧିକୃତମ, ସତ୍ୟ କରିବା ପାଇଁ ଆଉ ଅଧିକ କରିବା ପାଇଁ, ମୋର ଶପଥକୁ ସତ୍ୟ କରିବା ପାଇଁ, ଆଉ ତାଙ୍କ ଶପଥ ଠାରୁ ଅଧିକ ମୋ ଶପଥ, ମୋ ଭକ୍ତର ଶପଥଟା ଅଧିକ ହଉ, ସତ୍ୟ ହଉ, ରୁତମ ଅଧିକର୍ତ୍ତୁମ। ସେଦିନେ ପ୍ରତିଦିନ 10,000 ମହାରଥୀ ମାରନ୍ତି, ସେଦିନ ଭୀଷ୍ମଦେବ ପାଣ୍ଡବମାନଙ୍କର ଅତି ପ୍ରିୟ 14,000 ଅତିରଥୀଙ୍କି ମାରିଛନ୍ତି, ଏ ମହାରଥୀ 14,000 ମହାରଥୀ ଆଉ ଭଗବାନଙ୍କର ଯେଉଁ ରୂପଟା କାହିଁକି ଭଗବାନ ରକ୍ତାକ୍ତ ହେଇଛନ୍ତି ଭୀଷ୍ମଦେବଙ୍କର ସର୍ବାଧିକ ରକ୍ତାକ୍ତ ହେଇନି ମୁଁ ତ ପୂର୍ବରୁ ସେତେବେଳେ ଟିକା ଟିକେ ପଢ଼ି ଶିଖିନଥିଲି ଆଉ ତ ସଂସ୍କୃତ ମୋର ଜ୍ଞାନ ନଥିଲା ତରତର ହେଇକି କ୍ଲାସ୍ ଦେଉଥିଲି ସେଦିନ ପଢ଼ିବି ଯାଇ କ୍ଲାସ୍ ଦେଉଥିଲି ସେତେବେଳେ କହିଦେଇଛି ଯେ ଶରୀରର ବାଜିଛି କିନ୍ତୁ ଦୁଇଟି ଟିକା ଅଛନ୍ତି କିନ୍ତୁ ରକ୍ତ କେଉଁଠି ଆସିନା ରକ୍ତ ନଦୀ ସେଦିନ ବହୁଛି ଭୀଷ୍ମ ଏପଟରେ ଭୀଷ୍ମଦେବ ସେପଟରେ ଅର୍ଜୁନ ରକ୍ତର ନଦୀ ବହୁଛି ଏତେ ସୈନ୍ୟକୁ ଭୀଷ୍ମଦେବ ମାରିଛନ୍ତି 14,000 ମହାରଥୀକି ମାରିଛନ୍ତି ସାଙ୍ଗେ ସାଙ୍ଗେ ଫ୍ରେସ୍ ମାରିକି ମଧ୍ୟାହ୍ନ ସମୟରେ ପଶିଛନ୍ତି ପଶିଲା ବେଳକୁ ତାହେଲେ ପାଣ୍ଡବମାନେ ଦେଖୁଛନ୍ତି ଅର୍ଜୁନ ଦେଖୁଛନ୍ତି ଆମର ସୈନ୍ୟମାନେ 14,000 ଅତି ପ୍ରିୟ ମହାରଥୀମାନେ ମରିଗଲେଣି କହିଲେ ବ୍ରାସ୍ନେୟ ବର୍ତ୍ତମାନ ରଥକୁ ନିଅ ଭୀଷ୍ମଦେବଙ୍କ ଆଗକୁ ଯେତେବେଳେ ଅପରାହ୍ନ ସମୟ ଆସିଲାଣି ଅପରାହ୍ନ ସମୟରେ ଯୁଦ୍ଧ ହେଉଛି ଭୟଙ୍କର ଯୁଦ୍ଧ ଭୀଷ୍ମଦେବ ସର ଚଲାଉଛନ୍ତି କାରଣ କାଲି ପ୍ରତିଜ୍ଞା କରିଛନ୍ତି ଦୁର୍ଯ୍ୟୋଧନର ଯାହା ହେଲେ ଗୋଟେ ପ୍ରତିଜ୍ଞା ରଖିବାକୁ ପଡ଼ିବ ତେଣୁ ଶସ୍ତ୍ର ଚଲାଉଛନ୍ତି ଆଉ ଏଭଳି ମାରୁଛନ୍ତି ଅର୍ଜୁନଙ୍କୁ ଝାଳ ପୋଛିବା ପାଇଁ ବି ସମୟ ନାହିଁ ପୁରା ଭୟଙ୍କର ଯୁଦ୍ଧ ହେଉଛି ଭୀଷ୍ମଦେବ ମାରୁଛନ୍ତି ଅର୍ଜୁନ ମାରୁଛନ୍ତି ଭୀଷ୍ମଦେବ ମାରୁଛନ୍ତି ଅର୍ଜୁନ ମାରୁଛନ୍ତି ସରରେ ପୁରା ଆଚ୍ଛାଦିତ ହେଇଗଲେଣି ଆଉ ଭଗବାନ ଯେଉଁ ଭୟଙ୍କର ସର ଭୀଷ୍ମଦେବ ମାରୁଛନ୍ତି ଅର୍ଜୁନଙ୍କର ବକ୍ଷଦେଶକୁ ବଦ୍ଧ କରିବା ପାଇଁ ଭଗବାନ କ'ଣ କରୁଛନ୍ତି ନା ନିଜ ନିଜ ସେ ସାରଥି କାମ କରିବା ଦରକାର କିନ୍ତୁ ଘୋଡ଼ାକୁ ଏଭଳି ଚଳାଉଛନ୍ତି ସରଟା ଯେଭଳି ଆସିବ ସେ ଘୋଡ଼ାକୁ ଏମିତି କରନ୍ତି ରଥ ଗୋଟେ ବଙ୍କେ ହେଇଯିବ ଯେମିତି କବଚ ତାଙ୍କ କବଚରେ ବାଜିବ ତେଣୁ ଭଗବାନ ଦେଖୁଛନ୍ତି ଏ ଭୀଷ୍ମଦେବ ଦେଖୁଛନ୍ତି ବର୍ତ୍ତମାନ ମୋତେ ଜୟ କରିବାକୁ ହେଲେ ଅର୍ଜୁନଙ୍କୁ ଏ ଭଗବାନଙ୍କର ଶପଥକୁ ଭାଙ୍ଗିବାକୁ ହେଲେ ଅର୍ଜୁନଙ୍କୁ ପୁରା ଆକ୍ରମଣ କରିବାକୁ ପଡ଼ିବ କାରଣ ମୁଁ ରଥିମାନେ ରଥିକି ଆକ୍ରମଣ କରିବି ସାରଥୀ ସାରଥୀ ଆକ୍ରମଣ କରିବ କିନ୍ତୁ ଆଜି ଗୋଟେ ଅଦ୍ଭୁତ କାର୍ଯ୍ୟ କରିବି ମୁଁ ଯଦି ଅର୍ଜୁନଙ୍କୁ ଜାଣିଶୁଣି କ୍ରୋଧପୂର୍ଣ୍ଣରେ ଯଦି ବର୍ତ୍ତମାନ ସ୍ୱର ନ ମାରିବି ତାହେଲେ ଭଗବାନ କେବେ ହେଲେ ଅସ୍ତ୍ର ଧରିବେ ତେଣୁ ଆଜି ଯାହା କହନ୍ତି ମନ ଲଗେଇ ଯୁଦ୍ଧ କରୁଛନ୍ତି ଭଗବାନ ତାଙ୍କର କବଚ ସବୁ ଭାଙ୍ଗିଗଲାଣି ଏମିତି ଏଭଳି ତୀକ୍ଷ୍ଣ ମାଳ ମାରୁଛନ୍ତି ଭଗବାନ ଅଟକେଇ ପାରୁନାହାନ୍ତି ଆଉ ଅର୍ଜୁନ ହାଲିଆ ହେଇଗଲେଣି ଯେତେବେଳେ ହାଲିଆ ହେଇଛନ୍ତି ସ୍ୱନିଗମ ଅପହାୟ ମତ୍ ପ୍ରତିଜ୍ଞା ରୁତମ ଅଧିକର୍ତ୍ତମ ସତ୍ୟ ଆଉ ଅଧିକ କରିବା ପାଇଁ ଅପବୃତ ରଥସ୍ତୁ ରଥରୁ ଧାଇଁଲେ ରଥରୁ ଡେଇଁପଡ଼ିଲେ କେମିତି ଡେଇଁଲେ ନା ଅର୍ଜୁନ ଏତେ ହାଲିଆ ହେଇଗଲେଣି ଝାଳ ତାଙ୍କର ବହି ବହି ଆସୁଛି ଶ୍ରମ ଝାଳ କ'ଣ କହୁଛି ନା ଚକ୍ଷୁରେ ପଶିଯାଉଛି ଇଏ ତାଙ୍କୁ ବହୁ କଷ୍ଟ ଦେଉଛି ଭଗବାନ ଦେଖୁଛନ୍ତି କିନ୍ତୁ ଭଗବାନ ରଥ ହାଙ୍କିବା ବନ୍ଦ କରିପାରୁନାହାନ୍ତି ଆଉ ଅର୍ଜୁନ ତ ପଛରେ ବସିଛନ୍ତି ଅର୍ଜୁନକୁ ଖାଲି ଉପଲବ୍ଧି କରିପାରୁଛନ୍ତି ଯେ ଅର୍ଜୁନ ବର୍ତ୍ତମାନ କିଛି ଅସୁବିଧାରେ ପଡ଼ିଲାଣି ଅର୍ଜୁନ ମଝିରେ ମଝିରେ ଚାହୁଁଛନ୍ତି କ'ଣ ହେଇକି ଚାହୁଁଛନ୍ତି ପୁରା ତ ଯାଇପାରିବେନି କ'ଣ ହେଇକି ଚାହୁଁଛନ୍ତି ଅର୍ଜୁନ ଅସୁବିଧାରେ କଲେଣି ତେଣୁ ଅର୍ଜୁନ ଯେତେବେଳେ ଝାଳ ପୋଛିବା ପାଇଁ ଚାହୁଁଛନ୍ତି ଗୋଟିଏ ଅସ୍ତ୍ରକୁ ବନ୍ଦ କରିଛନ୍ତି ସେତେବେଳେ ଭୀଷ୍ମଦେବ ଆକ୍ରମଣ କଲେ ଏଭଳି ଆକ୍ରମଣ କରିଛନ୍ତି ଗୋଟିଏ ସର ଅର୍ଜୁନର ମୁକୁଟରେ ଆସିକି ଲାଗିଛି ଭଗବାନ ଭାବିଦେଲେ ଦେଖିଦେଲେ ଏଇ ସରଟା ବର୍ତ୍ତମାନ ମୋ ଶରୀରରୁ ବାହାରିକି ମୁଁ ଚାହୁଁଥିଲି ଅଟକିବା ପାଇଁ କିନ୍ତୁ ଏ ଭୟଙ୍କର ସର ଗଲା ବର୍ତ୍ତମାନ ଅର୍ଜୁନକୁ ଆଘାତ କରିବ ଅର୍ଜୁନର ମସ୍ତକୁ ଆଘାତ କଲା ମାତ୍ରେ ଭଗବାନ ଜାଣିଦେଲେ ବର୍ତ୍ତମାନ ଭୀଷ୍ମଦେବ କ୍ରୋଧରେ ଅଛନ୍ତି ବର୍ତ୍ତମାନ ଆଉ ଛାଡ଼ିବେ ଭୀଷ୍ମଦେବ ଅର୍ଜୁନଙ୍କୁ ବୋଧେ ମାରିଦେବେ ଅପବୃତ ରଥସ୍ତୁ ସାଙ୍ଗେ ସାଙ୍ଗେ ରଥରୁ ଡେଇଁଲେ କିଭଳି ଡେଇଁଲେ ହରି ଇବ ହନ୍ତୁ ହରି ମାନେ ସିଂହ ଇଭ ମାନେ ହସ୍ତି ସିଂହ ଯେଭଳି ହସ୍ତିକୁ ସିଂହ ହସ୍ତିର ମସ୍ତକକୁ ଧରେ ଏକବାର ଲମ୍ଫ ଦବ ମସ୍ତକ ଉପରେ ଚଢ଼ିଯିବ ତାକୁ ଧରିବ କେମିତି ପୁରା ବେକ ପଡ଼ି ଯାଇ ବସିକି ତା ଗୋଡ଼ାକୁ ଧରିବ ସିଂହ ସେ ଯେଭଳି ଲମ୍ଫ ପ୍ରଦାନ କରେ ହରି ଇବ ହନ୍ତୁ ସେଭଳି ସେ ହରି ଯେଭଳି ସିଂହ ଯେଭଳି ହସ୍ତିକି ଧରେ ଭଗବାନ ଲମ୍ଫ ପ୍ରଦାନ କଲେ ଅପପ୍ଲୁତ ରଥସ୍ତୁ ରଥରୁ ଅବତରଣ କଲେ ରଥରୁ ଅବତରଣ କରିଛନ୍ତି ଅବତରଣ କରିକି ଅସ୍ତ୍ର କ'ଣ ଅଛି କ'ଣ ଚାବୁକଟା ଧରି ଦୌଡ଼ି ଯିବେ ନା କ'ଣ ଚାବୁକୁ ଛାଡ଼ି ଦେଇଛନ୍ତି ଘୋଡ଼ାର ଯେଉଁ ଲଗାମ ଛାଡ଼ି ଦେଇଛନ୍ତି ଆଉ 14,000 ଅତି ମହାରଥୀମାନେ ମରିଛନ୍ତି ନା ବହୁ ରଥ ଚକା ସେଠି ପଡ଼ିକି ରହିଛି ଗୋଟିଏ ରଥ ଚକାକୁ ଧରିଛନ୍ତି ଦ୍ରୁତ ରଥ ଚରଣ ରଥର ଚରଣ କିଏ ନା ଚକା ଦ୍ରୁତ ଧରିଛନ୍ତି ରଥର ଚରଣକୁ ଧରିକି ଚକ୍ରକୁ ଧରିକି ଧାଇଁ ଧାଇଁ ଯାଉଛନ୍ତି ସେତେବେଳେ ସନ୍ଧ୍ୟା ସୂର୍ଯ୍ୟ ଅସ୍ତ ପ୍ରାୟ ହେଇକି ଆସୁଛନ୍ତି ଭଗବାନ ରଥରୁ ଓହ୍ଲେଇବା ବେଳକୁ ସୂର୍ଯ୍ୟ ଅସ୍ତ ହେଲାଣି
ଦ୍ୱିତୀୟ ସ୍ୱର ମାରିବା ଭିତରେ ଶଙ୍ଖ ବାଜିବା, ନହେଲେ ଭଗବାନ ରଥରୁ ଓହ୍ଲା ମାନେ ତ ସାଙ୍ଗେ ସାଙ୍ଗେ ସ୍ୱର ମାରିଦେଇଥାନ୍ତେ ନା ଅର୍ଜୁନଙ୍କୁ। ଭଗବାନ ଏଭଳି ଲୀଳା କରୁଛନ୍ତି, ରଥରୁ ଡେଇଁଛନ୍ତି, ଗୋଟେ କ୍ଷଣ ଭିତରେ ଶଙ୍ଖ ବାଜୁଛି, କିନ୍ତୁ ଭଗବାନ ହୁଙ୍ଗର ଭଗ୍ନ ରଥର ଚକ୍ର ଧରି ଧାଇଁ ଧାଇଁ ଯାଉଛନ୍ତି। ଯେତେବେଳେ ଧାଇଁ ଧାଇଁ ଯାଉଛନ୍ତି ସେତେବେଳେ ସେ ଡାକିବେ, ଆସ ପୁଣ୍ଡରୀକାକ୍ଷ, ଆସ, ମୋ ଜୀବନ ସାର୍ଥକ ହେଇଯିବ ଆଜି। ମୁଁ ଜଗତରେ ମୋତେ ଆଜି ସମସ୍ତେ ଦାସ ବୋଲି, ଆପଣ ଯେତେବେଳେ ମୋତେ ମାରିବେ ସମସ୍ତେ ଆଜି ଦାସକୁ ଆପଣ ସ୍ୱୀକାର କଲେ ମୁଁ କୃତାର୍ଥ ହେଇଯିବି। ଆସ ଆସ ପୁଣ୍ଡରୀକାକ୍ଷ ଆସ, ସେତେବେଳେ ଏମିତି ଡାକୁଥିବେ ଭଗବାନ, ଶଙ୍ଖ ଏଣେ ବାଜିଯିବ, ଭଗବାନ ରହିଯିବେ, ପ୍ରଭୁ ମୋର ବର୍ତ୍ତମାନ କାର୍ଯ୍ୟ ସିଦ୍ଧି ହେଇଗଲା, ଆପଣ ଅସ୍ତ୍ର ଧରିନେଲେ। ଭଗବାନ ଆଉ କ'ଣ କରିବେ କରିବେ, ଅର୍ଜୁନଙ୍କୁ ଚାହିଁବେ, ଅର୍ଜୁନ ବର୍ତ୍ତମାନ ମୁଁ ଯେଉଁ ଶପଥ କରିଥିଲି, ଅର୍ଜୁନ ବି ଲଜ୍ଜା କରିବେ, ପ୍ରଭୁ ମୁଁ କେତେଥର ଆପଣଙ୍କୁ ମନା କରିଛି ଆପଣ ଅସ୍ତ୍ର ଧରନ୍ତୁ ନା। ଅର୍ଜୁନ ପଛ ପଛ ଯାଇ ଭଗବାନଙ୍କୁ ଅଟକେଇଥିବେ, ଅଟକେଇଲା ପରେ ଭଗବାନ ରହିଥିବେ, ସେ ସମୟରେ ଶଙ୍ଖ ବାଜି ଯାଇଥିବ, ଆଉ ଯୁଦ୍ଧ ହେଇନଥିବ, ସେ ଦୃଶ୍ୟଟିକୁ ବର୍ତ୍ତମାନ କହୁଛନ୍ତି। ସେଇ ପ୍ରଭୁ ସ୍ୱନିଗମ ଅପହାୟ ମତ୍ ପ୍ରତିଜ୍ଞା ମୃତମ ଅଧିକୃତ ଅପଭୃତ ରଥସ୍ତୁ, ମୋ ପ୍ରତିଜ୍ଞାକୁ ଅଧିକ କରିବା ପାଇଁ, ମୋ ପ୍ରତିଜ୍ଞାକୁ ସତ୍ୟ କରିବା ପାଇଁ, ତାଙ୍କ ପ୍ରତିଜ୍ଞାଠୁ ବଡ଼ କରିବା ପାଇଁ ଯେ ଧାଇଁ ଧାଇଁକି ଗଲେ, କିଭଳି ଗଲେ, ରଥରୁ ଅପପ୍ଲୁତ ହେଲେ, ରଥରୁ ଓହ୍ଲେଇଲେ, ସିଂହ ଯେଭଳି ହସ୍ତିକୁ ଆକ୍ରମଣ କରେ ସେଇଭଳି ଯେଉଁ ପ୍ରଭୁ ଓହ୍ଲେଇଥିଲେ। ଆଉ ଯେତେବେଳେ ଯାଉଛନ୍ତି ଏଠି କହୁଛନ୍ତି ଦ୍ରୁତ ରଥଚରଣ ଅଭ୍ୟାୟା ଚଲଦ୍ଗୁହୁ, ଚଲଦ୍ଗୁହୁ ଏତେ ଅଭ୍ୟାୟା, ଏତେ ମାନେ ଯାହା କୁହନ୍ତି ଶୀଘ୍ର ଗଲେ, କମ୍ପମାନ ହେଲା ଚଲଦ୍ଗୁହୁ, କମ୍ପମାନ ହେଲା ପୃଥିବୀ, ପୃଥିବୀ କେମିତି କମ୍ପ, ଭଗବାନ ତ ପୂର୍ବରୁ କେତେଥର ଚାଲିଛନ୍ତି, ସେତେବେଳେ କାହିଁ କମ୍ପମାନ ହେଇନି, ବର୍ତ୍ତମାନ କାହିଁ କମ୍ପମାନ ହେଲା। ଏଠି କହୁଛନ୍ତି ସ୍ୱାମୀପାତ୍ନାଙ୍କ ଟିକାରେ କହୁଛନ୍ତି, ଗମନମ ଦୃଶ୍ୟମ, ଭଗବାନ ଭୀଷ୍ମଦେବ କହୁଛନ୍ତି ପ୍ରଭୁ ଆପଣ ସେତେବେଳେ ଏଇଭଳି ଦୃଶ୍ୟରେ ଯାଇଥିଲେ, ପ୍ରଭୁ ମୁଁ ମୁଖମଣ୍ଡଳକୁ ଚାହିଁ କହୁଛନ୍ତି, ଇଭମ୍ ହନ୍ତୁ ହରିବ, ସିଂହ ହାତୀକି ମାରିବା ପାଇଁ ଯେଭଳି ଯାଇ ଆପଣ ସେଭଳି ଯାଇଥିଲେ, କିଂ ଭୂତ କିଭଳି ଯାଇଥିଲେ, କିଭଳି ସେ ଦୃଶ୍ୟ ନା, ଦ୍ରୁତ ରଥଚରଣ ଚକ୍ର ଜେନ ସ, ହାତରେ ରଥଚକ୍ର ଧରିକି ଯେଭଳି ଯାଇଥିଲେ, ତଦାଚ କାହିଁକି ପୃଥିବୀ କମ୍ପମାନ ହେଲା, ଭଗବାନ ତ ଧରାଧାମରେ ବହୁତ ଦିନ ରହିଲେଣି, ଚାଲିଲା ବେଳେ ତ କେତେ ପୃଥିବୀ କମ୍ପମାନ ହୁଅନ୍ତିନି, ବର୍ତ୍ତମାନ କାହିଁକି ପୃଥିବୀ କମ୍ପମାନ ହେଲେ। ଏଠି କହୁଛନ୍ତି ତଦାଚ ସଂରମେଣ ମାନୁଷ୍ୟ ନାଟମ ବିଶ୍ରୁତେ ଉଦରସ୍ଥ ସର୍ବଭୂତ ଭୁବନ ଭାରଣ ପ୍ରତିପଦମ ଚଳଦ୍ଗୁ ଚଳନ୍ତ, ଭଗବାନ ସେତେବେଳେ ତାଙ୍କର ମନୁଷ୍ୟ ନାଟର ଭାବନାଟାକୁ ଭୁଲି ଯାଇଛନ୍ତି, ମୁଁ ଅର୍ଜୁନର ସଖା, ମୁଁ ଏଠି ବର୍ତ୍ତମାନ ମାନବୀୟ ଲୀଳା କରୁଛି, ଏଟା ଭୁଲି ଯାଇଛି, ଏଟା ସତ୍ୟ ବୋଲି ଭାବିଥିଲେ ମୁଁ ଅର୍ଜୁନଙ୍କୁ ମାରିଦେବ ତ, ମୋ ଅର୍ଜୁନଙ୍କୁ ଆଉ ଇଏ ରଖିବନି ଭୀଷ୍ମ, ଏ ଯେଉଁ ନାଟ୍ୟ ଲୀଳାଟା ସାରଥି ଲୀଳାଟା ଯେଉଁ ନାଟ୍ୟ ଲୀଳା ଭୁଲି ଯାଇଛନ୍ତି, ଭୀଷ୍ମର ହେଇଯାଇଛନ୍ତି, ଭଗବତ ଆବେଶ ଆସିଯାଇଛି, ଭଗବତ ଆବେଶ ଆସିଗଲେ ମନୁଷ୍ୟ ନାଟା ବିସ୍ମୃତେ ଉଦରସ୍ଥ ସର୍ବଭୂତ ଭୁବନ ଭାରଣ, ତାଙ୍କ ଉଦର ଭିତରେ ତ ସବୁ ବ୍ରହ୍ମାଣ୍ଡର ଭାର ଅଛି, ଆଉ ମଣିଷ ମନୁଷ୍ୟ ଭାବଟା ଉଦର ଭୁଲି ଯାଇଛନ୍ତି, ଭଗବତ ଭାବ ଆସିଗଲା, ପୃଥିବୀ କମ୍ପିଲେ, ପୃଥିବୀ ଭାବିଲେ ଇଏ କ'ଣ କମ୍ପମାନ ହେଲାଣି, ସେ ଜାଣିପାରୁନାହାନ୍ତି, କାରଣ ଏତେ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଏତେ ସିଏ ବ୍ୟାକୁଳ ହେଇଯାଇଛନ୍ତି। ଆଉ ଏଠି କହୁଛନ୍ତି ଯେତେବେଳେ ଯାଉଛନ୍ତି ତାଙ୍କର ଦୃଶ୍ୟ କିଭଳି ନିଜକୁ ବିସ୍ମରଣ ହେଇଛନ୍ତି, ମନୁଷ୍ୟ ଭାବକୁ ବିସ୍ମରଣ ହେଇଛନ୍ତି, ଏଠି କହୁଛନ୍ତି ଗତ ଉତ୍ତରିୟମ, ଦୁଇଟା ବସ୍ତ୍ର ତ ପ୍ରଭୁ ପିନ୍ଧନ୍ତି, ଧାଇଁକି ଯେତେବେଳେ ଯାଇଛନ୍ତି ଉତ୍ତରୀଟା ଖସି ପଡ଼ିଛି, ଉତ୍ତରୀ ପଡ଼ୁଛି ଆଉ ପାଦ ପଡ଼ୁଛି, ଭୂମି ପୁରା ଭୂମିକମ୍ପ ହେଉଛି, ସିଂହ ହସ୍ତିକୁ ଆକ୍ରମଣ କଲା ପରେ ଭଗବାନ ଅପପ୍ଲୁତ ରଥରୁ ଧାଇଁକି ଧାଇଁ ଧାଇଁ ଯାଉଛନ୍ତି, ରଥଚକା ଧରିକି, ରଥଚକା ଆଗକୁ ଧରିକି ଯାଉଛନ୍ତି, ଭଗବାନ ରଥରୁ ଅବତରଣ କରିବା ମାତ୍ରେ ଅର୍ଜୁନ ବି ଧାଇଁଛନ୍ତି ଏବଂ ଦଶମ ପଦରେ ଯାଇ ଧରିଛନ୍ତି, ଦଶଟା ପାଦ ନେଲା ପରେ ଅର୍ଜୁନ ଯାଇ ପାଦକୁ ଧରିଥିବେ, ପ୍ରଭୁ ଆପଣ କ'ଣ କରୁଛନ୍ତି, କ'ଣ କରିବା ପାଇଁ ଯାଉଛନ୍ତି, ଏଣେ ଶଙ୍ଖ ବାଜିଗଲା, ଆଉ ଭୀଷ୍ମଦେବ ରଥରୁ ଓହ୍ଲେଇଲା ମାନେ ଏହି ଏହି ପୁଣ୍ଡରୀକାକ୍ଷ, ହେ ପୁଣ୍ଡରୀକାକ୍ଷ ଆସ ଆସ ଆସ, ମୋ ଜୀବନ ଆଜି କୃତାର୍ଥ, ମୋତେ ଦାସ ରୂପରେ ଆପଣ ଆଜି ସ୍ୱୀକାର କରିବେ, ଆସ ମୋତେ ଯଥେଷ୍ଟ ପ୍ରହାର କର। ଭୀଷ୍ମଦେବ ଯେତେବେଳେ ତାଙ୍କର ଏଇଭଳି କଥା କହିଥିଲେ ଭଗବାନ, ଏଇ ତ ନାଟକ କରୁଥିଲେ, ମୁଁ କ'ଣ ସତରେ ଭାବିଲି ନା କ'ଣ ଭୀଷ୍ମକୁ ମାରିବି ନା କ'ଣ, ଭଗବାନ ଶଙ୍ଖ ବାଜିଗଲା, ଭଗବାନ ତାଙ୍କର ଭଗବତ ଆବେଶଟା ଚାଲିଗଲା, ପୁଣି ମନୁଷ୍ୟ ଭାବକୁ ପଳେଇ ଆସିଲେ, ପୁଣି ଅର୍ଜୁନଙ୍କର ସଖା ଭାବକୁ ପଳେଇ ଆସିଲେ, ଭଗବତ ଐଶ୍ୱର୍ଯ୍ୟ ଭାବଟା ଯୋଗମାୟା ତାଙ୍କର ନିର୍ବାପିତ କରିଦେଲେ। କହୁଛନ୍ତି ସେଇଭଳି ପ୍ରଭୁଙ୍କୁ ନିକଟରେ ମୋର ମତି ରହୁ, ଏବଂ ତା ପରବର୍ତ୍ତୀ ଶ୍ଳୋକରେ ଏ ଦୁଇଟି ଶ୍ଳୋକ ଏକା ସାଙ୍ଗରେ ଅଛନ୍ତି। ପ୍ରଭୁ ସେଇ ପ୍ରଭୁଙ୍କ ନିକଟରେ ମନ ମୁକ୍ତି ରହୁ ସବୁ ଅର୍ଜୁନ ସଖା।
ସୀତ ବିଷକହତ ବିଷିନ୍ନ ଦଂଶମ କ୍ଷେଦଜ ପରିପ୍ଲୁତ ଆତ ତାଇନ ମେ ପ୍ରସଭମ ଅବିଶସାରୋ ମତ ବଦାର୍ଥ ସଭବ ତୁମେ ଭଗବାନ ଗତି ମୁକୁନ୍ଦ।
ସେଇ ଭଗବାନ ମୋର ଗତି ହୁଅନ୍ତୁ, ସେଇ ମୁକୁନ୍ଦ ମୋର ଗତି ହୁଅନ୍ତୁ, ଅନ୍ୟ ପାଇଁ ମୁକ୍ତିଦାତା ହୁଅନ୍ତୁ କିନ୍ତୁ ମୋ ପାଇଁ ଗତି ହୁଅନ୍ତୁ। ବିଶ୍ୱନାଥ ଚକ୍ରଧର ଟୀକା ଲେଖିଲେ ସେ ଅନ୍ୟ ପାଇଁ ମୁକ୍ତି ଦିଅନ୍ତୁ କିନ୍ତୁ ମୋ ପାଇଁ ସେ ଗତି ହୁଅନ୍ତୁ। ଦୁଇଟି ଅର୍ଥ କରିଦେଲେ, ଅଲଗା ଅର୍ଥ କରିଦେଲେ ନା କାହିଁକି ଏଠି କହୁଛନ୍ତି ପ୍ରଭୁ ଆପଣ କେତେ କୃପା କରିକି ମୋ ପାଖକୁ ଆସିଛନ୍ତି। ଶୀତ ବିଷକ ହତ ଶୀତ ତୀକ୍ଷ୍ଣ ବିଷକ ହତ ତୀକ୍ଷ୍ଣ ତୀକ୍ଷ୍ଣ ବାଣରେ ବିଷିନ୍ନ ଦଂଶ ମୁଁ ଆପଣଙ୍କର କବଚକୁ ସବୁ ଚୂର୍ଣ୍ଣ ବିଚ୍ଛିନ୍ନ କରିଦେଲି। ଅର୍ଜୁନ ରଥରେ ଆପଣ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଯେତେବେଳେ ଚାହୁଁଥିଲେ ମୁଁ ଭାଙ୍ଗିକି କବଚକୁ ସବୁ ଛାରଖାର କରିଦେଇଥିଲି ଆପଣଙ୍କ କବଚକୁ, ସେ କବଚ ସବୁ ଝୁଲିକି ରହିଥାଏ। ଆଉ କ୍ଷତଜ ପରିପ୍ଲୁତ ଆତତାଇ ନମେ ବିଷ୍ଣୁଦେବ ସରସ୍ୱତୀ ଆସି କହୁଛନ୍ତି ମୁଁ ଗୋଟେ ଆତତାଇ, ମୁଁ ଆପଣଙ୍କର ଏଇ ସଚ୍ଚିଦାନନ୍ଦମୟ ଶରୀରକୁ ମୁଁ ବାଣ ମାରିଛି, ଆପଣଙ୍କୁ ସୁଖ ଦେଇପାରିଥାଏ କିନ୍ତୁ ମୁଁ ଆତତାଇ, ଆପଣଙ୍କ କବଚକୁ ତୀକ୍ଷ୍ଣ ତୀକ୍ଷ୍ଣ ବାଣ ଦ୍ୱାରା ମୁଁ ସବୁ ଦୁସ୍ତ ବିଦୁସ୍ତ କରିଦେଇଥିଲି। ଆଉ ଆପଣଙ୍କର ଶରୀର କିଭଳି ଅବସ୍ଥାରେ ଥିଲା, କ୍ଷତଜ ପରିପ୍ଲୁତ ସବୁ ରକ୍ତ ଦ୍ୱାରା ସ୍ୱେଦ ପରିପ୍ଲୁତମ ବ୍ୟାପ୍ତମ ରୁଧିରେଣ ବ୍ୟାପ୍ତମ ଭଗବାନଙ୍କ ଶରୀର ରକ୍ତ ବାହାରିଥିଲେ କି? ନାଇଁ ନାଇଁ ନାଇଁ, ଦୁଇଟି ଅର୍ଥ ଅଛି। ପ୍ରସଭମ ଅଭିଶସାରୁ ମତ ପଦାର୍ଥମ ପ୍ରସଭମ ବଲାତ ଅର୍ଜୁନ ବାରୟମ ଅପି ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ଜାଣନ୍ତୁ ନା ଭୀଷ୍ମଦେବ ଅତି ଭୟଙ୍କର, ଅର୍ଜୁନ କହୁଛନ୍ତି ଆପଣଙ୍କୁ ବି ସେ ମାରିଦେବେ। ଅର୍ଜୁନ କହୁଛନ୍ତି ଆପଣ ଜାଣନ୍ତୁ ନା ଆପଣ ତ ପ୍ରତିଜ୍ଞାକୁ ତ୍ୟାଗ କରିବେ, ଭୀଷ୍ମଦେବ ଯେତେ ଭୟଙ୍କର ହେଇଛନ୍ତି ଆପଣଙ୍କୁ ସ୍ୱର ଚଲେଇଦେବେ, ଆପଣ କ'ଣ ଭଙ୍ଗା ରଥ ଚକାଟା ଧରି ଯାଉଛନ୍ତି ବା ଆପଣ କ'ଣ ମାରିବେ ତାଙ୍କୁ, ସେ ସ୍ୱର ତାଙ୍କ ପାଖରେ ଅଛି, ତା ଶରୀର କିଭଳି ହେଇଛି ନା କ୍ଷତଜ ପରିପ୍ଲୁତ କାରଣ ରକ୍ତ ନଦୀ ଯାଉଛି। ତ ଏଠି ଟୀକାରେ କହୁଛନ୍ତି ନା ଆତତାଇନ ତୀକ୍ଷ୍ଣେ ବିଶୀର୍ଣ୍ଣ ହତେ ଅତ ବିଶୀର୍ଣ୍ଣ ଦଂଶମ ବିଧ୍ୱସ୍ତ କବଚ କ୍ଷତଜେନ ରୁଧିରେଣ ପରିପ୍ଲୁତ କବଚ ଗୁଡ଼ିକ ସବୁ ଭାଙ୍ଗି ଯାଇଛି, ସେ ଭାଙ୍ଗି ଯାଇଥିବା କବଚରେ କବଚ ଝୁଲିକି ରହିଥିବା ସ୍ୱର୍ଗ ଦେଖାଯାଉଛି, ଶରୀରରେ ରୁଧିର ସବୁ ଲାଗିଛି। ଏ ରୁଧିରଟା କେବେ ଲାଗିଲା ନା ଅପପ୍ଲୁତ ରଥସ୍ତୁ ରଥରୁ ଯେତେବେଳେ ଧାଇଁଛନ୍ତି ତଳକୁ ଧାଇଁଛନ୍ତି ସିଂହ ଭଳି ଯେଉଁ ରକ୍ତ ନଦୀ ଯାଉଛି ରୁଧିର ନଦୀରେ ଯେତେବେଳେ ପଡ଼ିଛନ୍ତି ସେ ରୁଧିର ନଦୀର ଯାହା କହନ୍ତି ପାଦ ଦେଲା ପରେ ଯେଉଁ ଛିଟକା ଗୁଡ଼ିକ ଆସିଛି ସେ ଭଗବାନଙ୍କ ଶରୀରରେ ଲାଗିଛି। ଭଗବାନଙ୍କ ଶରୀରରେ ରକ୍ତ ମାଂସ ମଳ କଫ ପିତ ଏଗୁଡ଼ା କ'ଣ ବାତ ପିତ ଏଗୁଡ଼ା ଅଛି ନା କ'ଣ ଭଗବାନ ସୂଚନାନ୍ଦମୟ ଶରୀର। କିନ୍ତୁ ଯେତେବେଳେ ଟୀକା କରୁଛନ୍ତି ଚକ୍ରତୀ ବାଦ ସେ କହୁଛନ୍ତି ନା ଭଗବାନଙ୍କ ଶରୀରରେ ଏସବୁ ଜିନିଷ ନାହିଁ, ସେ ପରମାତ୍ମା। କିନ୍ତୁ ଭୀଷ୍ମଦେବଙ୍କର କ୍ଷତ୍ରିୟ ଯଦି କ୍ଷତ୍ରିୟ ଦେହରୁ ଯଦି ରକ୍ତ ନ ବାହାରିଲା ତାହେଲେ ସିଏ ରସ ଆସ୍ୱାଦନ କରିପାରିବେ, ଭଗବାନ ତ ବୀରରସରେ ଅଛନ୍ତି ବୀରରସ ଆସ୍ୱାଦନ କରୁଛନ୍ତି, ତେଣୁ ଭୀଷ୍ମଦେବଙ୍କୁ ଦେଖାଉଛନ୍ତି ତାଙ୍କର ବଡ଼ିଟା ଯଦି ଟ୍ରାନ୍ସଜେଣ୍ଡାଲ ହେଲା ପ୍ରଭୁପା ତାଙ୍କ ଭାବାର୍ଥରେ ଲେଖିଛନ୍ତି, ଭଗବାନଙ୍କ ବଡ଼ି ତ ମେଟେରିଆଲ ନୁହେଁ ଟ୍ରାନ୍ସଜେଣ୍ଡାଲ ବଡ଼ି, ଦିବ୍ୟ ଶରୀରରେ ଯଦି କ୍ଷତ ଯେଉଁଟା ହବ ସେଇଟା କ'ଣ ହବ, ଦିବ୍ୟ ହେବ କି ନାହିଁ? ଦିବ୍ୟ ଶରୀରର କ୍ଷତ ଯେଟା ବି ଦିବ୍ୟ, ତେଣୁ ଯୋଗମାୟା କ'ଣ କରୁଛି ଦେଖାଉଛି ଭଗବାନଙ୍କ ଶରୀର ସତେ ଯେବେଳେ ରୁଧିର ହେଇଯାଇଛି କ୍ଷତଜ ହେଇଯାଇଛି କବଚ ସବୁ ଭାଙ୍ଗି ଯାଇଛି। କ୍ଷତଜ ପରିପ୍ଲୁତ ଆତତାଇ ନମେ ପ୍ରସଭମ ଅଭିଶସାର ଅର୍ଜୁନ ଅଟକାଉଛନ୍ତି କିନ୍ତୁ ତାଙ୍କୁ ନ ମାନିକି ଧାଇଁ ଧାଇଁକି ଆସୁଛନ୍ତି, ମତ ପଦାର୍ଥ ମୋତେ ବୋଧ କରିବା ପାଇଁ ଯିଏ ଆସୁଥିଲେ ଯେଉଁ ପ୍ରଭୁ ସଭବ ତୁମେ ଭଗବାନ ଗତି ମୁକୁନ୍ଦ ସେଇ ମୁକୁନ୍ଦ ମୋର ଗତି ହୁଅନ୍ତୁ, ମୋତେ ଯିଏ ମାରିବା ପାଇଁ ଆସୁଥିଲେ ଅର୍ଜୁନ ତାଙ୍କୁ ଅଟକାଉଥିଲେ କ୍ଷତଜ ପରିପ୍ଲୁତ କବଚ ସବୁ ଧ୍ୱସ୍ତ ବିଧ୍ୱସ୍ତ ହେଇଯାଇଛି ସେଇ ପ୍ରଭୁ ମୋର ଗତି ହୁଅନ୍ତୁ। ଏଇଠି କିନ୍ତୁ ଗୋଟିଏ ଅଳିଆ ଟୀକା ଦେଲେ କହୁଛନ୍ତି ଚକ୍ରବାଦ ସେ ଅଲଗା କଥା କହୁଛନ୍ତି, ଭଗବାନ ଚିନ୍ତା କଲେ ଅର୍ଜୁନକୁ ତ କେହି ଜୟ କରିପାରିବେନି କିନ୍ତୁ ଭୀଷ୍ମ କ'ଣ ମନସ୍ଥ କରିଛନ୍ତି, ଭୀଷ୍ମ ମନସ୍ଥ କରିଛନ୍ତି ଭୀଷ୍ମ ଚାହୁଁଥିଲେ ଯେଭଳି ଦହିଟାକୁ ଦହିଟା ଖଟା ନା ମିଠା ଖଟା କିନ୍ତୁ ତା ଭିତରେ ଲବଣୀ ଅଛି କି ନାହିଁ, ଦହି ଭିତରେ ଲବଣୀଟା ଅଛି ଲବଣୀ ଖଟା ନୁହେଁ। ଭଗବାନ ଅର୍ଜୁନ ପକ୍ଷରେ ସିନା ଅଛନ୍ତି, ଯୁଦ୍ଧ କରୁଛନ୍ତି, କିନ୍ତୁ ଭଗବାନଙ୍କ ଭିତରେ ଯେଉଁ ଭକ୍ତ ବାତ୍ସଲ୍ୟତା ଅଛି ଏଇଟାକୁ ମୁଁ ପ୍ରକଟ କରେ। ଶପଥ ଭାଙ୍ଗି ମାନେ କ'ଣ, ଭଗବାନ ଭକ୍ତକୁ କେତେ ଭଲ ପାଆନ୍ତି ଏଇଟାକୁ ମୁଁ ପ୍ରକଟ କରେ ଦେଖାଛି। ଅର୍ଜୁନକୁ କେତେ ଭଲ ପାଆନ୍ତି ଆଉ ମୋତେ କେତେ ଭଲ ପାଆନ୍ତି, ଏ ଦୁଇଟା ଆଜି ପ୍ରକଟ କରେ। ଏଇ ମାନସରେ ଯାଇଛନ୍ତି ତ ନବମ ଦିନରେ ଭଗବାନଙ୍କର ଶପଥକୁ ଭାଙ୍ଗିବା ପାଇଁ, ଏଠି ସେଇ କଥା କହୁଛନ୍ତି। ବିଷ୍ଣୁଚକ୍ର ବହୁତ ବଡ଼ ଟୀକା ଲେଖିଛନ୍ତି, ଅତ୍ର କୃଷ୍ଣେନ ସ୍ୱଭକ୍ତ ବାତ୍ସଲ୍ୟ ଗୁଣସ୍ୟ ଦୁସ୍ତେ ଚେତା। କୃଷ୍ଣ ତାଙ୍କର ଭକ୍ତ ବାତ୍ସଲ୍ୟ ଗୁଣକୁ ତା କେବେ ଛାଡ଼ିପାରିବେନି, ବିଷ୍ଣୁଦେବ ଚିନ୍ତା କରୁଛନ୍ତି, ଭକ୍ତ ବାତ୍ସଲ୍ୟ ଗୁଣକୁ ତ ଛାଡ଼ିପାରିବେନି। ଅର୍ଜୁନ ଯୁଦ୍ଧେ ଅସାମର୍ଥ୍ୟ ସତୀ ସ୍ୱ ପ୍ରତିଜ୍ଞା ତ୍ୟକ୍ତମ ସ୍ୱୟଂ ଏବ ଅର୍ଜୁନସ୍ୟ ରକ୍ଷାର୍ଥମ ଶସ୍ତ୍ରଣ ଜୁଷ୍ୟତି। ଏବ ମୁଁ ଯଦି ଅର୍ଜୁନଙ୍କ ଉପରେ ସ୍ୱର ନିକ୍ଷେପ କରେ, ଅର୍ଜୁନଙ୍କୁ ଅସହାୟ କରିଦିଏ, ତାହେଲେ ତାଙ୍କର ଭକ୍ତ ବାତ୍ସଲ୍ୟ ଗୁଣକୁ ସେ କେବେ ତ୍ୟାଗ କରିପାରିବେନି। ତେଣୁ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ସେ ନିଶ୍ଚିତ ଭାବରେ ଅସ୍ତ୍ର ଧରିବେ। ତେଣୁ ସିଏ ଅସ୍ତ୍ର ଧରିଲା ମାନେ କ'ଣ ହବ ନା, ସ୍ୱପ୍ରତିଜ୍ଞା ଭଙ୍ଗେ ନ, ଅସ୍ତ୍ରଟା ଧରିଦେଲା ମାନେ ପ୍ରତିଜ୍ଞା ଭଙ୍ଗ ହେଇଗଲା। ଅର୍ଜୁନ ଏ ନା ସ୍ୱପ୍ରେମ ସ୍ୱପ୍ରେମ ନ ତୁମ ଦର୍ଶୟିତ୍ୱା, ମୁଁ ଯେଉଁ ଅର୍ଜୁନକୁ ଭଲ ପାଏ ଭଗବାନ ସେ ଅର୍ଜୁନକୁ କେତେ ଭଲ ପାଉଛନ୍ତି ଲୋକମାନଙ୍କୁ ଦେଖେଇବେ। ମୁଁ ଅର୍ଜୁନକୁ ସର ମାରିବି କିନ୍ତୁ ଭଗବାନ ଅର୍ଜୁନକୁ କେତେ ଭଲ ପାଆନ୍ତି, ମୋ ଅପେକ୍ଷା ଯେ ଅଧିକ ଭଲ ପାଆନ୍ତି, ଏଟା ସବୁ ଲୋକ ଜାଣନ୍ତି। ତେଣୁ ଅର୍ଜୁନଙ୍କ ପ୍ରତି ଭଗବାନଙ୍କର ସ୍ନେହଟାକୁ ପ୍ରକଟ କରେଇବି, ଏବଂ ଦ୍ୱିତୀୟରେ ଭଗବାନ ବି ମୁଁ ଯେତେବେଳେ ଅର୍ଜୁନଙ୍କର ପ୍ରତି ତାଙ୍କର ସ୍ନେହଟାକୁ ପ୍ରକଟ କରେଇଦେବି, ସିଏ ମୋ ପ୍ରତି କ'ଣ ପ୍ରକଟ କରିବେ, ଭଗବାନ ହିଁ ପ୍ରକଟ କରେ, ଦେଖ ମୁଁ ଭୀଷ୍ମ କେତେ ଭଲ ପାଉଛି, ତାଙ୍କ ପାଇଁ ମୁଁ ଶପଥ ମାନିବି। ତେଣୁ ଭଗବାନ ତ ଚିନ୍ତା କଲେ ମୁଁ ଅର୍ଜୁନ ବିଷ୍ମତର ଚିନ୍ତା କଲେ ଅର୍ଜୁନକୁ ମୁଁ ଅସହାୟ କରିଦେଲେ ଭଗବାନ ଅସ୍ତ୍ର ଧରିବେ। ଭଗବାନ କହିଲେ ସିଏ ଯଦି ଏଇ କଥା ମାନସରେ ଚିନ୍ତା କରୁଛି, ବର୍ତ୍ତମାନ ଅର୍ଜୁନଙ୍କୁ ଭଗବାନ ରଥରେ ଚିନ୍ତା ମାନେ ଅର୍ଜୁନ ତ କେବେ ହେଲେ ଅସହାୟ ହେଇପାରିବେନି, ଭଗବାନ ଚିନ୍ତା କଲେ ବର୍ତ୍ତମାନ ଅର୍ଜୁନ ଟିକେ ଅସହାୟ ହଉ, ଟିକେ ଝାଳ ପୁଛୁ, ଭଗବାନ ଇଚ୍ଛା କଲା ପରେ ଏଇଟା ଏଇଭଳି ବୁଦ୍ଧି ଆସିଛି ନା, ମାନେ ଭଗବାନଙ୍କ ରଥରେ ଯଦି ଅର୍ଜୁନ କେବେ ରାସ୍ତା କରିବ କି କରିପାରିବେନି, ଭଗବାନ ଜାଣିସାରିଲେ ଭୀଷ୍ମଦେବ ଏଇ ମାନସରେ ଆଜି ଆସିଛନ୍ତି ନା, ତେଣୁ ଅର୍ଜୁନ ବର୍ତ୍ତମାନ ଟିକେ ଅସହାୟ ହେଇଯିବ। ଅର୍ଜୁନ ଅସହାୟ ହେଇଗଲେ ମୁଁ ବର୍ତ୍ତମାନ ସିଏ ଯେଉଁ ତାଙ୍କ ଅନ୍ତର ଯେଉଁ ହାବଟା ଅଛି, ମୋର ଅର୍ଜୁନଙ୍କ ପ୍ରତି କେତେ ସ୍ନେହ ଲୋକ ଦେଖିବେ, ଆଉ ମୁଁ ଶପଥ ଭାଙ୍ଗିବା ଦ୍ୱାରା ମୁଁ ଭୀଷ୍ମ କେତେ ବଡ଼ କରୁଛି, ସିଏ ସତ୍ୟବ୍ରତ ମୁଁ ବି ସତ୍ୟବ୍ରତ, ଭୀଷ୍ମଦେବଙ୍କର ଗୋଟେ ନାମ ସତ୍ୟବ୍ରତ ନୁହେଁ, ଆଉ କୃଷ୍ଣଙ୍କର ନାମ ଗୋଟେ ସତ୍ୟବ୍ରତ, ସତ୍ୟବ୍ରତମ ସତ୍ୟ ପରମତି ସତ୍ୟମ, ଏ ଦେବ ଗର୍ଭସ୍ତୁତିରେ ପ୍ରଥମ ଭଗବାନଙ୍କର ଗୋଟେ ନାମ ସତ୍ୟବ୍ରତ, ସିଏ ଯାହା ବ୍ରତ କରିଥିବେ ସେଟାକୁ ସତ୍ୟ କରିବ, ହେଲେ ସିଏ ବି ସତ୍ୟବ୍ରତ ମୁଁ ବି ସତ୍ୟବ୍ରତ, ମୁଁ ଭଗବାନ ସତ୍ୟବ୍ରତ ସିଏ ଭକ୍ତ ସତ୍ୟବ୍ରତ, କିନ୍ତୁ ଭଗବାନ ସତ୍ୟବ୍ରତଙ୍କ ବ୍ରତ ରହିବନି, ଭକ୍ତ ସତ୍ୟବ୍ରତଙ୍କର ବ୍ରତ ରହିବ। ତେଣୁ ଭୀଷ୍ମଦେବଙ୍କର ମାନସକୁ ମୁଁ ପୂର୍ଣ୍ଣ କରିବି, ସେଥିପାଇଁ ଅର୍ଜୁନ ଅସହାୟ ହେଇଗଲେ ବାଣ ମାରିଛନ୍ତି, ରଥଚକା ଧରି ଧାଇଁଛନ୍ତି ଆଉ। ପ୍ରସଭମ ଅବିଶ୍ୱାସାର ମଦ ପଦାର୍ଥ, ଏଠି କହୁଛନ୍ତି ମମ ସୀତେଇ ବିଶିକେ ହତ ସ୍ୱସ୍ତମ ସରମ୍ୟମ ସୁଖବର୍ଦ୍ଧନାର୍ଥ ତଦପି ମୟା ହନ୍ୟତେ ସ୍ମ ଏବ ଇତି ଭାବ। ଆଚ୍ଛା, ଭଗବାନ ଯେତେବେଳେ ରଥ ଚକା ଧରିକି ଆସିଥିଲେ ଭଗବାନ ସୁଖ ହେଇଥିବ କି ନାହିଁ, ଭଗବାନ ଅତି ସୁଖରେ ଆସିଛନ୍ତି, କିନ୍ତୁ ଗଲା ସମୟରେ ଭଗବତ ଆବେ ସେ ଯାଇଛନ୍ତି, କିନ୍ତୁ ମାନସରେ ତାଙ୍କର ସୁଖ ଭାବ ଅଛି, ବର୍ତ୍ତମାନ ଭୀଷ୍ମଙ୍କୁ ମୁଁ ସୁଖ ଦେବି। ଆଚ୍ଛା, ଭଗବାନ ଯେତେବେଳେ ମଣିଷ ଭାବନାଟାକୁ ଭୁଲି ଯାଇଛନ୍ତି, ଭଗବତ ଐଶ୍ୱର୍ଯ୍ୟରେ ଭଗବତ ଭାବରେ ଯାଇଛନ୍ତି, ଭୀଷ୍ମଦେବଙ୍କୁ ଦେଖିକି ଭୟ ଲାଗିଥିବ କି ନାହିଁ, ଧରଣୀ ମାତା ଯେତେବେଳେ କମ୍ପମାନ ହେଲେଣି, କୁରୁକ୍ଷେତ୍ର ଭୂମି ଯେତେବେଳେ କମ୍ପମାନ ହେଉଛି, ଭୀଷ୍ମଦେବଙ୍କୁ ଭୟ ଲାଗିଥିବ କି ନାହିଁ, ଲାଗିଥିବ ନା, ଭୀଷ୍ମଦେବ କହୁଛନ୍ତି ନାଇଁ ନାଇଁ ନାଇଁ। ପ୍ରସଭମ ଅଭିଶସାର, ମୋତେ କେମିତି ଲାଗିଲା, ଅଭିଶସାର ଚକ୍ରଜ ଅର୍ଥ କରିଛନ୍ତି ପ୍ରସଭମ, ପ୍ରସଭମ ଶବ୍ଦ ଅର୍ଥ କରୁଛନ୍ତି ବଲାତ୍ ବାରୟନ୍ତମ ଅର୍ଜୁନା ତପି, ଅର୍ଜୁନ ଦଶମ ପଦରେ ଯାଇ ବାରଣ କରୁଛନ୍ତି, ପ୍ରଭୁ ଆପଣ ଯାଆନ୍ତୁ ନା, ଭୀଷ୍ମଦେବ ଅତି ଭୟଙ୍କର, ଆପଣ ଶପଥ ତ୍ୟାଗ କଲେ ବର୍ତ୍ତମାନ ଭୀଷ୍ମଦେବ ଆପଣଙ୍କୁ ମାରିଦେବ, ଆପଣ ଯାଆନ୍ତୁ ନା, ଆପଣ ଭୀଷ୍ମଦେବଙ୍କ ଦ୍ୱାରା ମୃତ୍ୟୁବରଣ ହେବେ, ଏମିତି କହୁଛନ୍ତି। ବଲାତ୍ ବାର ଦେବୀ, ଭଗବାନ କ'ଣ କହୁଛନ୍ତି, ଅଦ୍ୟ ସ୍ୱହସ୍ତେ ନେବ ଭୀଷ୍ମମ ବଧିଷ୍ୟାମି, ମୁଁ ଆଜି ଏଇ ହାତରେ ଭୀଷ୍ମକୁ ମାରିବି। ଅର୍ଜୁନ କହିଲେ ଆପଣ ଯାଆନ୍ତୁ ନା, ଭଗବାନ ନା ନା, ଅଦ୍ୟ ସ୍ୱହସ୍ତ ନେବ ଭୀଷ୍ମ ବଧିଷ୍ୟାମି, ଏମିତି କହିକି ଧାଉଛନ୍ତି ପ୍ରସଭା। ଭୀଷ୍ମଦେବଙ୍କୁ ଭଗବାନ ପଚାରୁଛନ୍ତି, ଆଚ୍ଛା ମୁଁ ଯେତେବେଳେ ଏ ରୂପରେ ଯାଉଥିଲି ତୁମକୁ ଭୟ ଲାଗିଥିବ ନିଶ୍ଚିତ? ମୋତେ ବିଲକୁଲ ଭୟ ଲାଗିଲାନି, ଅବିଶ୍ୱାସର ମୋତେ କେମିତି ଲାଗିଲା? ବିଶ୍ୱନାଥ ଚକ୍ର ଠାକୁର ବଡ଼ ରସିକ ତ, ସିଏ ଅର୍ଥ କରିଛନ୍ତି ଅବିଶ୍ୱାସର ଅର୍ଥ, ଅବିଶ୍ୱାସର ଇତି ଅତ୍ର ଅଭିଶବ୍ଦେନ ଅଭିସରନ୍ତ ନାୟିକାବ ଲୌକିକାବତ୍ୟା ନାୟିକାୟା ଇଦ ତଦାନୀ ମମ ସୁଖମ ଅପାରମି ଏବ ଇତି ଅଭୂତ। ନାୟକ ଯେ ଅଭିସାର ଲକ୍ଷଣ ସବୁ ଉଜ୍ଜଳ ନୀଳମଣିର ଅଛି, ବସ୍ତ୍ରଭୂଷଣ ପିନ୍ଧି ଯେ ଯେଉଁ ନାୟିକା ନାୟକକୁ ଅପେକ୍ଷା କରି ରହିଛନ୍ତି, ବସ୍ତ୍ରଭୂଷଣ ପିନ୍ଧିକି ଅପେକ୍ଷା କରି ରହିଥିବେ ମୋ ନାୟକ ଆସିବେ, ସେ ଯେଭଳି ଅପେକ୍ଷା କରି ରହିଥିବ ଆଉ ନାୟକ ଆସୁଥିବ ସେଟା ଦେଖିକି ଯେଭଳି ଖୁସି ହୁଏ, ଏଠି ଅଭିଶସାର ଶବ୍ଦ ଅର୍ଥକୁ ସେ ଅଭିଶବ୍ଦର ବ୍ୟାଖ୍ୟା କରୁଛନ୍ତି। ମୋତେ ବହୁତ ସୁଖ ହେଲା, ମୁଁ ତ ନାୟିକା, ମୋ ଅଭିସାରିକା ନାୟିକା ଭଳି ବସିଥିଲି ରଥରେ, ଆଉ ଭଗବାନ ରଥ ଚକଧାରୀ ଯେତେବେଳେ ଆସୁଥିଲେ ମୋତେ ଲାଗୁଥିଲା ଅଭିସ୍ରାନ୍ତ ନାୟକ ଅବଲୌକିକା ନାୟିକା, ମୋତେ ସେଇଭଳି ଲାଗୁଥିଲା, ମୋତେ ବଡ଼ ସୁଖ ଲାଗୁଥିଲା ରଥ ଚକାଧରି ଯେତେବେଳେ ଧାଇଁ ଧାଇଁ ଆସୁଥିଲେ ମୁଁ ଅଭିସାରିକା ନାୟିକା ଭଳି ବସିଥିଲି ଆଉ ସିଏ ଅଭିସାରକ ନାୟକ ଭଳି ଆସୁଥିଲେ। ତାଙ୍କ ନାୟିକା ନାୟକକୁ ଦେଖି ଯେତେ ଆନନ୍ଦ ପାଏ, ଭୀଷ୍ମଦେବ ରଥକୁ ରଥ ଚକାକୁ ଧରି ଭଗବାନଙ୍କୁ ମାରିବା ପାଇଁ ଧାଇଁ ଧାଇଁ ଯାଉଥିବା ସମୟରେ ସେ ଦୃଶ୍ୟକୁ ଦେଖି ଭୀଷ୍ମଦେବ କହିଲେ, ଭଗବାନ ଧାଉଥିବା ସମୟରେ ଭୀଷ୍ମଦେବ କହିଲେ ମୋତେ ଅପାର ଆନନ୍ଦ ହେଉଥିଲା, ମୋତେ ଅପାର ଆନନ୍ଦ ହେଉଥିଲା, ମୁଁ ଆଦୌ ଦୁଃଖିତ ହେଉନଥିଲି। ଆଉ ସେଇ ପ୍ରଭୁ ପ୍ରସବମ ଅବିଶ୍ୱାସର ମତ ପଦାର୍ଥ ମୋତେ ଯିଏ ମାରିବା ପାଇଁ ଧାଇଁଥିଲେ ସେଇ ପ୍ରଭୁ ବର୍ତ୍ତମାନ ଚରଣ ତଳେ ଠିଆ ହୋଇଛନ୍ତି, ତାଙ୍କରି ପାଖରେ ଠିଆ ହୋଇଛନ୍ତି। ପାଣ୍ଡବମାନେ ଶୁଣୁଛନ୍ତି, ମୁନି ଋଷିମାନେ ଶୁଣୁଛନ୍ତି, କିନ୍ତୁ ସିଏ କହୁନାହାନ୍ତି ଆପଣ ମୋର ଗତି ହୁଅନ୍ତି, ମୋତେ ଯିଏ ମାରିବା ପାଇଁ ଯେଉଁ ପ୍ରଭୁ ଯାଇଥିଲେ ସେଇ ପ୍ରଭୁ ମୋର ଗତି ହୁଅନ୍ତୁ, ସେଇ ପ୍ରଭୁ ମୋର ଗତି ହୁଅନ୍ତୁ। ଏଠି କହୁଛନ୍ତି ସ୍ୱଭାବତୁ ମେ ଗତି ମୁକୁନ୍ଦ, ଏଠି ଚକ୍ରପାତ କରୁଛନ୍ତି ନ ଅନ୍ୟେଷାମ ମୁକୁନ୍ଦ ମୁକ୍ତିପ୍ରଦ ଅପି ମମତୁ ଗତି, ସିଏ ଅନ୍ୟମାନଙ୍କ ପାଇଁ ମୁକ୍ତି ପ୍ରଦାନକାରୀ ହେଲେ ସୁଦ୍ଧା ମୋ ପାଇଁ ସିଏ ଗତି ହୁଅନ୍ତୁ। ସ୍ତୟାସ୍ତୁତମ ତୁଇନେବ ପ୍ରାପ୍ତମ ଭବତୀତି ହେ କୃଷ୍ଣ, ସେ କହୁଛନ୍ତି ପ୍ରଭୁ ମୋର ତ ଶେଷ ସମୟ, ହେ କୃଷ୍ଣ ମୁଁ ଆପଣଙ୍କୁ ଏହି ସ୍ତୁତି କରୁଛି, ତ୍ୱାମ ଅହମ୍ ଏତତ୍ ପ୍ରାର୍ଥୟତି ଇତି ଭାବ, ମୋର ଭାବନାଟାକୁ ମୋର ପ୍ରାର୍ଥନାଟାକୁ ପୂର୍ଣ୍ଣ କରନ୍ତୁ, ମୋର ଆପଣ କେବଳ ଗତି ହୁଅନ୍ତୁ, ଏଭଳି ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା କରି ଆସନ୍ତାକାଲି ଠାରୁ ଆମେ ଶୁଣିବା, ଆଉ ଅଳ୍ପ ଶ୍ଳୋକ ରହିଲେ କିନ୍ତୁ ଆସନ୍ତାକାଲି ପ୍ରଥମ ଆଉ ଦୁଇଟି ଶ୍ଳୋକ ହେଉଛି ସବୁଠୁ ପ୍ରିୟ ଶ୍ଳୋକ, ବହୁତ ସୁନ୍ଦର ଶ୍ଳୋକ, ପ୍ରଥମରୁ କାଲି ଆରମ୍ଭ ହେବେ। ବିଜୟ ରଥ କୁଟୁମ୍ବ ଆତ ତତ୍ର, ଭଗବାନ ଭଗବାନଙ୍କର କୁଟୁମ୍ବ କିଏ ଥିଲେ? ଇଏ ଟିକା ସ୍ୱୟଂବାଜା ଲେଖିଛନ୍ତି, ଭଗବାନଙ୍କର କୁଟୁମ୍ବ କେହି ନଥିଲେ ମହାଭାରତ ଯୁଦ୍ଧରେ, ସମସ୍ତେ କୁଟୁମ୍ବ ପାଇଁ ବ୍ୟାକୁଳ ହୁଅନ୍ତି। ଭଗବାନଙ୍କର ବିଜୟ ରଥ କୁଟୁମ୍ବ ଭାଗବତରେ ସବୁଠୁ ଅତି ପ୍ରିୟ ଶ୍ଳୋକ, ବିଜୟ ରଥ ହେଉଛି କୁଟୁମ୍ବ, ଭଗବାନ ଅର୍ଜୁନଙ୍କ ରଥକୁ କୁଟୁମ୍ବ କରିଥିଲେ, ସେ ଜାଣିନଥିଲେ ମୋର ଦ୍ୱାରକାରେ କିଏ ଅଛନ୍ତି ବୋଲି, 18 ଦିନ ପାଇଁ କୁଟୁମ୍ବ ହୋଇଥିଲେ ଅର୍ଜୁନଙ୍କର ରଥ, ଅର୍ଜୁନ ଅର୍ଜୁନଙ୍କର ରଥ, ଅର୍ଜୁନଙ୍କର ଅଶ୍ୱ ତାଙ୍କର କୁଟୁମ୍ବ ଥିଲା। କାଲି ଶୁଣିବେ କୁଟୁମ୍ବ ଶବ୍ଦକୁ ବ୍ୟାଖ୍ୟା କରିଛନ୍ତି ସ୍ୱାମୀବାଦ, ସବୁ ଅନ୍ୟାୟ କରି ମହାଭାରତ ଯୁଦ୍ଧରେ ସବୁ ସୈନିକମାନେ ଚିଡ଼ି ଯାଉଥିଲେ, ରଥୀମାନେ ଅତିରଥୀମାନେ ଚିଡ଼ି ଯାଉଥିଲେ, କାରଣ କୃଷ୍ଣ ସବୁ ଅନ୍ୟାୟ କରି ଅର୍ଜୁନକୁ ଜୟ କରିଦେଉଥିଲେ, ଯେକୌଣସି କୌଶଳ ତା ଜୟ କରିଦେଉଥିଲେ, କେତେ ନିୟମ ବି ଭାଙ୍ଗି ଦେଇଛନ୍ତି। ଆଚ୍ଛା ଦୋଷ ଲାଗିବ ନା କୁଟୁମ୍ବ, କୁଟୁମ୍ବକୁ ପୋଷିବା ପାଇଁ ଯେମିତି ଲୋକ ପାପ କରିଦେଲେ ବି କୁଟୁମ୍ବ କିଏସ୍, କାଲି ଶୁଣିବେ ଭଗବାନ ଅର୍ଜୁନର ରଥକୁ କୁଟୁମ୍ବ କରିଥିଲେ, ଅର୍ଜୁନକୁ କୁଟୁମ୍ବ କରିଥିଲେ, ଆଉ ଅର୍ଜୁନର ଅଶ୍ୱକୁ କୁଟୁମ୍ବ କରିଥିଲେ। ସେ କହିବ ଅର୍ଜୁନର ରଥକୁ ଯିଏ କୁଟୁମ୍ବ କରିଥିଲେ ସେଇ କୃଷ୍ଣଙ୍କ ଚରଣରେ ମୋର ମୁକ୍ତି ରହୁ, ପୁଣି କାଲି ସେ ପ୍ରାର୍ଥନା କରିବେ। ଆଉ କାଲି ହିଁ ଆଉ ତିନି ଚାରୋଟି ସ୍ତୁତି ରହିଲେ କାଲି କଥାକୁ ସଂକ୍ଷେପରେ ବ୍ୟାଖ୍ୟା କରି, ଆଉ ଭାଗବତର ପ୍ରସିଦ୍ଧ ଶ୍ଳୋକ ଅଛନ୍ତି ଲଳିତ ଗତି ବିଳାସ ବଲ୍ଲଭ ହାସ୍ୟମ, ଏ ସବୁଠୁ ଭୀଷ୍ମଦେବଙ୍କର ପ୍ରଣୟ ଶ୍ଳୋକ ପ୍ରଣୟ ସ୍ତୁତି, ମୁଁ ଯେ ପାଇବି ଏଥିରେ କ'ଣ ସନ୍ଦେହ ଅଛି କୁହନ୍ତୁ? ମୁଁ ନିଶ୍ଚିତ କୃଷ୍ଣଙ୍କୁ ପାଇବି, ନିଶ୍ଚିତ ପ୍ରଭୁଙ୍କର ଏ ଯୁଦ୍ଧ ଆବେଶର ଯେଉଁ ରୂପ ଅଛି ମୁଁ ପୁଣି ସେ ଯୁଦ୍ଧଳୀଳାରେ ପ୍ରବେଶ କରିବି, ପ୍ରମାଣ କାଲି ଦେବେ। ମୁଁ ମଝି ମଝିକା ଭକ୍ତ, ମୁଁ ମଝି ମଝିକା ଭକ୍ତ, ଗୋପୀମାନେ ବଡ଼ ଭକ୍ତ, ଅସୁରମାନେ ଯେଉଁମାନେ କୃଷ୍ଣଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ସେମାନେ ସାନ ଭକ୍ତ, ବଡ଼ ଭକ୍ତମାନେ ସେମାନେ କୃଷ୍ଣଙ୍କୁ ପାଇଗଲେ, ଗୋପୀମାନେ କୃଷ୍ଣଙ୍କୁ ପାଇଲେ, ଆଉ ଇଏ ଅସୁରମାନେ ସେମାନେ ମୁକ୍ତି ପାଇଗଲେ। ମୁଁ ମଝି ମଝିକା ଭକ୍ତ, ମୁଁ କେମିତି ନ ପାଇବି? ମୁଁ ନିଶ୍ଚିତ ପାଇବି, ସେ ଖାଲି ପ୍ରମାଣ କରିକି ଦେଖେଇଦେବି। ମୁଁ ନିଶ୍ଚିତ ଯେଉଁ ରୂପକୁ ଚିନ୍ତା କରୁଛି ସେଇ ରୂପକୁ ପ୍ରାପ୍ତ ହେବି, ସେଇ କୃଷ୍ଣଙ୍କ ନିକଟକୁ ଯିବି, ତାଙ୍କ ସହିତ ପୁଣି ଯୁଦ୍ଧ କରିବି। ଏଇଭଳି କାଳେ ସ୍ତୁତି କରି କରି ଶରୀର ତ୍ୟାଗ କରିଦେବେ, ସେଥିରେ ଶରୀର ତ୍ୟାଗ କରିବେ। ପକ୍ଷୀମାନେ ସନ୍ଧ୍ୟା ହୋଇଗଲା ପରେ ଭାଗବତରେ ବର୍ଣ୍ଣନା କରୁଛନ୍ତି ସୁତ ଗୋସ୍ୱାମୀ, ପକ୍ଷୀମାନେ ନେଡ଼କୁ ଫେରିଲା ବେଳେ ଯେଭଳି ଶାନ୍ତ ଅବସ୍ଥାରେ ଫେରନ୍ତି, ସବୁ ମୁନି ଋଷି ଭଗବାନ ଶ୍ରୀକୃଷ୍ଣ ସମସ୍ତେ ଶାନ୍ତ ହେଇଯିବେ। କି ସ୍ତୁତି, ଯାହା ଯୁକ୍ତି କରି କୃଷ୍ଣଙ୍କ ଆଗରେ କହିଲେ, ପ୍ରଭୁ ମୁଁ ବର୍ତ୍ତମାନ ପ୍ରବେଶ କରୁଛି ଆପଣଙ୍କ ଲୀଳାକୁ କହିକି ପ୍ରଭୁଙ୍କ ମୁଖମଣ୍ଡଳକୁ ଚାହିଁ ସାଙ୍ଗେ ସ୍ୱର ତ୍ୟାଗ କଲେ। କାଲି ଯାଉ ଅବଶିଷ୍ଟ ସ୍ତୁତି ରହିଲେ କାଲି ଶୁଣିବା, କିନ୍ତୁ କାଲି ସମସ୍ତେ ମୋର ଅନୁରୋଧ ଆପଣ ପ୍ରଥମ ଶ୍ଳୋକରେ ଆସିବା ପାଇଁ ଚେଷ୍ଟା କରିବେ, କାରଣ ଏ ପ୍ରଥମ ଶ୍ଳୋକ ବହୁତ ଗୁରୁତ୍ୱ। ବିଜୟ ରଥ କୁଟୁମ୍ବେ ଆପକାତ୍ର, କିଭଳି କୁଟୁମ୍ବ ରଥକୁ ସେ କୁଟୁମ୍ବ କରିଛନ୍ତି ତାର ଅର୍ଥ ବ୍ୟାଖ୍ୟା କରିଛନ୍ତି ସ୍ୱାମୀପାଦ, ବହୁତ ସୁନ୍ଦର ଭାବରେ ଚକ୍ରପତି ବ୍ୟାଖ୍ୟା କରିଛନ୍ତି। ଆଉ କାଲି ଅଡ଼ି ବସିବେ କୃଷ୍ଣଙ୍କ ସାଙ୍ଗରେ, ମୋର ନିଶ୍ଚିତ ଉଦ୍ଧାର ହେବ, ମୁଁ ମୁମୂର୍ଷୁ, ଭଗବାନ ତାଙ୍କୁ ଯୁକ୍ତି କରିବେ, ତୁମେ ଏତେ ସ୍ତୁତି କଲଣି ଯେ ମୁଁ ଏଠି ଠିଆ ହେଇଛି, ମୋତେ ପ୍ରାର୍ଥନା କରୁନ, ମୋର ସେଇ ରୂପ ଚାହୁଁଛ, ତୁମେ ସେଇ ରୂପ ପାଇବ ବୋଲି କିଛି ପ୍ରମାଣ ଦେଇପାରିବ ମୋତେ? କ'ଣ ତୁମର ପ୍ରମାଣ? ମୋର ସେଇ ରୂପକୁ, ସେଇ ଅର୍ଜୁନ ରଥରେ ମୁଁ ବସିଥିବି, ମୋ ସାଙ୍ଗରେ ଯୁଦ୍ଧ କରୁଥିବ, ତୁମେ ସେଇ ଲୀଳାକୁ ଯିବ, ପୁଣି ମୋ ସାଙ୍ଗରେ ଯୁଦ୍ଧ କରିବ, କ'ଣ ପ୍ରମାଣ କିଛି ଦେଇପାରିବ? ତୁମ କତିରେ ଅଛି ବିଷୟ ଦେବେ? ନା, ମୁଁ ପ୍ରମାଣ ଦେଇଦେବି, ଗ୍ୟାରେଣ୍ଟି ଆପଣଙ୍କର ସେଇ ଲୀଳାକୁ ପ୍ରାପ୍ତ କରିବି। କାଲି ଯୁକ୍ତି ତର୍କ ଲାଗିବ, ପ୍ରଭୁ ଆଉ ବୃତ୍ତି ଭିତରେ ଭଗବାନଙ୍କୁ ପରାସ୍ତ କରିଦେବି, ଆଉ ମୁଁ ନିଶ୍ଚିତ ସେଇ ଲୀଳାକୁ ଯିବି। ଆଉ ମୁଁ କାହିଁକି ନ ଯିବି? ଗୋପୀମାନେ ପାଇଗଲେ, ମଦାନ୍ଧମାନେ ପାଇଗଲେ, ପ୍ରେମର ଉନ୍ମତ ହେଇକି ସେମାନେ ପାଇଗଲେ, ଆଉ ଅତି ମୂଢ଼ମାନେ ପାଇଗଲେ, ମୁଁ କାହିଁକି ନ ପାଇବି? କାଲି ଗୋପୀଲୀଳା ବି କହିବେ, ଆଉ ଏ ବିଜୟ ରଥ କୁଟୁମ୍ବ ଆତତାତ୍ର ଏ ଶ୍ଳୋକ, ତାପରେ ଆଉ ଦୁଇ ତିନିଟି ଦୁଇଟି ଶ୍ଳୋକ ଅଛନ୍ତି, ତାପରେ ଭୀଷ୍ମଦେବ ସ୍ୱର ତ୍ୟାଗ କରିବେ, ପ୍ରଭୁ ଯୁଧିଷ୍ଠିର ମହାରାଜଙ୍କୁ ରାଜା କରି ପୁଣି ଦ୍ୱାରକାକୁ ବସିବେ, ପୁଣି